ଶୁଭ ସକାଳ ବନ୍ଧୁଗଣ, ଆଜି ସକାଳେ ଏଠାରେ ପ୍ରଭୁଙ୍କ ସେବାରେ ରହିବା ଏକ ସୌଭାଗ୍ୟର ବିଷୟ ଅଟେ ଏବଂ ଆମେ ଏକ ମହାନ ସମୟକୁ ଆଶା ଏବଂ ବିଶ୍ୱାସ କରୁଅଛୁ। ମୁଁ ଠିକ ସେଠାରେ ପଛରେ ଥିଲି ଯାହାକୁ ଆମେ ଦିକନ ଅଫିସ ବୋଲି କହିଥାଉ, ଯେଉଁଠାରେ କି ବର୍ତ୍ତମାନ ରେକର୍ଡର ଗୁଡ଼ିକ ଅଛି, ଏବଂ ଠିକ ସେଠାରେ ପଛରେ ଇଲିନଏସ୍ର ଜୋଲିଏଟ୍ ଠାରୁ ଆସିଥିବା ଜଣେ ଯୁବା ମହିଳା ଏବଂ ତାଙ୍କ ମାଙ୍କ ସହିତ କେବଳ କଥାବାର୍ତ୍ତା କରୁଥିଲୁ। ଏବଂ ମୁଁ କେବଳ ଚିନ୍ତା କରୁଥିଲି ଯେ ସେହି ଝିଅଟି ପରମେଶ୍ୱରଙ୍କ ଅନୁଗ୍ରହରେ କି ଏକ ଉତ୍ପାଦ ଅଟେ। ଏଠାରେ ଆଖପାଖରେ ଥିବା ଆମ ଭିତରୁ ଅଧିକାଂଶ ତାଙ୍କୁ ଜାଣନ୍ତି। ସେ ଜଣେ ମଦ୍ୟପ ଅଟନ୍ତି, ସବୁଠାରୁ ଖରାପ ପ୍ରକାରର। ଏବଂ ଆଜି ସକାଳ ପର୍ଯ୍ୟନ୍ତ ମୋ ନିକଟରେ ସେ କାହାଣୀ କଦାପି ସ୍ପଷ୍ଟ ହୋଇନଥିଲା ଯେ କିପରି ଯେତେବେଳେ ସେ ମଞ୍ଚରୁ ଚାଲିଯାଇଥିଲେ ପ୍ରଭୁ ତାହାଙ୍କୁ ପ୍ରକାଶ କରିଥିଲେ ଯାହା ସବୁ କିଛି ଭୁଲ ଥିଲା ଏବଂ ଯାହା ସବୁ ଘଟିବାକୁ ଯାଉଥିଲା। ଏବଂ ସେ ମଞ୍ଚରୁ ଚାଲିଯାଇ କାନ୍ଦୁଥିଲେ ଏବଂ ଆନନ୍ଦ କରୁଥିଲେ, କାରଣ ପରମେଶ୍ୱର ତାଙ୍କୁ ଏକ ମଦ୍ୟପର କବରରୁ ରକ୍ଷା କରିଥିଲେ। ଏବଂ ସେ ଜଣେ ମହିଳା ତାଙ୍କ ପାଖକୁ ଯାଇ କାନ୍ଦିବାକୁ ଲାଗିଲେ ଯେ ତାଙ୍କ ଝିଅ, ମୋର ବିଶ୍ୱାସ ଯେ ତାହା ଥିଲା, ଜଣେ ମଦ ନିଶାରେ ଆସକ୍ତି ଥିଲା। ଏବଂ ଆପଣ ଜାଣନ୍ତି, ପରମେଶ୍ୱରଙ୍କ କୃପାରୁ ସେହି ଝିଅକୁ ଡକାଗଲା। ବିଶ୍ୱାସ କରେ, ଠିକ ପରଦିନ ରାତିରେ ରୋଜେଲାଙ୍କୁ ଡକାଯାଇଥିଲା କି, ଏବଂ ସେହି ଝିଅଟି ସେ ନିଶା ଆସକ୍ତିରୁ ସୁସ୍ଥ କରାଯାଇଥିଲେ ଏବଂ ସେ ଏବଂ ତାଙ୍କ ସ୍ୱାମୀ ସୁସମାଚାର ପ୍ରଚାର କରୁଛନ୍ତି। ଏବଂ ରୋଜେଲାଙ୍କ ପରି ଏକ ସୁନ୍ଦର ସାନ ମହିଳାଙ୍କୁ ଦେଖିବାଟା ଏବଂ ଏତେ ପରିପକ୍ୱ ଭାବରେ, ଏବଂ ବର୍ତ୍ତମାନ ସେ ଅତି ସମ୍ମାନୀୟ ଭାବରେ ସେ ପାଇଅଛି, ନିଜ ହୃଦୟରେ ଏକ ଡାକରା ଅନୁଭବ କରେ। ମାତ୍ର ମହିଳା ପ୍ରଚାରକମାନଙ୍କ ବିଷୟରେ ବାଇବେଲ କଥା ଜାଣି, ଦେଖନ୍ତୁ, ସେ ଜାଣେ ଯେ ଏହା ଅନ୍ୟ କିଛି ଅଟେ ଏବଂ ପରମେଶ୍ୱର ତାଙ୍କୁ ସାକ୍ଷ୍ୟ ଦିଆ କରାଇବା ପାଇଁ କାରାଗାର ଏବଂ ଜିନିଷ ଗୁଡ଼ିକ ମଧ୍ୟକୁ କଢ଼ାଇ ନେଉଛନ୍ତି। ଏହାକୁ ଜାଣିବା କେବଳ ଆଶ୍ଚର୍ଯ୍ୟଜନକ ଅଟେ ଯେ ପରମେଶ୍ୱରଙ୍କ ଇଚ୍ଛାକୁ ଅନ୍ୱେଷଣ କରିବା। ବେଳେବେଳେ ଆମର ଏକ ଅନୁଭୂତି ରହିଥାଏ, ମାତ୍ର ଆମେ ସେହି ଅନୁଭୂତିକୁ ଅନ୍ୟ ସ୍ଥାନ ଗୁଡ଼ିକୁ ନେଇଯିବାକୁ ଚାହୁଁ। ଯଦି ଆପଣ ଜଗି ନ ରହିବେ, ତେବେ ସୈତାନ ସେହି ଅନୁଭୂତିକୁ ନେଇ ଅନ୍ୟ କିଛି ଜିନିଷରେ ବିକୃତ କରିଦେବ। ମାତ୍ର ଯେପର୍ଯ୍ୟନ୍ତ ଆମେମାନେ ବାଇବଲରେ ରହିଥାଉ, ସେତେବେଳେ ପର୍ଯ୍ୟନ୍ତ ଆମେମାନେ ଠିକ ଅଟୁ। ଆପଣ ଦେଖନ୍ତୁ, ଆମେମାନେ ପ୍ରଭୁଙ୍କ ଇଚ୍ଛା ସହିତରେ ଠିକ୍ ଗତି କରୁଅଛୁ। ଏବଂ ତେଣୁକରି ମୁଁ ଏହା ବିଶ୍ୱାସ କରେ ଯେ ରୋଜେଲା ଅବଶେଷରେ କୌଣସି ସ୍ଥାନରେ ମିଶନ କ୍ଷେତ୍ରକୁ ଚାଲିଯିବେ, କାରଣ ଆମେରିକା ସୁସମାଚାରକୁ ଚାହେଁ ନାହିଁ। ଆପଣ ତାହା ଜାଣନ୍ତି, ଆମେମାନେ କେବଳ ତାହା ସ୍ୱୀକାର କରିପାରିବା ଯେ ଏହି ଆଙ୍ଗ୍ଲୋ ସାକ୍ସନ୍ ଜାତିର ଲୋକମାନେ ବିନଷ୍ଟ ଅଟନ୍ତି, ତାହା ହିଁ ସବୁକିଛି ଅଟେ। ଆଉ ଅଧିକ କୌଣସି ସୁସମାଚାର ନାହିଁ ଯାହାକି ଆମେରିକା ଗ୍ରହଣ କରିବ। ଓ ଆପଣ କଦା ଏକଦା ଅଳ୍ପ କିଛି ପଶ୍ଚାଦଗମନକାରୀଙ୍କୁ ପାଇବେ, କିନ୍ତୁ ସୁସମାଚାର ଭାବରେ ଏହା ତ ସମାପ୍ତ ହୋଇଯାଇଅଛି ଏବଂ ଆପଣ ଏପରିକି ସେମାନଙ୍କ ନିକଟରେ ପ୍ରଚାର ସୁଦ୍ଧା କରିପାରନ୍ତି ନାହିଁ, ସେମାନଙ୍କ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ସେମାନେ କିଛି ହେଲେ ବିଶ୍ୱାସ କରିବେ ନାହିଁ। ବୁଝିଲେ, ସେମାନଙ୍କ ପାଖରେ ତ କେବଳ ତାଙ୍କର ନିଜର କଠିନ ଚିନ୍ତାଧାରା ଗୁଡ଼ିକ ଅଛି ଏବଂ ସେମାନେ ବ୍ୟବସ୍ଥିତ ଅଟନ୍ତି। ଏବଂ ଏହି ରାଷ୍ଟ୍ର ପାଇଁ ପରବର୍ତ୍ତୀ ବିଷୟଗୁଡ଼ିକ ଯାହା ଅଛି ତାହା ହେଉଛି ବିଚାର। ସେ ଏହା ମଧ୍ୟ ପାଇବାକୁ ଯାଉଅଛି। ଏହା ଉଦାସୀନତା ଜରିଆରେ ହୋଇପାରେ, ଏହା ପରମାଣୁ ବୋମା ମାଧ୍ୟମରେ ହୋଇପାରେ, ଏହା ଏକ ବଡ଼ ମହାମାରୀ, ଏକ ରୋଗ କିମ୍ବା ସେହିପରି କିଛି ମାଧ୍ୟମରେ ହୋଇପାରେ। ମାତ୍ର ସେ ପ୍ରସ୍ତୁତ ଅଟେ, ଏହା ଆସୁଅଛି। ହଜାର ଗୁଣନ ହଜାର ଲୋକମାନେ ପତିତ ହେବେ। ଆମେମାନେ ଗତକାଲି କେଣ୍ଟକିରୁ ତଳକୁ ଆସୁଥିବା ବେଳେ ଭାଇ ଜାବେଲ ଏବଂ ମୁଁ ଅତିକ୍ରମ କରୁଥିଲୁ ଏବଂ ଭାଇ ଉଡ୍, ଯେଉଁଠାରେ କି ଆମେମାନେ ତିନି ଦିନ ରହିଥିଲୁ ଏବଂ ଏକ ଗୃହ ପ୍ରକଳ୍ପ ଅତିକ୍ରମ କରିଥିଲୁ। ଭାଇ ଜାବେଲ କହିଲେ, ସେଠାରେ ନାହାନ୍ତି, ଭୁଲି ଯାଇଛି। ସେହି ପ୍ରକଳ୍ପରେ ଥିବା ଲୋକମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା କ୍ୱଚିତ୍ ହିଁ କୌଣସିଟି ମଣ୍ଡଳୀକୁ ଯାଆନ୍ତି ନାହିଁ। ଆପଣ ସେମାନଙ୍କୁ ଏ ବିଷୟରେ ପଚାରନ୍ତୁ। ତେବେ ଆମ ପାଖରେ ତ ଆମର ଟେଲିଭିଜନ ଅଛି, ସେହିପରି ଭାବେ ଆମେ ଆରାମ ପାଇଥାଉ। ବୁଝିଲେ, ତାହା ହିଁ ଆମେରିକୀୟ ମନୋଭାବ ଅଟେ। ବୁଝିଲେ, ଆମ ପାଖରେ ତ ଟେଲିଭିଜନ ଅଛି, ଆମ ପାଖରେ ତ ପ୍ରଚୁର ଟଙ୍କା ଅଛି, ଆମ ପାଖରେ ତ ଭଲ କାର ଗୁଡିକ ଅଛି, ସୁନ୍ଦର ଘରମାନ ଅଛି, ପ୍ରଭୁଙ୍କ ସହିତ ଆମର କଣ ପ୍ରୟୋଜନ? ଆମକୁ ତାହା ଦରକାର ନାହିଁ। ତାହା ହେଉଛି ସେହି ମନୋଭାବ। ଏକମାତ୍ର ସେହି ଧର୍ମ ଏବଂ ପରିତ୍ରାଣ ବିଷୟରେ ଯାହା ଆମ ପାଖରେ ଅଛି ଏବଂ ପ୍ରେମ ପ୍ରକୃତ ଧାର୍ମିକ ଲୋକମାନଙ୍କ ଗହଣରେ ଅଛି। ଆପଣମାନେ ଜାଣନ୍ତି, ବାଇବେଲ କୁହେ ଯେ ଏହା ଘଟିବ। ଓହୋ, ଆପଣ ବାଇବେଲ ପାଠକମାନେ, ମୁଁ ଆପଣମାନଙ୍କୁ ଆମେନ୍ ଚିତ୍କାର କରୁଥିବାର ଶୁଣିଲି ଏବଂ ସେଠାରେ ପଛରେ ଥିବା ଆପଣ ପ୍ରଚାରକମାନେ, ତାହା ଠିକ ଅଛି। ଏହି ଶେଷ ଦିନରେ ପ୍ରେମ ଏତେ ଦୂର ହୋଇଯିବ, ଅଳ୍ପ ମାତ୍ର ପ୍ରେମ ଯାହାକି ସେଠାରେ ବାକି ରହିବ ତାହା ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ରହିବ। ମାତା ବିରୁଦ୍ଧରେ ପିତା ଏବଂ ପିତା ବିରୁଦ୍ଧରେ ମାତା ଏବଂ ପିତାମାତା ବିରୁଦ୍ଧରେ ସନ୍ତାନଗଣ ଏବଂ ପରସ୍ପର ବିରୁଦ୍ଧରେ ଭିନ୍ନ ଭିନ୍ନ ଜଣ, ଏବଂ ଯାହା ଅଳ୍ପ କିଛି ପ୍ରେମ ବାକି ରହିବ ତାହା କେବଳ ସେହି ମନୋନୀତ କେବଳ ମନୋନୀତ ଲୋକମାନଙ୍କ ମଧ୍ୟରେ ରହିବ। ସେହି ଶବ୍ଦ ମନୋନୀତ ସେଠାରେ ସେହି ଶବ୍ଦ ମନୋନୟନରୁ ଆସିଅଛି ପରମେଶ୍ୱରଙ୍କ ମନୋନୀତ ଲୋକ। ଏବଂ ଯେତେବେଳେ କିଛି ସମୟ ପୂର୍ବରୁ ରୋଜେଲା ମୋତେ କୋଠରୀରେ ସେହି କାହାଣୀଟି ଉଦ୍ଧୃତ କରୁଥିଲା, ମୁଁ କେବଳ ଚିନ୍ତା କରୁଥିଲି ଯେ ସେଦିନ ରାତିରେ ସେ କହିଲା ଯେ କିଛି ଗୋଟାଏ ଘଟିଲା, ଏବଂ କିପରି ଯେ କହିଲା ତାର ସମସ୍ତ ଜୀବନ ସାରା ଯେତେବେଳେ କି ସେ ଜଣେ କେବଳ ଜଣେ ନାଲି ଆଖି ମଦ୍ୟପ ରହି ଆସିଥିଲା କରିପାରୁନଥିଲା। କୌଣସି ମଦ୍ୟପ ଅଜ୍ଞାତ ନୁହେଁ। ଚାରିଜଣ ଡାକ୍ତର ତାଙ୍କୁ ଠିକ କରିପାରିବାରେ ଆଶା ଛାଡି ଦେଇଥିଲେ। କିଛି କରାଯାଇ ପାରୁନଥିଲା ଏବଂ କିପରି ଠିକ ସେହି ମୁହୂର୍ତ୍ତରୁ କିଛି ଗୋଟାଏ ଘଟିଥିଲା। ବର୍ତ୍ତମାନ ସେ ସେହିପରି ନାଲି ଆଖିଆ ନୁହେଁ। ସେ 33 ବର୍ଷର ଜଣେ ଅତି ପ୍ରିୟ ସୁନ୍ଦର ଯୁବତୀ ଅଟେ ଏବଂ ପ୍ରାୟ 22 ବର୍ଷ ବୟସରେ ମରିଯାଇଥାନ୍ତା। କିପରି ଯେ ପରମେଶ୍ୱର ରୋଜେଲା ପାଇଁ ତାହା ସବୁ କଲେ ଯାହାକି ସେ କରିଥିଲେ, ଏବଂ କିପରି ସେ ଭିନ୍ନ ଦେଖାଯାଉଅଛି। ଏବଂ ମାତ୍ର ମୁଁ କହିଲି ରୋଜେଲା ଜଗତ ପତ୍ତନାବଧିରୁ ପରମେଶ୍ୱର ସେହି ମୁହୂର୍ତ୍ତକୁ ନିଯୁକ୍ତ କରିଥିଲେ। ହଁ ଆଜ୍ଞା, ବୁଝିଲେ ଠିକ। ଏବଂ ଯେତେବେଳେ ସାନ ବୟସ୍କ ବିଲି ପଲ ସେଠାରେ ଯେଉଁଠାରେ କି ସେ ଥିଲା ସେ ରାତିରେ ଲୋକମାନଙ୍କୁ ପ୍ରାର୍ଥନା କାର୍ଡ ବଣ୍ଟନ କରୁଥିଲା, ସେ କେତେ ଅଳ୍ପ ହିଁ ଜାଣିଥିଲା ଯେ ସେ କାହାକୁ ଏକ ପ୍ରାର୍ଥନା କାର୍ଡ ଦେଉଅଛି। ରୋଜେଲା, କଣ ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? ଆମିନ୍। ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ରୋଜେଲା। ମୁଁ ନିଶ୍ଚିତ ଯେ ଆମେମାନେ ତାହା କରିବୁ। ସେ ଚାହୁଁଛନ୍ତି ଯେ ମଣ୍ଡଳୀ ପ୍ରାର୍ଥନା କରନ୍ତୁ ଯେପରିକି ପରମେଶ୍ୱର ତାଙ୍କୁ ମାର୍ଗଦର୍ଶନ କରିବେ। ତାହା ହେଉଛି ତାହାଙ୍କର ଅପରିବର୍ତ୍ତନୀୟ ହାତକୁ ଅନୁସରଣ କରିବା। ଓହ, ତାହା ଅତ୍ୟଧିକ ଭଲ ଅଟେ। ଆଜି ସକାଳେ ମୋ ସମ୍ମୁଖରେ ଏକ ଭୟଙ୍କର ପ୍ରସ୍ତାବ ରଖାଯାଇଥିଲା। ଏହା ଏପରି କିଛି ବିଷୟରେ ଅଟେ, ଜଣେ ବହୁଗୁଣିତ ଓ ବହୁଗୁଣିତ କୋଟିପତି ଯିଏକି ଏଠାରେ କେଣ୍ଟକିର ଲୁଇସଭିଲ୍ ଠାରେ ଉତ୍ପାଦନ କରିବାକୁ ଚାହାନ୍ତି ଏବଂ ମୋ ପାଇଁ $5 million ଏକ ଆରାଧନାଳୟ ନିର୍ମାଣ କରିବାକୁ ଚାହାନ୍ତି। ମାତ୍ର ଭିତରେ ମୋ ହୃଦୟରେ କିଛି ଗୋଟାଏ କହିଲା, ଟିକେ ରୁହ, ତୁମେ ଜଣେ ପାଳକ ନୁହଁ, ବୁଝିଲେ? ତେଣୁକରି ତେବେ $5 million ଟଙ୍କା ଯାହାକି ଆବଣ୍ଟିତ କରା ହୋଇଥାନ୍ତା, ତେବେ ସରକାରଙ୍କ ପାଖକୁ ଯିବାକୁ ପଡ଼ିଥାନ୍ତା, ହୁସ୍କି ମଦ ଏବଂ ସେହିପରି ବିଷୟବସ୍ତୁ ପାଇଁ ମୂଲ୍ୟ ଦେବାକୁ ପଡ଼ିଥାନ୍ତା। ମାତ୍ର ଏହାକୁ ପ୍ରଭୁଙ୍କ ପାଇଁ ଏକ ଆରାଧନାଳୟ ନିର୍ମାଣ କରିବାରେ ଦେବାକୁ ଚାହାନ୍ତି। ମାତ୍ର ମୁଁ ଆଶା କରେ ଯେ ଏହା ପରମେଶ୍ୱରଙ୍କ କୌଣସି ସେବକଙ୍କ ନିକଟକୁ ଯାଏ ଯିଏକି କରିବେ ଏବଂ ପରମେଶ୍ୱରଙ୍କ ନିମନ୍ତେ କିଛି ସେବା କରିବେ। ମାତ୍ର ତା ବର୍ତ୍ତମାନ $5 million ଟଙ୍କା ଆବଣ୍ଟନ ହୋଇଅଛି। ସେ ବିଷୟରେ ଚିନ୍ତା କରନ୍ତୁ, ତା କେଉଁ ପ୍ରକାର ଏକ ଆରାଧନାଳୟ ତିଆରି କରିଥାନ୍ତା। ରୋଜେଲା, ଦେଖ ଯେ ତାହା କିପରି ଅତି ମନୋହର ଦେଖାଯାଏ। ମାତ୍ର ଏଠାରେ ତଳେ କିଛି ଗୋଟାଏ ଅଛି ଯାହାକି ଭିନ୍ନ କହିଥାଏ, ବୁଝିଲେ? ବୁଝିଲେ, ଏଠାରେ ତଳେ କିଛି ଗୋଟାଏ। ଆପଣ ଅଜଣା ଲୋକମାନେ ଆମେ ଏହି ଛୋଟ ପୁରୁଣା ଆରାଧନାଳୟକୁ ଆସୁ, ତେବେ ଏଠାରେ ଏହି କୋଣରେ ଏହା ଏକ ସୁନ୍ଦରତମ ସ୍ଥାନ ହୋଇପାରେ। ଆପଣ ତାହା ଅନୁଭବ କରନ୍ତି ନାହିଁ? ଲୋକମାନେ ଏହି ସ୍ଥାନକୁ ନିର୍ମାଣ କରିବା ପାଇଁ ଏବଂ ଏହାକୁ ତିଆରି କରିବା ପାଇଁ ଚାହିଁଥିଲେ, କିନ୍ତୁ ଏହିପରି ଭାବରେ ହିଁ ଆମେ ଏହାକୁ ପସନ୍ଦ କରୁ। ଦେଖନ୍ତୁ, ଆମେ ତ ଏହାକୁ ଏହିପରି ଭାବରେ ହିଁ ପସନ୍ଦ କରୁ। ପୁରୁଣା ଆସନ ଗୁଡିକ ଯେଉଁଠାରେ କି ଆମେମାନେ ସେଠାରେ ବସିଥିଲୁ, ତାହା ଏଠାରେ ଆରାଧନାଳୟରେ ଥିବା ସେହି ପୁରୁଣା ମୂଳ ଆସନ ଗୁଡିକ ହିଁ ଥିଲା ଯାହାକି ବନ୍ୟା ଜଳ ଦେଇ ଉପରେ ଭାସମାନ ହୋଇଥିଲା। ମୋର ବାଇବେଲଟି ପ୍ରଚାର ମଞ୍ଚ ଉପରେ ସେହିପରି ଭାବରେ ମେଲା ହୋଇ ରହିଥିଲା। ଏହା ଯାଇ ଛାତ ଉପରେ ଅଟକି ରହିଥିଲା ଏବଂ ତା ଉପରେ ଏକ ବାକ୍ୟ ସହିତ ତଳକୁ ଫେରି ଆସିଥିଲା, ମୁଁ ସଦାପ୍ରଭୁ ଏହାକୁ ରୋପଣ କରିଅଛି, ମୁଁ ଦିବାରାତ୍ର ଏହାକୁ ଜଳସେଚନ କରିବି ଯେପରିକି କେହି ଏହାକୁ ମୋ ହାତରୁ ଛଡାଇ ନ ନିଏ। ଆମେ କିପରି ଭାବରେ ଏହା ଉପରେ ଏକ ମୋଟର ଚାଳିତ ନା ସହିତ ଏଠାରେ ପହଞ୍ଚିଥିଲୁ ଏବଂ ସେ ଠିକ ତଳକୁ ଓହ୍ଲାଇ ଆସିଥିଲା। ସେ ଆସନ ଗୁଡିକ ଠିକ ତାର ନିଜ ସ୍ଥାନକୁ ଫେରି ଯାଇଥିଲା। ସେମାନଙ୍କୁ ତ କେବଳ ଯାହା କରିବାର ଥିଲା ତାହା ହେଉଛି ସେ ଆସନ ଗୁଡିକୁ ଘସି ସଫା କରିବା ଏବଂ ବ୍ୟବହାର କରିବା, ବୁଝିଲେ? ତେଣୁକରି ଏହା କେବଳ ଏହିପରି ଭାବରେ ହିଁ ଆମେ ଏହାକୁ ପସନ୍ଦ କରିଥାଉ ଯେଉଁଠାରେ କି ଏହା ଏକ ସାଧାରଣ ଲୋକ, ସାଧାରଣ ସ୍ଥାନ ଏବଂ ଏକ ଚମତ୍କାର ପ୍ରଭୁ ଅଟନ୍ତି। ଆମିନ୍। ତେବେ ଆଜି ଆମ ପାଖରେ କିଛି ଗୋଟାଏ ଅଛି। ଆମେ ଠିକ ବର୍ତ୍ତମାନ ସର୍ବୋତ୍ତମ ବିଷୟ ସେହି ଲହୁଣୀ ନିକଟକୁ ଯିବାକୁ ଆରମ୍ଭ କରୁଅଛୁ। ଆପଣମାନେ ଜାଣନ୍ତି, ସେହି କ୍ଷୀର ସବୁ ବାହାର କରି ନେଇଯିବା ପରେ ଏବଂ କେବଳ ସେହି ଲହୁଣୀ ବାକି ରହିଥାଏ। ଏବଂ ମନେ ରଖନ୍ତୁ, ଲହୁଣୀ ଉତ୍ପାଦନ କରିବା ପାଇଁ ଏହା କ୍ଷୀରକୁ ଆବଶ୍ୟକ କରେ। ଆପଣ ଜାଣନ୍ତି, ସେହି ଲହୁଣୀ ହେଉଛି କ୍ଷୀରର ବିଷୟବସ୍ତୁ। ତେବେ ଆମେ ପ୍ରଥମ ଦ୍ୱିତୀୟରେ ରହିଆସିଛୁ ଏବଂ ଆମେ ତୃତୀୟରେ ଶେଷ କରୁଅଛୁ ଏବଂ ଏବ୍ରିର ଗୌରବମୟ ପୁସ୍ତକର ଚତୁର୍ଥ ପର୍ବରେ ଆରମ୍ଭ କରୁଅଛୁ। ଏବଂ ଓହ, ଏହି ପୁସ୍ତକର ଶିକ୍ଷାମାନ, ଆମେ ଏହା ସହିତ ଗୋଟିଏ ପଦ ଉପରେ 3 ମାସ ଧରି ରହିପାରିବା ଏବଂ ଠିକ ଏହା ଦେଖାଇ ପାରିବା ଯେ ସମଗ୍ର ବାଇବେଲଟି ବାଇବେଲର ପ୍ରତ୍ୟେକ ପଦ ସହିତ ଜଡିତ ଅଟେ। କଣ ଆପଣ ତାହା ବିଷୟରେ କେବେ ଭାବିଛନ୍ତି କି? ସେଠାରେ ଏପରି ଗୋଟିଏ ହେଲେ ପଦ ନାହିଁ ଯାହା ଉପରେ ଆପଣ ନିଜର ଆଙ୍ଗୁଠି ରଖିପାରନ୍ତି। ମାତ୍ର ପବିତ୍ର ଆତ୍ମାଙ୍କ ଅନୁଗ୍ରହ ଏବଂ ସାହାଯ୍ୟରେ ଯେ ଆମେ ଆଦି ପୁସ୍ତକରୁ ନେଇ ପ୍ରକାଶିତ ବାକ୍ୟକୁ ଠିକ ଏଥିସହିତ ମିଶାଇ ନ ପାରୁ। ଅନ୍ୟ କୌଣସି ସ୍ଥାନରେ ଲିଖିତ ସାହିତ୍ୟର ଏପରି ଅଂଶ ନାହିଁ ଯାହାକି ତାହା କରିପାରେ। ଏବଂ ଗାଣିତିକ ଭାବରେ ଏବଂ ଭୌଗୋଳିକ ଦୃଷ୍ଟିରୁ ପ୍ରତ୍ୟେକ ଉପାୟରେ ବାଇବଲରେ କୌଣସି ପୁସ୍ତକ ନାହିଁ ଯାହାକି ବାଇବେଲ ପରି ଲେଖାଯାଇଅଛି। ଜଗତରେ ଏପରି କୌଣସି ଏକ ପୁସ୍ତକ ନାହିଁ, ମୋର କହିବାର ଅର୍ଥ ଯାହାକି ବାଇବେଲ ପରି ଲେଖା ହୋଇଅଛି, କୌଣସିଟି ନାହିଁ। ବାଇବେଲର ସଂଖ୍ୟାଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ସାମଞ୍ଜସ୍ୟରେ ଅଟେ, ଏପରିକି ଅଧ୍ୟାୟଗୁଡ଼ିକ ଏବଂ ବିରାମ ଚିହ୍ନଗୁଡ଼ିକ ଏବଂ ସବୁକିଛି ସିଦ୍ଧ ଅଟେ, ଅନ୍ୟ କୌଣସି ପୁସ୍ତକ ନାହିଁ। ଆପଣ ପଛ ବିଷୟଗୁଡ଼ିକ ନିକଟକୁ ନ ଯାଇ ଏଥିରୁ ଗୋଟିଏ ହେଲେ ଅଧ୍ୟାୟ ପାଠ କରିପାରିବେ ନାହିଁ, କିନ୍ତୁ ସମଗ୍ର ବାଇବଲରେ ଗୋଟିଏ ହେଲେ ବିଷୟ ଜଣେ ଅନ୍ୟର ବିରୋଧାଭାସୀ ନାହିଁ, ଏବଂ ଏହା ଅନେକ 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 ଲୋକମାନଙ୍କ ଦ୍ୱାରା ଲେଖା ହୋଇଥିଲା ଏବଂ ଶହ ଶହ ଏବଂ ଶହ ଶହ ଏବଂ ଶହ ଶହ ବର୍ଷର ଅନ୍ତରାଳରେ ଏହାର ଗୋଟିଏ ଖଣ୍ଡ ସୁଦ୍ଧା ନ ଜାଣି ଜଣେ ଏହାକୁ ଏଠାରେ ଲେଖିଥିଲେ ଏବଂ ଜଣେ ଏହାକୁ ଏଠାରେ ଲେଖିଥିଲେ ଏବଂ ଜଣେ ଏହାକୁ ଏଠାରେ ଲେଖିଥିଲେ। ଯେତେବେଳେ ଏହା ସମସ୍ତଙ୍କୁ ଏକତ୍ରିତ କରାଗଲା, ଏହା ପରମେଶ୍ୱରଙ୍କ ବାଇବେଲକୁ ଗଠିତ କଲା, ଏବଂ ଗୋଟିଏ ହେଲେ ବି ଅଂଶ ଅନ୍ୟ କାହାରିର ବିରୋଧ କରେ ନାହିଁ, ଏବଂ ନା ଗଣିତ ଭୌଗୋଳିକ ନୁହେଁ। ବାଇବେଲର ଅନ୍ୟ ଯେକୌଣସି ବି ବିଷୟ ସବୁକିଛି ସାଂଖ୍ୟିକ, ସବୁକିଛି ସିଦ୍ଧ ଭାବରେ ଏକାଠି ଚାଲିଥାଏ, ତାହା ଅନୁପ୍ରାଣିତ ନୁହେଁ। ମୁଁ ଜାଣେ ନାହିଁ ଯେ ଆପଣ ପ୍ରେରଣା ବୋଲି କାହାକୁ କହିବେ। ମୁଁ ଏହି ଆଶିଷିତ ପୁରାତନ ବାଇବେଲ ନିମନ୍ତେ ବହୁତ ଖୁସି ଅଟେ। ସେମାନଙ୍କ ମଧ୍ୟରୁ କେତେକ କହିଲେ, କଣ ଆପଣ ଜଣେ କ୍ୟାଥଲିକ ଅଟନ୍ତି କି ପ୍ରୋଟେଷ୍ଟାଣ୍ଟ କି? ମୁଁ କହିଲି, ସେଥିମଧ୍ୟରୁ ଗୋଟିଏ ବି ନୁହେଁ। ମୁଁ ବାଇବେଲକୁ ବିଶ୍ୱାସ କରେ, ତା ଠିକ, ମୁଁ ବାଇବେଲକୁ ବିଶ୍ୱାସ କରେ, ଏବଂ ମୁଁ ଖୁସି ଯେ ଏହି ଦେଶରେ ଆମ ପାଖରେ ଏହାକୁ ପ୍ରଚାର କରିବାର ସ୍ୱାଧୀନତା ଅଛି। ଓହ, ଏହା ଅଦ୍ଭୁତ ଅଟେ। ତେବେ ଆମେ ଏଥିରୁ ଅଧ୍ୟୟନ କରିବାକୁ ଯାଉଅଛୁ, ଏବଂ ବର୍ତ୍ତମାନ ଆମେ ଏବ୍ରି ପୁସ୍ତକ ନିକଟକୁ ଯିବା ଏବଂ ତୃତୀୟ ପର୍ବରୁ ଆରମ୍ଭ କରିବା, ଏବଂ ଆମେ ପନ୍ଦରତମ ପର୍ଦ୍ଦରେ ଛାଡିଥିଲୁ। ଏବଂ ବର୍ତ୍ତମାନ ଆପଣ ସମସ୍ତେ, ମୁଁ ଦେଖିଲି ଯେ କିଛି ସମୟ ପୂର୍ବରୁ କେହି ଜଣେ ଲକ୍ଷ୍ୟ କରୁଥିଲେ ଯେତେବେଳେ ମୁଁ ମୋର ପଢିବାର ଚଷମାକୁ ନେଲି। ଏହା ନୁହେଁ ଯେ ମୋର ଆଖିଗୁଡ଼ିକ ଖରାପ ଅଛି, ମାତ୍ର ମୁଁ 40 ବର୍ଷ ବୟସ ଅତିକ୍ରମ କଲି। ମୁଁ ଠିକ ଏଠାରେ ଏହାକୁ ମାତ୍ର ସାଧାରଣତଃ ଭାବେ ପଢିପାରେ, କିନ୍ତୁ ମୁଁ ଏହାକୁ ଚଷମା ସହିତରେ ଅଧିକ ଉତ୍ତମ ଭାବେ ପଢିପାରେ, ଏବଂ ସେମାନେ ମୋ ପାଇଁ ଏକ ହଳ ପଢିବାର ଚଷମା ତିଆରି କଲେ ଯାହା ମୁଁ ବ୍ୟବହାର କରିବାକୁ ଚାହେଁ, କାରଣ ମୁଁ ଏହାକୁ ଅଧିକ ଉତ୍ତମ ଭାବେ ଏବଂ ଅଧିକ ଶୀଘ୍ର ପଢିପାରେ, ଏବଂ ସେଇଥିପାଇଁ ତ ମୁଁ ସେଗୁଡ଼ିକ ନେଇଅଛି। ତେବେ ସେହି ପ୍ରଥମେ ଆମେମାନେ ଟିକିଏ ପୃଷ୍ଠଭୂମି ଚାହୁଁ, କାରଣ ଆମ ମଧ୍ୟରେ କେତେକ ଅପରିଚିତ ଲୋକମାନେ ଥାଇପାରନ୍ତି ଯେଉଁମାନେ କି ଏଭ୍ରି ପୁସ୍ତକର ପ୍ରଥମ ଭାଗ ଶୁଣିନଥିବେ। କଣ ଠିକ ଏଠାରେ ଶେଷରେ ଆପଣ ଶ୍ରୀମତୀ କକ୍ସ ବସିଛନ୍ତି କି? ତେବେ ମୁଁ ତାଙ୍କୁ ଦେଖି ନିଶ୍ଚିତରେ ଖୁସି ଅଟେ। ଏହା ପୂର୍ବେ କି ମୁଁ ଠିକ ଆରମ୍ଭ କରେ, ପରମେଶ୍ୱରଙ୍କ ଅନୁଗ୍ରହର ସାକ୍ଷୀ ଭାବରେ ଏଠାରେ ଜଣେ ମହିଳା ଥିଲେ ଯାହାଙ୍କର କି ମୁଖ କର୍କଟ ରୋଗରେ ଆକ୍ରାନ୍ତ ଥିଲା, ତାହା ହେଉଛି ଭଉଣୀ ଉଡ୍ଙ୍କର ମାତା। ଆଉ ମୁଁ ଜିନ୍ ଏବଂ ଲିଓଙ୍କ ସହିତ ମିଚିଗାନରେ ଥିଲି, ଏବଂ ସେମାନେ ରେକର୍ଡିଂ କରୁଥିଲେ, ଏବଂ ଘରକୁ ଯିବା ମାର୍ଗରେ ପତ୍ନୀ ମୋତେ ଫୋନ ଯୋଗେ କହିଲେ, କିମ୍ବା ମୁଁ ତାଙ୍କୁ ଫୋନ କରିଥିଲି। ମୋ ପତ୍ନୀ କହିଲେ, ଶ୍ରୀମତୀ ଉଡ୍ଙ୍କର ମାତା ଶ୍ରୀମତୀ କକ୍ସ ପାଇଁ ତୁରନ୍ତ ପ୍ରାର୍ଥନା କର, କାରଣ ଏକ କର୍କଟ ତାଙ୍କ ମୁହଁକୁ ଖାଇଯାଉଅଛି। ତା ଆଖିର ଗୋଟିଏ ପାର୍ଶ୍ୱରେ ଏବଂ ତଳେ ହାଡ଼କୁ ମାଡି ଯାଇଥିଲା, ମୁହଁର ପାର୍ଶ୍ୱରେ ଚାପି ହୋଇ କେବଳ ବ୍ୟାପି ଯାଉଥିଲା। କୌଣସି ଡାକ୍ତର ଏହା ସହିତ କିଛି ଗୋଟିଏ ଅନ୍ୟ ବିଷୟ କରିଥିଲେ, ଏହାକୁ ଅଧିକ ଖରାପ କରିଦେଇଥିଲା, ଏବଂ ଏହାକୁ ଠିକ ଅଧିକ ବ୍ୟାପ୍ତ କରିଦେଇଥିଲା, ସେଥିରେ ଏକ ପ୍ରକାର ଔଷଧ ଲଗାଇ ଦେଇଥିଲା, ଏବଂ ସେମାନେ ତାଙ୍କୁ ତଳେ କେଣ୍ଟକିର କ୍ୟାମ୍ପବେଲ୍ସ ଭିଲେକୁ ଆଣିଥିଲେ, ତାହା ପର୍ଯ୍ୟନ୍ତ, କିମ୍ବା ମୁଁ ବିଶ୍ୱାସ କରେ ଯେ ଆକ୍ଟନ୍ କେଣ୍ଟକିରୁ ଚିକିତ୍ସା ପାଇଁ ଲୁଇସ୍ ଭିଲେ ପର୍ଯ୍ୟନ୍ତ ନେଇକରି ଆସିଥିଲେ। ଏବଂ ତେଣୁକରି ଶ୍ରୀମତୀ ଉଡ୍, ପ୍ରଥମ ଥର କେବେ ମୁଁ ତାଙ୍କୁ ଦେଖିଥିଲି ଯେ ସେ ଭାଙ୍ଗି ପଡିଥିଲେ, କାରଣ ଅବଶ୍ୟ ହିଁ ତାଙ୍କର ମା ଅଟନ୍ତି ଏବଂ ନିଶ୍ଚିତ ଭାବରେ ସେ ଭାଙ୍ଗିଯିବା ପରି ଅନୁଭବ କରିବେ। କକ୍ଷ ଭିତରକୁ ଯାଇ ତାଙ୍କ ପାଇଁ ପ୍ରାର୍ଥନା କଲି, ଏହି ଆତ୍ମବିଶ୍ୱାସର ସହିତ ଯେ ପରମେଶ୍ୱର କହିଛନ୍ତି ଯେ ସେ ପ୍ରାର୍ଥନାର ଉତ୍ତର ଦେବେ, ଏବଂ କିଛି ଦିନ ଉତ୍ତାରେ ସେ ବାହାରି ଆସିଲେ, ଏବଂ ବର୍ତ୍ତମାନ ସେଠାରେ ସେ ବସିଛନ୍ତି, କେବଳ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ସହିତ କିପରି ଯେ ସେ ତାଙ୍କ ପାଇଁ କରିଛନ୍ତି। କଣ ଆପଣ ଛିଡ଼ା ହେବେ କି? ମୁଁ ଆପଣଙ୍କୁ ଏକ ସାର୍ବଜନୀନ କରିବାକୁ ଚାହୁଁନାହିଁ, କେଉଁଠାରେ ସେହି କର୍କଟ କେଉଁଠାରେ ଥିଲା? ସେହି ମୁହଁର ପାର୍ଶ୍ୱରେ ଦେଖନ୍ତୁ, ସେଠାରେ ତାଙ୍କ ମୁହଁର ସେହି ପାର୍ଶ୍ୱରେ ତଳେ, ଏଠାରେ ଆଖପାଖରେ, ତାଙ୍କ ଆଖିର ଚାରିପାଖରେ, ଗାଲର ହାଡ଼ ପର୍ଯ୍ୟନ୍ତ, ଏବଂ ପରମେଶ୍ୱର ତାଙ୍କୁ ସୁସ୍ଥ କରିଛନ୍ତି। କଣ ସେ ଆଶ୍ଚର୍ଯ୍ୟଜନକ ନୁହନ୍ତି କି? ଗତ ରବିବାର ଦିନରେ ଏଠାରେ କେତେ ଜଣ ତାହା ଦେଖିବା ପାଇଁ ଥିଲେ ଯାହା ପ୍ରଭୁ ଏକ ଦର୍ଶନ ଦ୍ୱାରା କରିଥିଲେ। ମଣିଷ ଉଭୟ ପଙ୍ଗୁ ଏବଂ ଅନ୍ଧ ଥିଲା, ଠିକ ଏଠାରେ ଏକ ଚକଲଗା ଚୌକିରେ ବସିଥିଲେ, ଏବଂ କିଛି ଗୋଟାଏ ମୋତେ ଆଘାତ କଲା ଯେତେବେଳେ ସେଠାରେ ବସିଥିବା ସେହି ବୃଦ୍ଧ ଜଣକ ମୋତେ କହିଲେ, ଭାଇ ବ୍ରାନହମ, ମୋର ବିଶ୍ୱାସ ଯେ ଠିକ ଏଠାରେ ଏହା ସେହି ଭାଇ ଥିଲେ, କହିଲେ ମୋ ସ୍ତ୍ରୀ ପାଇଁ ମଧ୍ୟ ସେହି ସମାନ ବିଷୟ କରନ୍ତୁ, ତାଙ୍କର ଏଠାରେ ପତ୍ନୀ ଥିଲେ ଯେ କି ଅପଙ୍ଗ ଥିଲେ। ମୋର ହୃଦୟ ବିଗଳିତ ହୋଇଗଲା, ମୁଁ ଇଚ୍ଛା କରେ ଯଦି ମୁଁ ପାରେ ତେବେ ମୁଁ ଜଗତରେ ଯେକୌଣସି ବିଷୟ ଦେଇଦେବି, ମାତ୍ର ତାହା ନାହିଁ, ମୋ ଶକ୍ତି ଅଧୀନରେ ନାହିଁ, କିନ୍ତୁ ଏହା ମୋର ଶକ୍ତି ଏବଂ ଆପଣଙ୍କର ଶକ୍ତି ଉପରେ ନିର୍ଭର କରେ ଯେ ଆମେମାନେ ପ୍ରାର୍ଥନା କରୁ ଯେ ପରମେଶ୍ୱର ତାହା କରିବେ। ତାଙ୍କର ଏକ ଅପଙ୍ଗ ପତ୍ନୀ ଥିଲେ ଯାହାକି ଏପରି ଦେଖାଯାଉଥିଲା, ଯାହାଙ୍କର କି ପକ୍ଷାଘାତ ହାତ, ଏକ ପକ୍ଷାଘାତ ପାଦ ଥିଲା, ଏବଂ ଏହି ବ୍ୟକ୍ତି ଜଣକ ସେ ସ୍ତ୍ରୀ ଲୋକ ଅପେକ୍ଷା ବହୁତ ଖରାପ ଅବସ୍ଥାରେ ଥିଲେ, କାରଣ ସେ ସ୍ତ୍ରୀ ଲୋକ ତ ଛିଡ଼ା ହୋଇ ଅଳ୍ପ ଟିକେ ଚାଲିପାରୁଥିଲେ, ମାତ୍ର ଏହି ବ୍ୟକ୍ତି ତ ଏପରିକି ତାହା ସୁଦ୍ଧା କରିପାରୁନଥିଲେ ଏବଂ ସେ ସେହି ମସ୍ତିଷ୍କ ମୁଖ୍ୟ ସନ୍ତୁଳନ ସ୍ନାୟୁଟି ଦୁର୍ବଳ ହୋଇଯାଇଥିଲା। ମେୟସ୍ ଅନ୍ୟମାନେ ସମସ୍ତେ ତାଙ୍କ ନିମନ୍ତେ ଆଶା ଛାଡ଼ି ଦେଇଥିଲେ ଏବଂ ଜଣେ କ୍ୟାଥୋଲିକ୍ ତାଙ୍କୁ ଏଠାକୁ ପଠାଇଥିଲେ, ଜଣେ କ୍ୟାଥୋଲିକ୍ ଡାକ୍ତର, ଏବଂ ତାଙ୍କ ପୁଅ ଇଣ୍ଡିଆନାର ଜାସ୍ପର୍ସ୍ଥିତ ତଳେ ସେଣ୍ଟ ମେନରାଟ ଠାରେ ଏକ ପୁରୋହିତ ଅଟନ୍ତି, ମାତ୍ର ତାହା ତ ସେଠାରେ ତଳେ ସେ ଉଦ୍ଦୀପନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅଟେ। ଏବଂ ଯେତେବେଳେ ସେ ଉଠିଲେ ସେ କହିଲେ, ମାତ୍ର ମୁଁ କରିପାରେ ନାହିଁ। ସେ ଦେଖିଲେ କହିଲେ, ହଁ ମୁଁ ପାରେ। ସେ ଭାବିଲେ ଯେ ସେ ଦେଖିପାରନ୍ତି ନାହିଁ, ଆପଣ ଜାଣନ୍ତି, ଏବଂ ସେ ଉପରକୁ ଅନାଇଲେ ଆଉ ଠିକ ସେତେବେଳେ ତାଙ୍କର ମୁଣ୍ଡକୁ ଠିକ ଉପରକୁ ଉଠାଇଲେ ଏବଂ ସେଠାରେ ସେ ଚାଲିପାରୁଥିଲେ ଏବଂ ଦେଖିପାରୁଥିଲେ। ନିଜେ ନିଜେ ସେହି ଗଳିପଥ ଦେଇ ଚାଲିଗଲେ ଏବଂ ସେମାନେ ପ୍ରେସବିଟେରିଆନ୍ ଥିଲେ, ସେ ମୌଳିକବାଦୀ ଥିଲେ ଏବଂ କଥା ହୋଇଥିଲେ। ଆପଣ ଭାବୁଛନ୍ତି ଯେ କେବଳ ପେଣ୍ଟିକଷ୍ଟାଲ କିମ୍ବା ହୋଲିନେସ୍ ଲୋକମାନେ ଉଚ୍ଚ ପାଟିରେ ଚିତ୍କାର କରିପାରନ୍ତି, ଆପଣ ଭୁଲ ଅଟନ୍ତି। ସେମାନେ ନିଶ୍ଚିତ ଭାବରେ କିଛି ପାଟିତୁଣ୍ଡ କରିପାରନ୍ତି ଯେତେବେଳେ ସେମାନେ ସେହିପରି କିଛି ଘଟୁଥିବାର ଦେଖନ୍ତି, ପରସ୍ପରକୁ ଆଲିଙ୍ଗନ କରନ୍ତି ଏବଂ ପାଟିତୁଣ୍ଡ କରନ୍ତି। ତାଙ୍କ ଚକଲଗା ଚୌକିକୁ ଠେଲି ଦେଇ ସେହି ପାହାଚରୁ ଠିକ ତଳକୁ ଓହ୍ଲାଇ ଆସିଲେ, ତାଙ୍କ ମୁଣ୍ଡର ସନ୍ତୁଳନ ସ୍ନାୟୁ ଠିକ୍ ଥିବା ସହ ଚାଲି ଆସିଥିଲେ। ଏହା ବିଷୟରେ ଚିନ୍ତା କରନ୍ତୁ, ଏପରି ଚାଲି ଆସିଥିଲେ ଯେପରିକି ଆପଣ କିମ୍ବା ମୁଁ ଚାଲି ଆସିଥାଉ। ଓହ, ସେ ଅଦ୍ଭୁତ ଅଟନ୍ତି। ତେବେ ପାଉଲ ଏବ୍ରି ପୁସ୍ତକ ଲେଖିଥିଲେ ଏବଂ ଏବ୍ରିର ଏହି ଲେଖାରେ ସେ ଏହାକୁ ଲେଖିଥିଲେ, ଏବଂ ସେ ଏହି ପୁସ୍ତକ ଗୁଡିକ ଲେଖିବା ପୂର୍ବରୁ ଆମେମାନେ ପାଉ, ତେବେ ଆମେମାନେ ଯାଉଅଛୁ। ଏହା ଏକ ରବିବାର ଶ୍ରେଣୀର ଶିକ୍ଷା ଅଟେ ଏବଂ ମୁଁ ଲକ୍ଷ୍ୟ କରିବାକୁ ଚେଷ୍ଟା କରିବି ଏବଂ ଅଧିକ ସମୟ ନେବି ନାହିଁ, ଏବଂ ତାପରେ ଆମର ସେବା ହେବାକୁ ଯାଉଅଛି। ପ୍ରଭୁ ଇଚ୍ଛା କଲେ ଆଜି ରାତି ପର୍ଯ୍ୟନ୍ତ ସେଗୁଡ଼ିକୁ ଜାରି ରଖିବା। ତେବେ ଏଭ୍ରି ପୁସ୍ତକରେ ଏବଂ ପାଉଲଙ୍କ ବାକି ପତ୍ର ଗୁଡିକରେ ପାଉଲ କିଏ ଥିଲେ? ସେ ଜଣେ ଦୃଢ ଏଭ୍ରି, ଜଣେ ପଣ୍ଡିତ ଏବଂ ପୁରାତନ ନିୟମର ଜଣେ ମହାନ ଶିକ୍ଷକ ଥିଲେ, ଏବଂ ତାଙ୍କ ସମୟର ଜଣେ ସର୍ବଶ୍ରେଷ୍ଠ ବ୍ୟକ୍ତି ଦ୍ୱାରା ସେ ଶିକ୍ଷା ଲାଭ କରିଥିଲେ। କେହି ଜଣେ ମୋତେ ତାଙ୍କ ନାମ କୁହନ୍ତୁ। ଗମଲିଏଲ ତାଙ୍କ ସମୟର ଶ୍ରେଷ୍ଠତମ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ, ଏବଂ ପାଉଲ ଗମଲିଏଲଙ୍କ ପାଦ ତଳେ ବସିଥିଲେ। ତା ବିଷୟରେ କିଛି ଗୋଟାଏ ଅଛି ଯେ ଆପଣ କେଉଁଠାକୁ ଯାଆନ୍ତି, ଆପଣ କେଉଁ ମଣ୍ଡଳୀକୁ ଯାଆନ୍ତି ଏବଂ କେଉଁ ଶିକ୍ଷକ ଆପଣଙ୍କୁ ଶିକ୍ଷା ଦିଅନ୍ତି। କଣ ଆପଣ ତାହା ଜାଣିଛନ୍ତି କି? ଏହା ସହିତ କିଛି ଗୋଟାଏ ବିଷୟ ସମ୍ବନ୍ଧିତ ଅଛି। ତେଣୁକରି ଆମେମାନେ ସବୁଠୁ ଉତ୍ତମ ବିଷୟ ଅନ୍ୱେଷଣ କରିବା ଉଚିତ ଯାହା ଆମେମାନେ ପାଇପାରୁ। ଅତଏବ ଆମେମାନେ ସର୍ବୋତ୍ତମ ବିଷୟ ପାଉଅଛୁ, ଏଥିପାଇଁ ନୁହେଁ ଯେ ତାହା ସାମାଜିକ ବ୍ୟବହାର ଯୋଗ୍ୟ ଏବଂ ପ୍ରଭୃତି ସବୁ ଅଟେ, ମାତ୍ର ପ୍ରକୃତ ବାଇବେଲ ଶିକ୍ଷା ଅଟେ। ଦେଖନ୍ତୁ, ଥରେ ଇସ୍ରାଏଲ ଯେତେବେଳେ ନିଜର ସୈନ୍ୟବାହିନୀ ସହିତ ପ୍ରାନ୍ତରକୁ ବାହାରି ଯାଇଥିଲେ ଏବଂ ସେମାନଙ୍କ ପାଖରେ ସାତ ଦିନର ଏକ ଦିଗସୂଚକ ଯନ୍ତ୍ର ଥିଲା ଏବଂ ସେମାନେ ଜଳବିହୀନ ହୋଇଯାଇଥିଲେ ଏବଂ ସେମାନେ ବିନଷ୍ଟ ହେବା ଉପରେ ଥିଲେ, ସେମାନେ କହିଲେ, ଓହ, ଯଦି ନିକଟରେ ଜଣେ ଭବିଷ୍ୟତ ବକ୍ତା ଥାନ୍ତେ କି? ଏବଂ ସେମାନଙ୍କ ମଧ୍ୟରୁ ଜଣେ କହିଲା, ଆମ ପାଖରେ ଏଠାରେ ତଳେ ଇଲିସାଏ ଅଛନ୍ତି। ସେ ଏଲିଅଙ୍କ ହାତରେ ଜଳ ଢାଳିଥିଲେ। ତାଙ୍କର ସହଯୋଗୀମାନଙ୍କୁ ଦେଖନ୍ତୁ, ଅନ୍ୟ ଶବ୍ଦରେ କହିବାକୁ ଗଲେ ଏଠାରେ ଇଲିସାଏ ଅଛନ୍ତି ଯାହାଙ୍କର କି ଏଲିଅଙ୍କ ସହିତ ସହଯୋଗ ରହିଥିଲା। ପ୍ରଭୁଙ୍କ ବାକ୍ୟ ଠିକ୍ ତାହାଙ୍କ ସହିତ ଅଛି। କଣ ଆପଣ ଏହା ବୁଝିଲେ କି? ତାଙ୍କୁ ଠିକ୍ ଶିକ୍ଷା ଦିଆଯାଇଥିଲା ଏବଂ ସେ କହିଲା, ସେ ଏଠାରେ ଅଛନ୍ତି, ଆସନ୍ତୁ ତଳକୁ ଯାଇ ତାଙ୍କ ସହିତ ପରାମର୍ଶ କରିବା, କାରଣ ତାଙ୍କ ଗୁରୁ ଏଲିଅ ଥିଲେ ଏବଂ ସେ ତାଙ୍କ ମଧ୍ୟରେ ଏଲିଅଙ୍କ ଶିକ୍ଷା ପାଇଛନ୍ତି। ଦେଖନ୍ତୁ ଯେ ଏହା କଣ ପାର୍ଥକ୍ୟ ଆଣିଦିଏ। ନିଶ୍ଚିତରେ ଆମକୁ ଶିଖାଯାଉ ବୋଲି ଚାହୁଁ। ତେଣୁ ପାଉଲଙ୍କ ଠାରେ ଗମଲିଏଲଙ୍କ ଶିକ୍ଷା ରହିଥିଲା ଏବଂ ଗମଲିଏଲ ସେହି ମହାନ ବ୍ୟକ୍ତି ଥିଲେ ଯିଏକି ସେହି ମନୋନୟନ କରିଥିଲେ ନିଜେ ଜଣେ ପଣ୍ଡିତ ହୋଇଥିବା ହେତୁରୁ। ଯେତେବେଳେ କି ସେ ଆରମ୍ଭିକ ମଣ୍ଡଳୀରେ ଏହି ସମସ୍ତ ହୋହାଲ୍ଲା ଗଣ୍ଡଗୋଳ ଚାଲିଥିଲା, ସେ କହିଥିଲେ, ଭାଇମାନେ, ତେବେ ଆମେମାନେ ତାହା ଉପରେ ନିଜର ହାତ ନ ଦେଉ। ଯଦି ଏହା ପରମେଶ୍ୱରଙ୍କ ହୋଇନଥିବ ତେବେ ଯେକୌଣସି ପ୍ରକାରେ ହେଲେ ଏହା କ୍ଷାନ୍ତ ହୋଇଯିବ, କିନ୍ତୁ ଯଦି ଏହା ପରମେଶ୍ୱରଙ୍କ ହୋଇଥିବ ଏବଂ ଆମେ ଏହା ବିରୁଦ୍ଧରେ ଲଢୁଥିବା, ତାହେଲେ ଆମେମାନେ ତ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢୁଥିବାର ପାଇବା। ଦେଖନ୍ତୁ, ତାଙ୍କ ପାଖରେ କିଛି ଉତ୍ତମ ଶିକ୍ଷା ଥିଲା। ପାଉଲ ଏହି ବ୍ୟକ୍ତିଙ୍କ ଅଧୀନରେ ଶିକ୍ଷା ଲାଭ କରିଥିଲେ ଏବଂ ସେ ଜାଣିଥିଲେ ଯେ ପାଉଲ ଜଣେ ମହାନ ଶିକ୍ଷକ ଅଟନ୍ତି। ତେଣୁ ଦିନେ ହୃଦୟରେ ସଚ୍ଚୋଟ ରହି ମଣ୍ଡଳୀକୁ ତାଡ଼ନା କରିଥିଲେ ଏବଂ ସେମାନଙ୍କୁ ଗିରଫ କରିବା ନିମନ୍ତେ ତଳକୁ ଯାଇଥିଲେ। ତେବେ ଆସନ୍ତୁ ପାଉଲଙ୍କ ଠାରୁ ଆଉ ଏକ ଛୋଟ ପ୍ରସଙ୍ଗକୁ ନେବା, ଯେତେବେଳେ ଆମେ ଆମର ପୃଷ୍ଠଭୂମିକୁ ପ୍ରସ୍ତୁତ କରୁ। ଯେତେବେଳେ ଯିହୁଦା ଧର୍ମ ଉଲ୍ଲଂଘନ ଦ୍ୱାରା, ଧନର ଲୋଭ ଏବଂ ଜୀବନର ଗର୍ବ ଦ୍ୱାରା ସେ ଅନୁଗ୍ରହରୁ ପତିତ ହେଲା ଏବଂ ନିଜ ସ୍ଥାନକୁ ଚାଲିଗଲା, ଏବଂ ଶିଷ୍ୟମାନେ କହିଲେ ସେଠାରେ 12 ଜଣ ରହିବା ଜରୁରୀ। ଏବଂ ମଣ୍ଡଳୀ ଏହାର ସମସ୍ତ ମର୍ଯ୍ୟାଦା ସହିତ ଏହା ଦେଖାଇବା ପାଇଁ ଯେ ମଣ୍ଡଳୀ କ'ଣ ଅଟେ, ଏହାର ସମସ୍ତ ମର୍ଯ୍ୟାଦା ଏବଂ ଏହାର ସମସ୍ତ ଶକ୍ତି ସହିତରେ ଏହା ତଥାପି ସୁଦ୍ଧା ତାର ସର୍ବୋତ୍ତମ ଅବସ୍ଥାରୁ ଲକ୍ଷ ଲକ୍ଷ ମାଇଲ ଦୂର ଅଟେ। ସେମାନେ କହିଲେ, ଆମକୁ ଆମମାନଙ୍କ ମଧ୍ୟରୁ ଜଣକାକୁ ଖୋଜିବାକୁ ପଡ଼ିବ ଯିଏକି ସେ ସ୍ଥାନକୁ ଗ୍ରହଣ କରିବେ। ଏବଂ ସେମାନେ ଗୁଳିବାଣ୍ଟ ଦ୍ୱାରା ମଥିୟକୁ ବାଛିଲେ। ମଥିୟ, ମୁଁ ବିଶ୍ୱାସ କରେ, କିମ୍ବା ମଥିୟ, ମୁଁ ବିଶ୍ୱାସ କରେ ଯେ ଏହା ତାହା ଅଟେ। ଏବଂ ଯେତେବେଳେ ସେମାନେ ତାଙ୍କୁ ବାଛିଲେ ଏବଂ ତାଙ୍କୁ ବାର ଜଣଙ୍କ ସହିତ ରଖିଲେ, ଏକାଦଶ ସହିତ, ଯାହାକି ସେମାନଙ୍କୁ ବାର ସଂଖ୍ୟା କଲା, ସେ ଗୋଟିଏ ହେଲେ କାମ କଲେ ନାହିଁ। ତାହା ଏକମାତ୍ର ସମୟ ଅଟେ ଯେ ତାଙ୍କ ନାମ କେବେ ବି ଶାସ୍ତ୍ରରେ ଉଲ୍ଲେଖ କରାଯାଇଅଛି। ତାହା ତ ମଣ୍ଡଳୀ ନିଜର ପସନ୍ଦକୁ ବାଛିଥିଲା। ତେବେ ସେମାନେ ଭାବିଲେ, ସେ ତ ଜଣେ ଭଦ୍ର ବ୍ୟକ୍ତି ଅଟନ୍ତି, ନିଃସନ୍ଦେହ ହେବ। ସେ ଜଣେ ଚମତ୍କୃତ ବ୍ୟକ୍ତି ଅଟନ୍ତି, ସେ ଜଣେ ପଣ୍ଡିତ ଅଟନ୍ତି, ସେ ପ୍ରଖର ବୁଦ୍ଧି ବିଶିଷ୍ଟ ଅଟନ୍ତି, ସେ ଶିକ୍ଷିତ ଅଟନ୍ତି, ସେ ଜଣେ ଅଦ୍ଭୁତ ବ୍ୟକ୍ତି ଅଟନ୍ତି। ସେ ଯିଉଦାର ସ୍ଥାନକୁ ଗ୍ରହଣ କରି ଆମମାନଙ୍କ ମଧ୍ୟରୁ ଜଣେ ହୋଇଯିବେ। ମାତ୍ର ଆପଣମାନେ ଜାଣନ୍ତି, ପରମେଶ୍ୱର ବେଳେବେଳେ କେତେକ କିଛି ଆମମାନଙ୍କ ମତରେ କେତେକ ମୂର୍ଖ ପସନ୍ଦ ମାନ କରନ୍ତି। ତେବେ ପରମେଶ୍ୱର ଜଣେ ସାନ ବଙ୍କାନାକିଆ ଜିହୁଦୀକୁ ଦେଖିଲେ, ଯିଏକି ଏତେ ଅଧିକ କ୍ରୋଧରେ ପରିପୂର୍ଣ୍ଣ ଥିଲେ ଯେତିକି ସେ ହୋଇପାରନ୍ତି। ପୁଣି ତାଙ୍କ ପାଟି ଗୋଟିଏ ପାର୍ଶ୍ୱକୁ ଥିବା ଭଳି ରହିଥିଲା। ମୁଁ ତଳକୁ ଯିବି, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗିରଫ କରିବି, ମୁଁ ସେମାନଙ୍କୁ କାରାଗାରରେ ନିକ୍ଷେପ କରିବି, ମୁଁ ଏହା କରିବି। ତାହା ପରମେଶ୍ୱରଙ୍କ ପସନ୍ଦ ଥିଲା। ବାକିମାନେ ସମସ୍ତେ ଜଣେ ପଣ୍ଡିତ ଏବଂ ଜଣେ କୂଟନୀତିଜ୍ଞଙ୍କୁ ନେଇଥିଲେ, ତାହା ମଣ୍ଡଳୀର ପସନ୍ଦ ଥିଲା। ଦେଖନ୍ତୁ, ଆପଣ ଜାଣିନାହାନ୍ତି ଯେ ଯଜ୍ଞବେଦୀରେ ତାହା କିଏ ଅଟେ। ଆପଣ ଜାଣିନାହାନ୍ତି ଯେ ସେ କିଏ ଅଟେ ଯାହାକୁ ଆପଣ କାରାଗାରରେ କିମ୍ବା କେଉଁଠାରେ ବି ସାକ୍ଷ୍ୟ ଦେଉଅଛନ୍ତି। ଏହା ଏକ ମୁଷ୍ଟିଯୋଦ୍ଧା ପରି ଦେଖାଯାଉଥାଇପାରେ, ତାଙ୍କ କାନ ଭାଙ୍ଗି ଯାଇଥିବା ପରି, ଆଖି ଶୁଖି ଚର୍ମ ହୋଇଯାଇ ଥାଇପାରେ, ଏବଂ ଆପଣ ଜାଣନ୍ତି ନାହିଁ ଯେ ସେ କିଏ ଅଟେ। ଆପଣ କେବଳ ନିଜର ଅଂଶକୁ ଦାନ କରନ୍ତୁ, ତାହା ହିଁ ସବୁକିଛି ଅଟେ। ତାକୁ ବାକ୍ୟ ପ୍ରଦାନ କରିଦିଅନ୍ତୁ, ପରମେଶ୍ୱର ସେ ପସନ୍ଦକୁ ଗ୍ରହଣ କରିବେ। ଏବଂ ପରମେଶ୍ୱର ଏହି ସାନ ଉଚ୍ଚ କ୍ରୋଧୀ ସ୍ୱଭାବର ଜିହୁଦୀକୁ ବାଛିଥିଲେ, କିମ୍ବା ତାକୁ ପସନ୍ଦ କରିଥିଲେ। ବରଂ ତାଙ୍କ ଯିବାର ମାର୍ଗ ତଳେ ମୁଁ ତଳକୁ ଯାଇ ସେମାନଙ୍କୁ ଗିରଫ କରି ପକାଇବି। ମୁଁ ସେମାନଙ୍କୁ ଦେଖାଇବି ଯେ ମୁଁ ସେହିପରି ଭାବରେ କ'ଣ କରିପାରେ। ଏବଂ ପରମେଶ୍ୱର ତାଙ୍କୁ ଆଘାତ କରିଥିଲେ। ପରମେଶ୍ୱର କହିଲେ, ତା ଠିକ୍ ସେଠାରେ ମୋର ପସନ୍ଦ ଅଟେ। କ'ଣ ତାହା ମଣ୍ଡଳୀ ପ୍ରତି ମୂର୍ଖତା ହେବ ନାହିଁ କି? କାହିଁକି? ସେ ତ ମଣ୍ଡଳୀକୁ ତାଡ଼ନା କରନ୍ତି, ସେ ତ ଜଣେ ଶାରୀରିକ ବ୍ୟକ୍ତି ଅଟନ୍ତି। କିନ୍ତୁ ପରମେଶ୍ୱର ଜାଣିଥିଲେ ଯେ ସେହି ମନୁଷ୍ୟର ଭିତରେ କ'ଣ ଅଛି। ଦେଖନ୍ତୁ ମୋର କହିବାର ଅର୍ଥ କ'ଣ। ତେଣୁ ପାଉଲଙ୍କର ଏକ ଅନୁଭୂତି ରହିଥିଲା। କେତେଜଣ ବିଶ୍ୱାସ କରନ୍ତି ଯେ ଅନୁଭୂତି ପରିବର୍ତ୍ତନ ଦ୍ୱାରା ଆସିଥାଏ? ନିଶ୍ଚିତରେ, ଯଦି ତାହା ହୋଇନାହିଁ ତାହେଲେ ମୁଁ ସେହି ପରିବର୍ତ୍ତନକୁ ସନ୍ଦେହ କରିବି। ଗୋଟିଏ ପରିବର୍ତ୍ତନ ସେହି ଅନୁଭୂତିକୁ ନେଇ ଆସିଥାଏ, ଏବଂ ଆପଣ ଏହାକୁ ବର୍ତ୍ତମାନ ଅନ୍ୟ କୌଣସି ବିଷୟ ଉପରେ ଦାୟୀ କରିପାରନ୍ତି ନାହିଁ। ବେଳେବେଳେ ଏହା ଚିତ୍କାର କରିବା ହୋଇପାରେ, ବେଳେବେଳେ ଏହା ପରଭାଷାରେ କଥା କହିବା ହୋଇପାରେ, ବେଳେବେଳେ ଏହା କାନ୍ଦିବା ହୋଇପାରେ, ବେଳେବେଳେ ଏହା ଆର୍ତ୍ତନାଦ କରିବା ହୋଇପାରେ। ଆପଣ ଜାଣିନାହାନ୍ତି ଯେ ଏହା କ'ଣ ଅଟେ, ତେଣୁ ଏହାକୁ ଦାୟୀ କରିବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏଥିରେ ଭୁଲ ବୋଲି ପ୍ରମାଣିତ ହୋଇଅଛନ୍ତି। ଆପଣ ମେଥଡିଷ୍ଟ, ଏବଂ ଆପଣ ବ୍ୟାପ୍ଟିଷ୍ଟ, ଏବଂ ଆପଣ ନାଜରିନ, ଏବଂ ପେଣ୍ଟିକଷ୍ଟାଲ ମାନେ। ମୁଁ ଲୋକମାନଙ୍କୁ ଦେଖିଅଛି ଯେ ସେମାନେ ଯଥାସମ୍ଭବ ଯେତିକି ପାରନ୍ତି ସେତିକି ଉଚ୍ଚ ପାଟିରେ ଚିତ୍କାର କରନ୍ତି, ଏବଂ ଯଦି ସେମାନେ ପାରିବେ ଆପଣଙ୍କ ଦାନ୍ତରୁ ସୁଦ୍ଧା ସୁନା ଚୋରି କରି ନେଇଯିବେ। ହଁ ଆଜ୍ଞା, ମୁଁ ଲୋକମାନଙ୍କୁ ପରଭାଷାରେ ଏପରି କଥା କହୁଥିବାର ଦେଖିଅଛି, ଯେପରିକି ଶୁଖିଲା ଗୋରୁ ଚର୍ମ ଉପରେ ମଟର ଢାଳନ୍ତି ଏବଂ ଉତ୍ତମତା ପ୍ରତି ସଚ୍ଚୋଟ ରହିଥାନ୍ତି। ପୁଣି ପାଟିର ଅନ୍ୟ ପାର୍ଶ୍ୱରେ ଏକ ତମାଖୁ ଚବାଉଥାନ୍ତି, ଏବଂ ଯଦି ସମ୍ଭବ ହୁଏ ତେବେ ସେମାନେ ଆପଣଙ୍କର ଗଳା ସୁଦ୍ଧା କାଟି ପକାଇବେ। ତାହା ଠିକ୍ ଅଟେ। ତେଣୁକରି ସେହି ବିଷୟଗୁଡ଼ିକର ନାହିଁ କୌଣସି ପ୍ରମାଣ ନାହିଁ ଯେ ଆପଣ ଏହାକୁ ସିଦ୍ଧ କରିପାରନ୍ତି, କେବଳ ସେହି ଜୀବନ ଦ୍ୱାରା ଯାହାକି ସେହି ବ୍ୟକ୍ତି ଯାପନ କରୁଥାଏ। ସେମାନଙ୍କର ଫଳ ଦ୍ୱାରା ତୁମେ ସେମାନଙ୍କୁ ଜାଣିବ। ତେଣୁକରି ତାହା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ। ସେ ଏକ ପସନ୍ଦକୁ ବାଛନ୍ତି, ସେ ଜିନିଷଗୁଡ଼ିକୁ କାଠି ଆଣନ୍ତି, ଏବଂ ଏହା ସେହି ପ୍ରକାର ହିଁ ତାହା ଅଟେ। ଅତଏବ ଯଦି ଆପଣଙ୍କର ଜୀବନ ବାଇବେଲର ଫଳଗୁଡ଼ିକ ସହିତ ମିଶୁଅଛି, ତାହେଲେ ଆପଣ ଏକ ଉତ୍ତମ ଧାରଣା ପାଇଛନ୍ତି। ଯଦି ଆପଣଙ୍କର ଆତ୍ମା ତାହାଙ୍କର ଆତ୍ମା ସହିତ ସାକ୍ଷ୍ୟ ବହନ କରୁଅଛି ଯେ ଆପଣ ପରମେଶ୍ୱରଙ୍କ ପୁତ୍ର ଏବଂ କନ୍ୟା ଅଟନ୍ତି, ତାହେଲେ ଆପଣ ସମସ୍ତ ପୁରୁଣା ମନ୍ଦତା ଦୂରେଇ ଯାଇଅଛି, ଏବଂ ସବୁକିଛି ବିଷୟ ନୂତନୀକୃତ ହୋଇଯାଇଛି, ଏବଂ ଆପଣ ପ୍ରେମରେ ଜୀବନଯାପନ କରୁଛନ୍ତି, ଏବଂ ଆପଣଙ୍କ ପାଖରେ ଶାନ୍ତି ଏବଂ ଅନୁଗ୍ରହ ଏବଂ ପ୍ରଭୃତି ସବୁ ରହିଅଛି, ତାହେଲେ ଆପଣ ରାଜ୍ୟର ଅତି ନିକଟବର୍ତ୍ତୀ ହେଉଅଛନ୍ତି, କାରଣ ଆପଣଙ୍କ ଭିତରେ ଥିବା ସେହି ଜୀବନଟି ସେହି ପ୍ରକାରର ଏକ ଜୀବନକୁ ଉତ୍ପାଦନ କରୁଅଛି। ବୁଝିଲେ? ଯଦି ଆପଣ କୁହନ୍ତି, ଓ ହାଲେଲୁୟା, ମୁଁ ପରଭାଷାରେ କଥା କହିଲି, ହାଲେଲୁୟା, ଏହାର କିଛି ହେଲେ ଅର୍ଥ ନୁହେଁ। ଏହାର ଅର୍ଥ ତାହାଠୁ କିଛି ହେଲେ ଅଧିକ ନୁହେଁ ଯଦି ଆପଣ ଏଠାକୁ ବାହାରି ଆସି ଏକ ଗିଟାର କିମ୍ବା କିଛି ଉପରେ ଏକ ସ୍ୱର ବଜାଉଥାନ୍ତି। ତାହାର କିଛି ହେଲେ ଅର୍ଥ ନୁହେଁ। ଯଦିଓ ଆପଣ ପରଭାଷାରେ କଥା କହିଥିଲେ, ଯଦିଓ ଆପଣ ଉଚ୍ଚ ପାଟି କରିଥିଲେ ଏବଂ ଗଳିପଥରେ ଉପର ତଳ ଦୌଡ଼ିଥିଲେ ଏବଂ ଏପରି କାନ୍ଦି ଲୁହ ଝରାଇଥିଲେ ଯେପରିକି ଆପଣ ପିଆଜ ଚୋପା ବାହାର କରୁଅଛନ୍ତି, ତାହାର କିଛି ହେଲେ ଅର୍ଥ ନାହିଁ, ଗୋଟିଏ ହେଲେ ନୁହେଁ, ଯେପର୍ଯ୍ୟନ୍ତ କି ସେହି ଦୈନନ୍ଦିନ ଜୀବନ ଠିକ୍ ତାହା ସହିତ ମେଳ ଖାଉଥାଏ ଏହା ସହିତ ଲାଗି ରହିଥାଏ। ତେବେ ଯଦି ଆପଣ ସେହି ଜିନିଷଗୁଡ଼ିକୁ କରନ୍ତି ପୁଣି ତା ସହିତ ସେହି ଜୀବନ ଆମେନ୍ ତାହେଲେ ତାହା ଠିକ୍ ଅଟେ, ତାହା ଭଲ ଅଛି। ମାତ୍ର ଆପଣ ସେହି ଜୀବନ ନ ରଖି ମଧ୍ୟ ସେହି ଜିନିଷଗୁଡ଼ିକୁ କରିପାରନ୍ତି। ତେଣୁକରି ତେବେ କୌଣସି ଚିତ୍କାର କରିବା ନୁହେଁ, ନା ସେହିପରି କୌଣସି ବି କିଛି ବିଷୟ ପ୍ରମାଣ ନୁହେଁ। ଯୀଶୁ କହିଲେ ସେମାନଙ୍କର ଫଳ ଦ୍ୱାରା ତୁମେ ସେମାନଙ୍କୁ ଜାଣିବ, ଏବଂ ଆତ୍ମାର ଫଳ ପରଭାଷାରେ କଥା କହିବା ନୁହେଁ, ତାହା ଆତ୍ମାର ଫଳ ନୁହେଁ। ଉଚ୍ଚ ପାଟି କରିବା ଆତ୍ମାର ଫଳ ନୁହେଁ, କାନ୍ଦିବା ଆତ୍ମାର ଏହି ଫଳ ନୁହେଁ, ମାତ୍ର ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ଉତ୍ତମତା, ଭଦ୍ରତା, ବିଶ୍ୱାସ, ନମ୍ରତା, ସଂଯମ, ତାହା ହେଉଛି ଆତ୍ମାର ଫଳମାନ। ବୁଝିଲେ, ତାହା ହିଁ ଅଟେ ଯାହାକି ହେଉଛି ଆତ୍ମାର ଫଳ। ଠିକ୍ ଅଛି, ତେବେ ସେହି କାରଣ ଯେ ଆମର ଏହି ଜିନିଷ ଗୁଡିକ ରହିଅଛି, ସେମାନେ ସଂଗଠନ କରିବାକୁ ପସନ୍ଦ କରନ୍ତି। ଆପଣ ଦେଖନ୍ତୁ, ତେବେ ଆମେ ଏହା ପାଇବା, ପରମେଶ୍ୱର ଧନ୍ୟ ହୁଅନ୍ତୁ ଯେ ସମସ୍ତେ ତାହା ସେହିପରି ଭାବରେ ବିଶ୍ୱାସ କରନ୍ତି ଯେପରିକି ଆମେ କରୁ, ଆମେ ଏହି ମାର୍ଗରେ ଯିବା। ଯେ ସମସ୍ତେ ତାହା ସେହିପରି ଭାବରେ ବିଶ୍ୱାସ କରନ୍ତି ଯେପରିକି ଆମେ କରୁ, ଆମେ ଏହି ମାର୍ଗରେ ଯିବା। ମାତ୍ର ପରମେଶ୍ୱର ତ ଚାହାନ୍ତି ଯେ ସମସ୍ତେ ଏହି ମାର୍ଗରେ ଠିକ୍ ଉପରକୁ ଯାଆନ୍ତୁ। ତେବେ ପାଉଲ ତାଙ୍କର ଏହି ଅନୁଭୂତି ରହିବା ପରେ ତେବେ ସେ ଭାବିଥିଲେ ଯେ ତାହା ଏକ ଅଦ୍ଭୁତ ଅନୁଭୂତି ଥିଲା। ତେବେ କିପରି, ଆସନ୍ତୁ ସେ ଅନୁଭୂତିକୁ ଅଳ୍ପ ଟିକେ ଉଦ୍ଧୃତ କରିବା। ପାଉଲ ସେଠାରେ ତଳେ କିଛି ଲୋକମାନଙ୍କୁ ଗିରଫ କରିବା ପାଇଁ ଦମେଶକର ତାଙ୍କ ମାର୍ଗରେ ଯାଉଥିଲେ, କାରଣ ସେଠାରେ ତଳେ ସୁସମାଚାର ଛିନ୍ନ ଛତ୍ର ହୋଇ ରହିଥିଲା। ସୁସମାଚାରର ଅର୍ଥ ଶୁଭ ଖବର, ଏବଂ ତେଣୁକରି ସେମାନେ ସେଠାରେ ଛିନ୍ନ ଛତ୍ର ହୋଇ ରହିଥିଲେ, ଏବଂ ଅନେକ ଲୋକମାନେ ପ୍ରେମ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହୋଇ ପ୍ରଭୁ ଯୀଶୁଙ୍କୁ ପ୍ରେମ କରୁଥିଲେ, ଏବଂ ଏହା ସେହି ଉପାୟରେ ଛିନ୍ନ ଭିନ୍ନ ହୋଇ ରହିଥିଲା। ତେଣୁକରି ପାଉଲ ମହାଯାଜକଙ୍କଠାରୁ କିଛି ଚିଠି ପାଇଥିଲେ। ସେ କହିଲେ, ମୁଁ ତଳକୁ ଯିବି ଏବଂ ମୁଁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗିରଫ କରିବି। ତେଣୁ ସେ ମନ୍ଦିର ଆରକ୍ଷୀମାନଙ୍କର, ସୈନିକମାନଙ୍କର, ରକ୍ଷୀମାନଙ୍କର ଏକ ଛୋଟ ଦଳକୁ ନେଇ ସେହି ମାର୍ଗରେ ତଳେ ଯାଇଥିଲେ। ଯେତେବେଳେ ସେମାନେ ମାର୍ଗରେ ତଳେ ଯାଉଥିଲେ ଏବଂ ସେ ଏହା ସବୁ ଠିକ୍ ଜାଣିଥିଲେ ଯେ ସେ କଣ କରିବାକୁ ଯାଉଅଛନ୍ତି, ହଠାତ୍ ହିଁ କିଛି ଗୋଟାଏ ଘଟିଲା। ହଠାତ୍ ହିଁ ତାଙ୍କ ସମ୍ମୁଖରେ ଏକ ମହାନ୍ ଜ୍ୟୋତି ଝଲସି ଉଠିଲା। ତେବେ ଏହା ସୂର୍ଯ୍ୟ ପରି ଉଜ୍ଜଳ ଥିଲା, ତା ଘଟିବା ଏକ ଅଦ୍ଭୁତ ଘଟଣା ଥିଲା। ସେହି ଜ୍ୟୋତି ଏତେ ଉଜ୍ଜଳ ଭାବରେ ଆଲୋକିତ ହୋଇଥିଲା ଯେ ସେ କେବଳ ତାଙ୍କ ଆଖିରେ ସେ ପ୍ରାୟ ଅନ୍ଧ ହୋଇଯାଇଥିଲେ ଏବଂ ତଳେ ପଡ଼ିଯାଇଥିଲେ, ଏବଂ ସେ ଭୂମିରେ ତଳେ ପଡ଼ିଥାନ୍ତି ଏବଂ ସେ ଉପରକୁ ଅନାଇଲେ। ତାଙ୍କ ସହିତ ବୋଧହୁଏ 10 କିମ୍ବା 15 ଜଣ ଥିଲେ। କଣ ସେହି ଲୋକମାନଙ୍କ ମଧ୍ୟରୁ କେହି ସେହି ଜ୍ୟୋତିକୁ ଦେଖିଥିଲେ କି? ନା ଆଜ୍ଞା, ପାଉଲ ଏହା ଦେଖିଥିଲେ। ଏହା ସେହି ବ୍ୟକ୍ତିମାନଙ୍କ ନିମନ୍ତେ ତା ଦେଖିବା ନିରୂପିତ ନଥିଲା। ତେଣୁକରି କେତେକ ଲୋକ ବିଷୟଗୁଡ଼ିକ ଦେଖିପାରନ୍ତି ଯେଉଁଠାରେ କି ଅନ୍ୟମାନେ ଦେଖନ୍ତି ନାହିଁ। ବୁଝିଲେ, ତେଣୁ ପାଉଲ ସେହି ଜ୍ୟୋତିକୁ ଦେଖିଲେ ଏପରିକି ଯେ ଏହା ତାଙ୍କୁ ଅନ୍ଧ କରିଦେଇଥିଲା। ସେ ଅନେକ ଦିନ ଧରି ଦେଖିପାରିନଥିଲେ, ଏହା ତାଙ୍କ ପାଇଁ ଏତେ ବାସ୍ତବିକ ଥିଲା ଏବଂ ସେ ଅନେକ ଦିନ ପାଇଁ ଦେଖିପାରିନଥିଲେ। ପରେ ଯେତେବେଳେ ସେ ଚିଠି ଲେଖିଥିଲେ, ସେତେବେଳେ ତାଙ୍କ ଆଖି ତାଙ୍କୁ ଅତିଶୟ କଷ୍ଟ ଦେଇଥିଲା ଯେ ଏପରିକି ସେ ବଡ଼ ବଡ଼ ଅକ୍ଷର ସହିତରେ ଲେଖିଥିଲେ। ସେ କହିଲେ, ଏହା ଦେଖି ଯେ ମୁଁ ତୁମମାନଙ୍କୁ ବଡ଼ ବଡ଼ ଅକ୍ଷର ସହିତରେ ଲେଖିଅଛି, ସେ କ୍ୱଚିତ୍ ହିଁ ଦେଖିପାରିଥିଲେ। ସେ କାରାଗାରରେ ଥିଲେ ଏବଂ ସେ ପ୍ରଭୁଙ୍କଠାରେ ତାଙ୍କୁ ସୁସ୍ଥ କରିବାକୁ ବିନତି କରିଥିଲେ, ଏବଂ ସେ ତାଙ୍କ ସହିତ 3 ଥର ପରାମର୍ଶ କଲେ। ମାତ୍ର ପ୍ରଭୁ କଣ କହିଲେ? ପାଉଲ, ମୋର ଅନୁଗ୍ରହ ଯଥେଷ୍ଟ ଅଟେ। ପାଉଲ କହିଲେ, ତେବେ ମୁଁ ମୋର ଦୁର୍ବଳତାରେ ଦର୍ପ କରିବି, କାରଣ ସେ କହିଥିଲେ, ଯେପରିକି ମୁଁ ପ୍ରକାଶନର ବାହୁଲ୍ୟତା ହେତୁ ଗର୍ବୀ ନ ହୋଇଯାଏ, ସେଇଥିପାଇଁ ମୋତେ ଫୋଡ଼ିବା ହେତୁ ମୋ ଦେହରେ ଏକ କଣ୍ଟକ ସ୍ୱରୂପ ଶୈତାନର ଏକ ଦୂତ ମୋତେ ଦିଆଯାଇଅଛି। ସେ କିଛି ସମୟ ପାଇଁ ଭଲ ହୋଇଯାଆନ୍ତି ଏବଂ ତାପରେ ସେମାନେ ପୁନର୍ବାର ଘାତ କରନ୍ତି। ଫୋଡ଼ିବା ଅର୍ଥ ଆଘାତ ପରେ ଆଘାତ କରିବା। ସମୁଦ୍ରରେ ଥିବା ଜାହାଜ ପରି ଆପଣ ଜାଣନ୍ତି, ତରଙ୍ଗ ଏହାକୁ ଆଘାତ କରିଥାଏ। ଦେଖନ୍ତୁ, ଆଘାତ ପରେ ଆଘାତ କରିବା, ଏବଂ ସେ ହୁଅନ୍ତି, ସେ ଭଲ ହୋଇଯାଆନ୍ତି ଏବଂ ତାପରେ ପୁନର୍ବାର ଆଘାତ ପାଆନ୍ତି, ତାପରେ ଟିକେ ଭଲ ହୋଇଯାଆନ୍ତି, ପୁନର୍ବାର ଆଘାତ ପାଆନ୍ତି। ସେ କହିଥିଲେ, ପ୍ରଭୁ, ମାମଲାଟି କଣ? ତୁମେ ଏହାକୁ ମୋ ଠାରୁ କାହିଁକି ଦୂର କରିଦେଉନାହ? ସେ କହିଲେ, ପାଉଲ, ମୋର ଅନୁଗ୍ରହ ଯଥେଷ୍ଟ, କେବଳ ବଢ଼ିଚାଲ, ଏହା ରଖିବ। ସେ କହିଲେ, ତେବେ ଯଦି ମୁଁ କେବଳ ସିଦ୍ଧ ଥାନ୍ତି ଏବଂ ସବୁକିଛି ସିଦ୍ଧ ଥାନ୍ତା, କହିଲେ, ତେବେ ଯେତେବେଳେ ମୁଁ ଯାଆନ୍ତି, ଓହ, ମୁଁ ଗର୍ବିତ ହୋଇ ଯାଆନ୍ତି ଓ କୁହନ୍ତି, ତୁମେ ଦେଖୁଛ, ମୋ ସହିତ କିଛି ବି ଭୁଲ ନାହିଁ, ପ୍ରଭୁ ମୋର ଯତ୍ନ ନିଅନ୍ତି ଭାଇ, ହାଲେଲୁୟା, ତାହେଲେ ତ ଆପଣ ସ୍ୱଧାର୍ମିକ ହେଉଅଛନ୍ତି। ପରମେଶ୍ୱରଙ୍କୁ ତ ମଝି ମଝିରେ ଥରେ ଆପଣଙ୍କୁ ଟିକିଏ କିଛି ଦେବାକୁ ପଡ଼ିଥାଏ, ଯେପରିକି ଆପଣଙ୍କୁ ଟିକିଏ ନମ୍ର କରାଯାଏ, ଆପଣ ଜାଣନ୍ତି, ତାହା ଠିକ୍ ଅଟେ। ଏକ ପ୍ରକାର ଆପଣଙ୍କୁ ଏହା ଅନୁଭବ କରାଇବା ହେତୁ ଯେ ସେ ମାଲିକ ଅଟନ୍ତି। ଓ କଣ ସେ ଅଦ୍ଭୁତ ନୁହନ୍ତି କି? ହଁ ମହାଶୟ, କେବଳ ମହିମା ହେଉ। ତେଣୁକରି ସେ ପାଉଲ ତେବେ କାହିଁକି ଏହି ମହାନ ଅନୁଭୂତି ପାଇବା ପରେ, ତେବେ ଯଦି ତାହା ଆଜିର କେହି ହୋଇଥାନ୍ତେ ସେମାନେ କହିଥାନ୍ତେ, ଓହ ପରମେଶ୍ୱର ଧନ୍ୟ ହୁଅନ୍ତୁ, ହାଲେଲୁୟା, ବାଳକ ପ୍ରଭୁ ମୋ ପାଇଁ କିଛି କରିଛନ୍ତି, ପରମେଶ୍ୱରଙ୍କ ମହିମା ହେଉ। ମାତ୍ର ପାଉଲ ତ ସେପରି ନଥିଲେ, ସେ ଜଣେ ବାଇବେଲ ପଣ୍ଡିତ ଥିଲେ। ସେହି ଅନୁଭୂତିକୁ ନିଶ୍ଚିତ ଭାବରେ ପରମେଶ୍ୱରଙ୍କ ବାକ୍ୟ ସହିତ ମିଶିବାର ଅଛି। ହଁ ଆଜ୍ଞା, ଯଦି ଏହା ସମ୍ପୂର୍ଣ୍ଣ ଭାବରେ ବାଇବେଲ ସହିତ ମିଶୁନାହିଁ, କେବଳ ଏଠାରେ ଉପରୁ ଦେଖିବା ନୁହେଁ, ଏହା କହିବା ନୁହେଁ, ଓ ହଁ ଏଠାରେ ତ ଏହା ଠିକ ଏଠାରେ ଅଛି, ପରମେଶ୍ୱର ଧନ୍ୟ ହୁଅନ୍ତୁ ମୁଁ ଏହାକୁ ପାଇଗଲି, ପରମେଶ୍ୱର ଏହାକୁ ସେହିପରି ଭାବରେ ପ୍ରଦାନ କରନ୍ତି ନାହିଁ। ଏହାକୁ ତ ନିଶ୍ଚିତ ଭାବରେ ସମଗ୍ର ବାଇବେଲ ଏହାର ସବୁକିଛି ହେବାକୁ ଅଛି। କାରଣ ଆପଣମାନେ କରିପାରନ୍ତି, ଅବିଶ୍ୱାସୀମାନେ ଏହି ବାଇବେଲକୁ ସେମାନଙ୍କର ତର୍କ ବିତର୍କ କରିବା ନିମନ୍ତେ ଭିତ୍ତିଭୂମି ରୂପେ ବ୍ୟବହାର କରନ୍ତି। ମାତ୍ର ସେମାନେ ଏଠାରେ ଟିକିଏ ଶାସ୍ତ୍ରକୁ ଗ୍ରହଣ କରିବେ, ଏଠାରେ ଓଲଟାଇବେ ଏବଂ ଏଠାରେ ଆଉ ଏକ ଛୋଟ ଅଂଶକୁ ନେଇନେବେ, ସେମାନଙ୍କୁ ଏକତ୍ର ଯୋଡ଼ିବାକୁ ଚେଷ୍ଟା କରିବେ, ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଦୁଇଟି ଭିନ୍ନ ବିଷୟ ଅଟେ। ତେଣୁକରି ଆପଣଙ୍କୁ ତ ଶାସ୍ତ୍ର ସହିତ ଶାସ୍ତ୍ର ତୁଳନା କରିବାକୁ ଅଛି। ଯେପରିକି ଯିଶାୟା କହିଲେ ତାର 28ତମ ପର୍ବ, ଏହା ଧାଡ଼ି ଉପରେ ଧାଡ଼ି, ପଙ୍କ୍ତି ଉପରେ ପଙ୍କ୍ତି ହେବାକୁ ଅଛି। ଏଠାରେ ଅଳ୍ପ, ସେଠାରେ ଅଳ୍ପ, ଯାହା ଉତ୍ତମ ତାହା ଧରି ରଖ। ଦେଖନ୍ତୁ ଏହା ସେହି ଉପାୟରେ ଆସିଥାଏ, ଧାଡ଼ି ଉପରେ ଧାଡ଼ି, ବାକ୍ୟ ଉପରେ ବାକ୍ୟ, ଶାସ୍ତ୍ର ଉପରେ ଶାସ୍ତ୍ର, ଏହାସବୁ ଏକତ୍ର ସଂକଳନ ହେବା ଜରୁରୀ ଅଟେ। ସେଇଥିପାଇଁ ମୁଁ ଭାବୁଛି ଏହି ଶିକ୍ଷା ଗୁଡ଼ିକରେ ଯେପରିକି ଆମର ବର୍ତ୍ତମାନ ରହିଛି, ଏହା ମଣ୍ଡଳୀ ନିମନ୍ତେ ଏକ ବଡ଼ କଥା ଅଟେ। କାରଣ ଏହା ସେମାନଙ୍କୁ ଏପରି ଏକ ସ୍ଥାନକୁ ନେଇ ଆସିଥାଏ ଯେଉଁଠାରେ କି ସମସ୍ତ ଶାସ୍ତ୍ର ଏକତ୍ର ସଂଲଗ୍ନ ହୋଇ ରହିଥାଏ। ଏବଂ ଆମର ଅନୁଭୂତି ସେ ଶାସ୍ତ୍ର ସହିତ ଜଡିତ ହେବା ଜରୁରୀ। ଓହ ଏଠାରେ ତାହା ଅଛି, ଯଦି ତାହା ନୁହେଁ ତେବେ ଏହା ଭୁଲ ଅଟେ। ଏବଂ ମୁଁ କିପରି ବର୍ଷ ବର୍ଷ ଧରି ଚାଲିଥିଲି ଏହା ନ ଜାଣି ଯେ ସେ ଜ୍ୟୋତିଟି କଣ ଥିଲା ଯାହା ପାଉଲଙ୍କୁ ଆଘାତ କରିଥିଲା। ଯେତେବେଳେ କି ସେହି ବାହ୍ୟ ଜଗତ, ସେହି ଶାସ୍ତ୍ରାଂଶ, ସେହି ଲୋକମାନେ, ପ୍ରଚାରକମାନେ ମୋତେ କହିବାକୁ ଚେଷ୍ଟା କରିଥିଲେ, ତାହା ଶୈତାନର ଅଟେ। କାହିଁକି ତୁମେ ତ ଜଣେ କୁହୁକ ବିଦ୍ୟାକାରୀ ହୋଇଯିବ, ତୁମେ ତ ଜଣେ ପ୍ରେତାତ୍ମାବାଦୀ ହୋଇଯିବ, ବିଲି ତୁମେ ତାହା ସହିତ ବୋକା ହୁଅ ନାହିଁ, ସେଥିରେ କିଛି ଗୋଟାଏ ଭୁଲ ଅଛି, ବାଳକ ତୁମେ ତାହା କର ନାହିଁ, ତାହା ଭୁଲ ଅଟେ, ତାହା ଶୈତାନ ଅଟେ। ତେବେ ବାଳକ ତୁମେ ଏକ ନିୟମିତ ମାଧ୍ୟମ ହୋଇଯିବ, ଯଦି ତୁମେ ତାହା କରିବ ତେବେ ତୁମେ ଜଣେ ପ୍ରେତାତ୍ମାବାଦୀ ହୋଇଯିବ। ଓ ତାହା ସବୁକିଛି ଶୈତାନର ଅଟେ, ତାହା ଠିକ ନୁହେଁ। ମାତ୍ର ଯେତେବେଳେ ମୁଁ ତାହା ପ୍ରଚାର କରିବାକୁ ଚାହୁଁନଥିଲି, ମାତ୍ର ଦମେଶକକୁ ଯିବାର ସେହି ମାର୍ଗରେ ଯେପରି ପାଉଲ ଏହାକୁ ପ୍ରଚାର କରିବାକୁ ଚାହୁଁନଥିଲେ, ଯେପର୍ଯ୍ୟନ୍ତ କି ସେ ଏହା ଜାଣି ନ ନେଲେ ଯେ ତାହା ଠିକ କି ନୁହେଁ, ତେଣୁକରି ସେ 3 ବର୍ଷ ପାଇଁ ଆରବକୁ ଚାଲି ଯାଆନ୍ତି ଓ ଶାସ୍ତ୍ର ଅଧ୍ୟୟନ କରନ୍ତି। ଓହ ଯେତେବେଳେ ସେ ସେଠାରୁ ଆସିଲେ, ସେ କହିଲେ ତେବେ ଏହାକୁ ମୋ ପାଖରୁ ବାହାର କର। ସେ ଜାଣିଥିଲେ ଯେ ତାଙ୍କୁ ଫାରସୀ ମାନଙ୍କର ସମ୍ମୁଖୀନ ହେବାକୁ ଥିଲା, ତାଙ୍କୁ ସାଧୁକୀ ମାନଙ୍କର ସମ୍ମୁଖୀନ ହେବାକୁ ଥିଲା, ତାଙ୍କୁ ଜଗତକୁ ଏବଂ ଅଣଜିହୁଦୀ ଜଗତକୁ ସମ୍ମୁଖୀନ ହେବାକୁ ଥିଲା। ଏବଂ ତେଣୁକରି ପାଉଲ ଏହି ବାଇବଲଟି ଲେଖା ହୋଇଛି, ଏବ୍ରିୟ ଏହି ପୁସ୍ତକଟି ସେହି ଉଦ୍ଦେଶ୍ୟରେ ଲେଖା ହୋଇଛି। ସେ ସେହି ଏବ୍ରିୟ ମାନଙ୍କୁ ହୁଲସ୍ତୁଲ କରୁଅଛନ୍ତି ଏବଂ ସେହି ପୁରାତନ ନିୟମକୁ ନେଇ ତାକୁ ଏଠାରେ ନୂତନ ନିୟମରେ ଦେଖାଉଅଛନ୍ତି। ଏହା ହେଉଛନ୍ତି ପରମେଶ୍ୱର। ସେ କହିଲେ ଏଠାରେ ତାହା ଅଛି, ସମସ୍ତ ଭବିଷ୍ୟତ ବକ୍ତା ଓ ସମସ୍ତ ବିଷୟ ଉପରେ କ୍ରମାଗତ ଭାବରେ। ସେଠାରେ ପ୍ରାରମ୍ଭରେ ତାହା ଆରମ୍ଭ ହୁଏ, ସେହି ପ୍ରଥମ ପର୍ବ ଯାହା ଆମେମାନେ ନେଇଥିଲୁ। ପରମେଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହିଥିଲେ। ସେହିପରି ଭାବରେ ପରମେଶ୍ୱର ତାହାଙ୍କର ବାର୍ତ୍ତା ଆଣିଥିଲେ, ଉରିମ୍ ଥୁମିମ୍ ଦ୍ୱାରା ପରୀକ୍ଷିତ ହୋଇଥିଲେ, କିନ୍ତୁ ଏହି ଶେଷ କାଳରେ ତାହାଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମମାନଙ୍କୁ କଥା କହିଛନ୍ତି। ତାହାଙ୍କ ବାଇବେଲ ଦ୍ୱାରା ପରୀକ୍ଷିତ ହୋଇ ଆପଣ ସେଠାରେ ଅଛନ୍ତି। ତେଣୁ ଏହି ଅନୁଭୂତି ଗୁଡିକ ଯାହାକି ଜଗତ କୁହେ, ଓହ ଏହା ମାନସିକ ଅଟେ, କାହିଁକି କେହି ବି ଯେତେବେଳେ ସେହି ଦୂତ ଦେଖାଦେଲେ ନଦୀକୂଳରେ ସେହି ଆଲୋକ, ଯେତେବେଳେ ମୁଁ ଏହି କୋଣରେ ମୋର ପ୍ରଥମ ଉଦ୍ଦୀପନା ପ୍ରଚାର କରିଥିଲି, ଆମେ ସେହି ସମସ୍ତ ଲୋକମାନଙ୍କୁ ବାପ୍ତିଜିତ କରିଥିଲୁ। ମୁଁ ବିଶ୍ୱାସ କରେ ଭାଇ ଫ୍ଲିମେନ୍, ଆପଣ ବୋଧହୁଏ ସେଠାରେ ଥିଲେ। ମୁଁ ଜାଣେ ନାହିଁ ଯେ ଆପଣ ସେତେବେଳେ ଏଠାରେ ଥିଲେ କି ନାହିଁ, କେତେଜଣ ସେତେବେଳେ ଏଠାରେ ଥିଲେ ଯେତେବେଳେ ନଦୀକୂଳରେ ସେହି ଆଲୋକ ଦେଖାଦେଇଥିଲା। କଣ ସେହି ପୁରୁଣା ସମୟର ଲୋକମାନଙ୍କ ମଧ୍ୟରୁ ଏଠାରେ କେହି ଅଛନ୍ତି କି? ହଁ, ସେମାନଙ୍କ ମଧ୍ୟରୁ କେତେକ ଅଛନ୍ତି, ଯେତେବେଳେ ଏହା ଏଠାରେ ତଳେ ନଦୀକୂଳରେ। ଏବଂ ସେମାନେ କହିଲେ ଏହା ତ କେବଳ ଏକ ଦୃଷ୍ଟିଶକ୍ତିର ଭ୍ରମ ଅଟେ, ଆମ ଭିତରୁ ଅନେକ ଛିଡ଼ା ହୋଇ ଏହାକୁ ଦେଖିଥିଲେ ଏବଂ ଏଠାରେ ଏହା ତଳକୁ ଆସିଥିଲା। ଏବଂ ତାପରେ ଅନେକ ବର୍ଷ ଉତ୍ତାରେ ପରମେଶ୍ୱର ଏହାକୁ ଏକ କ୍ୟାମେରାରେ ଯାନ୍ତ୍ରିକ ଆଖି ଦ୍ୱାରା ପ୍ରମାଣ କରିଥିଲେ, ଏହା ସତ୍ୟ ଅଟେ। ତେବେ କଣ ଏହା କୌଣସି କାଳ୍ପନିକ କାହାଣୀ? କଣ ଏହା ଏପରି କିଛି ଅଟେ କି ଯାହା ନା ମହାଶୟ, ଆମେ ଏହାକୁ ଠିକ ଏଠାରେ ବାଇବଲରେ ନେଉଅଛୁ ଏବଂ ଆପଣଙ୍କୁ ଦେଖାଉଅଛୁ। ଏହା ସେହି ସମାନ ପ୍ରଭୁ ଯୀଶୁ ଅଟନ୍ତି, ସେ ସେହି ସମାନ କାର୍ଯ୍ୟ ସାଧନ କରନ୍ତି, ତାଙ୍କର କାର୍ଯ୍ୟକଳାପ ସେହି ସମାନ ଅଟେ, ତାଙ୍କର ଶକ୍ତି ସେହି ସମାନ ଅଟେ। ଦେଖନ୍ତୁ, ଗତ ରବିବାର ଏଠାରେ ଆରପାରିରେ ମୁଁ ବିଛଣାରେ ଶୋଇଥିବା ବେଳେ ମୋ ଜୀବନରେ କେବେ ବି ସେହି ବ୍ୟକ୍ତିଙ୍କୁ ଦେଖିନଥିଲି। ସେଥିରୁ ବାହାରି ଆସି କହିଲି, ଆରାଧନାରେ ଜଣେ ବ୍ୟକ୍ତି ଅଛନ୍ତି ଏବଂ ସେ ଧୂସର କଳା କେଶ ଥିବା ମାତ୍ର ଧୂସର ହେଉଅଛି। ସେ ଅନ୍ଧ ଅଟନ୍ତି ଏବଂ ସେ ଚାଲିପାରନ୍ତି ନାହିଁ। ସେ ଏକ ଚକଲଗା ଚୌକିରେ ଅଛନ୍ତି। ଜଣେ କଳାକେଶ ଥିବା ଲୋକ ତାଙ୍କୁ ଡକାଇ ପଠାଇଲେ। ଜଣେ ଡାକ୍ତର ଆକରମ୍ୟାନ୍, ଜଣେ କଳାକେଶ ଥିବା ବ୍ୟକ୍ତି, କ୍ୟାଥୋଲିକ ବ୍ୟକ୍ତି, ଜଣେ ଲୋକ ଡକାଇ ପଠାଇଲେ। ଠିକ୍ ସେଠାରେ ବସିଛନ୍ତି ଏବଂ ସଦାପ୍ରଭୁ ଏ କଥା କୁହନ୍ତି, ଉଠିଲେ, ଚାଲିଲେ, ପୁଣି ତାଙ୍କ ଦୃଷ୍ଟିଶକ୍ତି ଫେରିପାଇ ଏବଂ ସବୁକିଛି ସହିତରେ ବାହାରିଗଲେ। କଣ ଏହାକୁ ସାଧନ କଲା? ସେହି ସମାନ ଦୂତ ଏଠାରେ ଅଛନ୍ତି। ସେ ସମାନ ଜଣ ଯିଏକି ଦମ୍ୟସ୍କ ଯାଉଥିବାର ମାର୍ଗରେ ପାଉଲଙ୍କୁ ଆଘାତ କରିଥିଲେ, ଆଜି ତାହାଙ୍କ ମଣ୍ଡଳୀରେ ଏବଂ ତାହାଙ୍କ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି। ଏହା ଶାସ୍ତ୍ର ସହିତ ଶାସ୍ତ୍ର ତୁଳନା କରୁଅଛି। ଏହା ସେହି ପ୍ରକାର ହିଁ ତାହା ହେବା ଉଚିତ। ଓ ଆମ ପାଖରେ ଈଶ୍ୱଦୃଷ୍ଟ ଲୋକମାନେ ଅଛନ୍ତି। ଆମେମାନେ କିଛି ସମୟ ପରେ ସେଥି ଭିତରକୁ ଯାଉଅଛୁ। ଓ ଆମେମାନେ ନିଜ ସମ୍ମୁଖରେ ଏକ ଗଭୀର ବିଷୟ ପାଇଅଛୁ। ଯଦି ଆମେ କେବଳ ଆଜି ଦିନ ଓ ଆଜି ରାତିରେ ତାହା ଭିତରକୁ ଯାଇପାରୁ, ତେବେ ଏହା ଠିକ୍ ବର୍ତ୍ତମାନ ଗଭୀର ଜଳ ଭିତରକୁ ଯିବାର ଆରମ୍ଭ କରିଅଛି, ଯେଉଁଠାରେ ଆପଣ ଜାଣନ୍ତି, ଯେତେବେଳେ ମୁଁ ଏକ ଛୋଟ ବାଳକ ଥିଲି, ଆମର ସେ ସ୍ଥାନ ପଛରେ ଏକ ଛୋଟ ପୋଖରୀଟିଏ ଥିଲା ଏବଂ ମୁଁ ସେଠାକୁ ଯାଇଥାଏ ଏବଂ ଆମେ ସମସ୍ତେ ଛୋଟ ଛୋଟ ପିଲାମାନେ ତା ଭିତରକୁ ଯାଇଥାଉ, ନଗ୍ନ ହୋଇ, ସାନ ସାନ, ପ୍ରାୟ 6-7 ବର୍ଷ ବୟସର, ଏବଂ ଆମେ ସେହି ଜଳ ପ୍ରାୟ ସେତିକି ଗଭୀର ଥାଏ। ଏହା ଏକ ଘୁଷୁରୀ ଗାତ ଠାରୁ ଅଧିକ ବଡ଼ ନଥିଲା ଏବଂ ମୋର ସେଠାରେ ଏକ ମଞ୍ଚ ସ୍ୱରୂପ ବାକ୍ସ ଥିଲା। ମୁଁ ଦେଖାଇଥାଏ ଯେ ମୁଁ ଡେଇଁପାରେ, ମୋର ନାକ ଧରି ଏବଂ ଜଳ ଛିଞ୍ଚିବା ଶବ୍ଦ କରେ, ସ୍ପ୍ଲାସ୍, ସେହିପରି ଭାବରେ ଯାଇଥାଏ ଏବଂ ମୋର ସାନ ପେଟଟି କାଦୁଅକୁ ଆଘାତ କରିଥାଏ, ଆପଣ ଜାଣନ୍ତି, ଏବଂ ଏହା ଠିକ୍ ପ୍ରତ୍ୟେକ ଦିଗରେ ଛିନ୍ନ ଛତ୍ର ହୋଇଯାଏ। ମୁଁ ମୋର ବାପାଙ୍କୁ କହିଲି ଯେ ମୁଁ ପହଁରିପାରେ। ସେ ମୋତେ ଦିନେ ସେଠାରେ ପଛକୁ ନେଇଗଲେ। ସେ କହିଲେ, ମୁଁ ତୁମକୁ ପହଁରୁଥିବାର ଦେଖିବାକୁ ଚାହେଁ। ମୁଁ ସେଠାରୁ ଡେଇଁ ପଡ଼ିଲି। ଆପଣମାନେ ଜାଣନ୍ତି, ମୋର ପୋଷାକୁ କାଢି ଏକ ଛୋଟ କଣ୍ଟା ଗଛରେ ଟାଙ୍ଗି ଦେଇ ଏବଂ ତଳକୁ ଦୌଡ଼ି ପାଣି ଉପରେ ଡେଇଁ ପଡ଼ିଲି। ମୁଁ ଜଳ ଛିଞ୍ଚିବା ଆରମ୍ଭ କଲି। କାଦୁଅ ସବୁ ଦିଗକୁ ବିଞ୍ଚି ହୋଇଗଲା ଏବଂ ବାପା ଗୋଟିଏ ଏକ ଛୋଟ ପୋଲ ଉପରେ ବସିଥିଲେ। ସେ ସେଠାରେ ବସି ରହି ମୋତେ କିଛି ମିନିଟ୍ ଦେଖିଥିଲେ। କହିଲେ, ସେ ପାଣି ଗର୍ତ୍ତରୁ ବାହାରି ଆସ ଏବଂ ଯାଇ ସ୍ନାନ କର ଏବଂ ଘରକୁ ଯାଅ, ବୁଝିଲେ। ତେବେ ତାହା କେବଳ ପ୍ରାୟ ସେହି ପ୍ରକାର ହିଁ ଅଟେ ଯେପରିକି ଆମମାନଙ୍କ ମଧ୍ୟରୁ କେତେକ ନିଜକୁ ଖ୍ରୀଷ୍ଟିଆନ ବୋଲି କହିଥାନ୍ତି। ଆମେ କାଦୁଅ ଗୁରୁଣ୍ଡି ହୋଇଥାଉ, ତାହା ଠିକ୍, ଯେପର୍ଯ୍ୟନ୍ତ ଆପଣ ଲଙ୍ଗର ଦେଇଥାନ୍ତି। ମୁଁ ଜଣେ ମେଥଡିଷ୍ଟ ଅଟେ, ମୁଁ ଜଣେ ପେଣ୍ଟିକଷ୍ଟାଲ ଅଟେ, ମୁଁ ଜଣେ ପ୍ରେସବିଟେରିଆନ ଅଟେ, ମୁଁ ଏକ ପ୍ରମାଣ ପାଇଅଛି, ମୁଁ ଏହା ପାଇଅଛି, ଆପଣ କାଦୁଅ ଗୁରୁଣ୍ଡି ହେଉଛନ୍ତି। ଦିନେ ମୁଁ ମୋର କାକାଙ୍କ ସହିତ ଥିଲି। ମୁଁ ତାଙ୍କୁ ନିରନ୍ତର କହୁଥିଲି, ସେ ପ୍ରାୟ 15-16 ବର୍ଷ ବୟସର ଥିଲେ। ଆମେ ନଦୀ କୂଳରେ ଥିଲୁ। ମୁଁ କହିଲି, କାକା ଲାଲ, ମୁଁ ପହଁରି ପାରେ ଏବଂ ମୁଁ ଡଙ୍ଗାର ପଛ ଭାଗରେ ବସିଥିଲି, ଆପଣ ଜାଣନ୍ତି, ଭଲ ଏବଂ ନିରାପଦ ଅନୁଭବ କରୁଥିଲି। ସେ କେବଳ କାତକୁ ନେଲେ ଓ ମୋତେ ପ୍ରାୟ 10 ଫୁଟ ପାଣିରେ ବାହାରକୁ ଠେଲି ଦେଲେ। ଏହା ସେତେବେଳେ ଭିନ୍ନ ଥିଲା। ସମସ୍ତ ପାଣି ଛିଞ୍ଚିବା, ଚିତ୍କାର କରିବା, ଯାହା ଆପଣ କେବେ ବି ନିଜ ଜୀବନରେ ଶୁଣିଥିବେ। କୌଣସି ଦିନେ ଆପଣଙ୍କୁ ଠେଲି ଦିଆଯିବ। ଉତ୍ତମ ହେବ ଯେ ଆପଣ ଏହା ଜାଣିଥାନ୍ତୁ ଯେ ଆପଣ କେଉଁଠାରେ ଛିଡ଼ା ହୋଇଛନ୍ତି। ହଁ ଆଜ୍ଞା, ଯଦି ଆପଣ ତାହାଙ୍କୁ ଜାଣିଛନ୍ତି, ତେବେ ଆପଣ ହେବେ ଉତ୍ତମ ହେବ ଯେ ପ୍ରକୃତରେ ତାହାଙ୍କୁ ଜାଣିଯାଆନ୍ତୁ। ତାହା ଠିକ୍ ଅଟେ। ମାତ୍ର ବର୍ତ୍ତମାନ ଆମେମାନେ ଗଭୀର ଜଳ ଭିତରକୁ ଯାଉଅଛୁ, ଯେଉଁଠାରେ କି ଆପଣଙ୍କୁ ବୁଡ଼ାଇ ଦେବ ଯଦି ଆପଣ ଜଣେ ଭଲ ହୃଷ୍ଟପୃଷ୍ଟ ଖ୍ରୀଷ୍ଟିଆନ ନୁହନ୍ତି। ବାକ୍ୟକୁ ଧ୍ୟାନ ଦିଅନ୍ତୁ। ପାଉଲ ପ୍ରଥମେ ତାହା ପାଇଥିଲେ। ସେ ପୁରାତନ ନିୟମକୁ ଫେରିଗଲେ ଏବଂ ସେ ଏହା ପାଇଲେ। ସେ ସମ୍ପୂର୍ଣ୍ଣ ଭାବେ ତାଙ୍କର ସେ ଅନୁଭୂତିକୁ ଦେଖିଥିଲେ। ତେବେ ତାହା କଣ ଅଟେ ଯାହାକି ମୋତେ ଆଘାତ କରିଥିଲା? ଏହା ଏକ ଆଲୋକ, ବଡ଼ ଜ୍ୟୋତି ସେଠାରେ ଛିଡ଼ା ହୋଇଥିଲା, ସୂର୍ଯ୍ୟ ପରି ଝଲସି ଉଠୁଥିଲା, ତାଙ୍କ ମୁହଁ ସମ୍ମୁଖରେ ଛିଡ଼ା ହୋଇଥିଲା। ସେ କହିଲେ, ସାଉଲ, ସାଉଲ, ତୁମେ ମୋତେ କାହିଁକି ତାଡ଼ନା କରୁଅଛ? ସେ କହିଲେ, ପ୍ରଭୁ, ତୁମେ କିଏ ଯାହାକୁ ମୁଁ ତାଡ଼ନା କରୁଅଛି? ସେ କହିଲେ, ମୁଁ ଯୀଶୁ। ମୁଁ ଭାବୁଥିଲି ଯେ ସେ ଜଣେ ମନୁଷ୍ୟ ଥିଲେ। ତାଙ୍କର ହାତ କ୍ଷତବିକ୍ଷତ ହୋଇଥିବ, ଯାହା ସେମାନେ ଦାବି କରନ୍ତି ଯେ ବର୍ତ୍ତମାନ ସେ ସଭାଗୁଡ଼ିକରେ ପ୍ରକଟିତ ହେଉଅଛନ୍ତି। ପୁଣି ତାଙ୍କ ହାତରେ ଏବଂ ମୁଣ୍ଡରେ କଣ୍ଟା ଦାଗ ରହିଥିବ। ନା ନା, ସେହି ଶରୀର ନୁହେଁ, ସେହି ଶରୀରରେ ନୁହେଁ, ବୁଝିଲେ। ସେ ତ ବର୍ତ୍ତମାନ ଏକ ଜ୍ୟୋତି ଅଟନ୍ତି। ସାଉଲ ଯେତେବେଳେ ସେ ଏଠାରେ ଧରାପୃଷ୍ଠରେ ଥିଲେ, ସେ କହିଥିଲେ, ମୁଁ ପରମେଶ୍ୱରଙ୍କ ଠାରୁ ଆସିଅଛି, ମୁଁ ପରମେଶ୍ୱରଙ୍କ ନିକଟକୁ ଫେରିଯାଏ। ସେ ସେହି ସ୍ୱର୍ଗଦୂତ ଥିଲେ ଯିଏକି ଇସ୍ରାଏଲର ସନ୍ତାନଗଣଙ୍କୁ ଏହି ଜ୍ୟୋତିରେ ପ୍ରାନ୍ତର ଦେଇ କଢ଼ାଇ ନେଇଥିଲେ। ସେ ସେହି ଜ୍ୟୋତି ନିକଟକୁ ଫେରିଗଲେ ଏବଂ ପାଉଲ ଏହାକୁ ସେହି ପୁରାତନ ନିୟମରୁ ଦେଖିଥିଲେ। ସେ କହିଲେ, ମୁଁ ଯୀଶୁ, ସେହି ନିୟମର ଦୂତ, ଏବଂ ସେ ଆମକୁ ମୁକ୍ତ କରିବା ପାଇଁ ଦେହ ଧାରଣ କରିଥିଲେ। ସ୍ୱର୍ଗଦୂତ ମାନଙ୍କର ରୂପ ଗ୍ରହଣ କଲେ ନାହିଁ। ଆମେମାନେ ପୂର୍ବ ଅଧ୍ୟାୟ ଗୁଡ଼ିକରେ ପାଇଅଛୁ ଯେ ଆମେମାନେ ଅଧ୍ୟୟନ କରିଅଛୁ, ସେ କଦାପି ସ୍ୱର୍ଗଦୂତ ମାନଙ୍କର ସ୍ୱଭାବକୁ ଗ୍ରହଣ କଲେ ନାହିଁ, ବରଂ ଅବ୍ରାହମଙ୍କ ବୀଜକୁ ଗ୍ରହଣ କଲେ, ଯେପରିକି ସେ ପରିଚିତ ହୋଇପାରନ୍ତି ଯେ ମନୁଷ୍ୟ ପରମେଶ୍ୱରଙ୍କୁ ଦେଖିପାରିବ। ଆମେନ୍। ତେବେ ସେ କୁହନ୍ତି, ମୁଁ ସେହି ସ୍ଥାନକୁ ଫେରିଯିବି, ଏବଂ ଯେତେବେଳେ ପାଉଲ ତାହା ଦେଖିଲେ, ସେ କହିଲେ, ନିଶ୍ଚିତରେ ତାହା ହିଁ ସେ ଥିଲେ। ପିତରଙ୍କର ଗୋଟିଏ ରାତି ଏକ ଅନୁଭୂତି ହୋଇଥିଲା ଯେତେବେଳେ ସେ ପ୍ରାର୍ଥନା କରୁଥିଲେ। ସେହି ସମାନ ଆଲୋକ ଭବନ ଭିତରକୁ ଆସିଥିଲା, ତାଙ୍କ ସମ୍ମୁଖରେ ଦ୍ୱାର ଗୁଡ଼ିକୁ ଫିଟାଇ ଦେଇଥିଲା ଓ ରାସ୍ତାରେ ବାହାରି ଯାଇଥିଲା, ଏବଂ ପିତର ଭାବିଥିଲେ ଯେ ସେ ସ୍ୱପ୍ନ ଦେଖୁଛନ୍ତି। ସେ ଏତେ ଅଭିଷିକ୍ତ ହୋଇଥିଲେ। ସେ ଜାଣିନଥିଲା ଯେ କଣ ଘଟୁଥିଲା। ସେ କହିଲେ, କଣ ମୁଁ ବର୍ତ୍ତମାନ ଜାଗ୍ରତ ହୋଇଅଛି କି? କିନ୍ତୁ ମୁଁ ତ ଏଠାରେ ରାସ୍ତାରେ ଅଛି। ଏବଂ ସେ ଜନ୍ ମାର୍କଙ୍କ ଘରକୁ ଗଲେ ଏବଂ ଜଣେ ସାନ ଝିଅ କବାଟ ଖୋଲିଲା। ସେଠାରେ ଥିବା କୌଣସି ସାନ ମହିଳା ଏକ ପ୍ରାର୍ଥନା ସଭାରେ ଥିଲେ। କେହି ଜଣେ କବାଟରେ ଆଘାତ କରୁଥିଲେ। ସେ କବାଟଟିକୁ ଖୋଲିଲେ ଓ ସେ କହିଲା, ବର୍ତ୍ତମାନ ଏଠାରେ ତପିତର ଅଛନ୍ତି। ଆପଣମାନେ ତାଙ୍କୁ କାରାଗାରରୁ ବାହାର କରିବା ପାଇଁ ପ୍ରାର୍ଥନା କରୁଅଛନ୍ତି। ପ୍ରଭୁ ତାଙ୍କୁ ଉଦ୍ଧାର କରିଅଛନ୍ତି। ଓ ସେମାନେ କହିଲେ, ଆଗେଇ ଯାଅ, ହେ ପ୍ରଭୁ ତାଙ୍କୁ ଉଦ୍ଧାର କର। କାହିଁକି? ସେ କହିଲା, ସେ କବାଟରେ ଠିଆ ହୋଇ ଆଘାତ କରୁଛନ୍ତି। ପିତର ତ କେବଳ ଆଘାତ କରି ଚାଲିଲେ, ମୋତେ ଭିତରକୁ ଆସିବାକୁ ଦିଅ। ଓ ସେ କହିଲା, ଏହା ତ ପିତର ଅଟନ୍ତି। ସେ ଦିନ ଗୁଡିକରେ ସେମାନଙ୍କ ପାଖରେ ଏବେ ସୁଦ୍ଧା ତାହା ଅଛି, ଏକ ଛୋଟ ଅବରୋଧକ ଦଣ୍ଡ। ଏଠାରେ ଛୋଟ ଢାଙ୍କୁଣୀ ଆପଣ ଉପରକୁ ଉଠାନ୍ତି ଏବଂ ବାହାରକୁ ଅନାନ୍ତି, ବୁଝିଲେ? ଏହା ପୂର୍ବେ କି ଆପଣ ନିଜର ଅତିଥିଙ୍କୁ ଭିତରକୁ ଆସିବାକୁ ଦିଅନ୍ତି, ଆପଣଙ୍କୁ ଏହା ଜାଣିବାକୁ ଥାଏ ଯେ ଆପଣଙ୍କ କବାଟରେ କିଏ ବାଡ଼ଉଅଛି। କାରଣ ସେମାନଙ୍କର ଡକାୟତମାନେ ରହୁଥିଲେ, ଯଦି ଆପଣ କବାଟ ଖୋଲିଦେବେ ସେମାନେ ଆପଣଙ୍କୁ ହତ୍ୟା କରିଦେବେ। ତେଣୁକରି ସେମାନେ କବାଟ ଖୋଲିଲେ। ସେ କହିଲା, ଏହା ତ ପିତର ଅଟନ୍ତି। ସେମାନେ କହିଲେ, ଓ ମୋର ପ୍ରଭୁ, ସେ ତ ମରିଯାଇଛନ୍ତି। ତାହା ତ ସେଠାରେ ତାଙ୍କର ଦୂତ ଛିଡ଼ା ହୋଇଅଛି, ବୁଝିଲେ? ତାଙ୍କର ମହିମାମୟ ଶରୀରରେ ପ୍ରବେଶ କରିଯାଇଛନ୍ତି, ଆପଣ ଜାଣନ୍ତି, ସେଇ ଥିଓଫେନିରେ। କଣ ଆପଣଙ୍କର ତାହା ମନେ ଅଛି କି? ଆମେ ଏହାକୁ କିପରି ନେଇଥିଲୁ, ସେଇ ବଡ଼ ହୀରା, ଏହା କିପରି ସେ ଆଲୋକକୁ ପ୍ରତିଫଳିତ କରିଥିଲା, ଏହା କିପରି ସେଇ ଅବସ୍ଥାକୁ ଫେରିଗଲା। ସେହି ଏହି ପାର୍ଥିବ ତମ୍ବୁ ରୂପ ଗୃହ ଭାଙ୍ଗିଗଲେ ଆମର ଆଉ ଏକ ଅପେକ୍ଷା କରୁଅଛି। ଏବଂ ସେମାନେ ଭାବିଥିଲେ ଯେ ପିତର ମରିଯାଇଛନ୍ତି, ଏହି ପୁରୁଣା ଶରୀର ନଷ୍ଟ ହୋଇଯାଇଥିଲା ଏବଂ ସେମାନେ ଏହାକୁ କିଛି ଦିନ ମଧ୍ୟରେ ସମାଧି ଦେଇଦେବେ। ସେ ତାଙ୍କର ଦୂତ କିମ୍ବା ତାଙ୍କର ମହିମାରେ ପ୍ରବେଶ କରିଯାଇଛନ୍ତି, ମହିମାମୟ ଶରୀରରେ ନୁହେଁ, ମାତ୍ର ତାଙ୍କ ଥିଓଫାନିରେ, ସେହି ଶରୀରରେ ଯାହାକି ପୂର୍ବରୁ ପ୍ରସ୍ତୁତ କରା ହୋଇଥିଲା। ଏହା ଆପଣଙ୍କ ସହିତ ହାତ ମିଶାଇ ପାରିବ ନାହିଁ। ଏହା ପାଖରେ ହାତ ମିଶାଇବା ପାଇଁ ସେହିପରି ଭାବରେ ହାତ ରହେ ନାହିଁ, ମାତ୍ର ଏହା ତ ଏକ ମନୁଷ୍ୟର ପ୍ରତିମୂର୍ତ୍ତିରେ ଅଟେ। ତଳକୁ ଆସିଥିଲା ଏବଂ କବାଟରେ ଆଘାତ କରୁଥିଲା। ସେ କହିଲା, ନା, ଏହା ତ ପିତର ଅଟନ୍ତି, ସେ ସେଠାରେ ଛିଡ଼ା ହୋଇଛନ୍ତି। ସେ କବାଟ ଖୋଲି ଭିତରକୁ ପ୍ରବେଶ କରିଗଲେ, ସେଠାରେ ସେ ଥିଲେ। ତେବେ ପିତର ଏହି ଆଲୋକ ଦ୍ୱାରା ଉଦ୍ଧାର କରାଯାଇଥିଲେ। ତେବେ ସେହି ସମାନ ପ୍ରକାରେ ଯେ ସେହି ଆରମ୍ଭିକ ଯେ ପାଉଲ ସେହି ଆରମ୍ଭିକ ମଣ୍ଡଳୀରେ ପରମେଶ୍ୱରଙ୍କ ସେ ଆଲୋକକୁ ଦେଖିଥିଲେ, ଯାହାକି ପାଉଲଙ୍କ ଉପରେ ଝଲସି ଉଠିଥିଲା, ସେ ସମାନ ବିଷୟ ତଳକୁ ଆସିଅଛି। ତେବେ ଲୋକମାନେ କିଛି ବି କହିପାରନ୍ତି, ତାହା ଏହାକୁ ଠିକ ବୋଲି ଉପସ୍ଥାପିତ କରେ ନାହିଁ, ମାତ୍ର ପରମେଶ୍ୱର ଯେତେବେଳେ କିଛି ଗୋଟାଏ ପ୍ରମାଣ କରନ୍ତି, ଏହାର କାର୍ଯ୍ୟ ତାହାକୁ ପ୍ରମାଣ କରେ, ତାପରେ ସେହି କ୍ୟାମେରା ଏହାକୁ ପ୍ରମାଣ କରେ। ଏବଂ ସମସ୍ତ କିଛି ଯାହାକି ଆମେ, ଯାହାକି ପ୍ରଭୁ କରିଛନ୍ତି, ସମ୍ପୂର୍ଣ୍ଣ ଭାବରେ ଅମୋଘ ଭାବରେ ପ୍ରମାଣିତ ହୋଇଅଛି ଯେ ଏହା ପରମେଶ୍ୱର ଅଟନ୍ତି, ଶାସ୍ତ୍ରଗୁଡ଼ିକ ଦ୍ୱାରା, ଏହାର କାର୍ଯ୍ୟଗୁଡ଼ିକ ଦ୍ୱାରା, ଅନୁଭୂତି ଦ୍ୱାରା, ମାତ୍ର ସେମାନେ ଶୁଣିବେ ନାହିଁ। ଏଠାରେ ଏହି ଆରାଧନାଳୟ ଦେଖନ୍ତୁ। ତେବେ ମନେ ରଖନ୍ତୁ, ଆପଣ ଏହା ଜାଣିଛନ୍ତି, ଆମେ ଭିଡ଼ର ଇଚ୍ଛା କରୁନାହୁଁ। ଯେକୌଣସି ଉପାୟରେ ବି ଆମ ପାଖରେ ସେମାନଙ୍କୁ ରଖିବା ପାଇଁ କୌଣସି ସ୍ଥାନ ବି ନାହିଁ। ମାତ୍ର ଦେଖନ୍ତୁ, ଏହି ପ୍ରକାରର ଏକ ସଭା ଯେଉଁଠାରେ କି ଆମେ ଏଇଥି ଯୋଗୁଁ ଏକାଠି ଆସିଥିଲୁ, ସେହି ଫଲ୍ସ ସହରଗୁଡ଼ିକୁ ଆକର୍ଷିତ କରିବା ଉଚିତ। ମାତ୍ର ସେମାନେ ମୃତ ଅଟନ୍ତି, ସେମାନେ ସମ୍ପୂର୍ଣ୍ଣ ଭାବେ ମରିଯାଇଛନ୍ତି। ସେମାନଙ୍କ ରାକ୍ଷୀ ଅଛି, ମାତ୍ର ସେମାନେ ଦେଖିପାରନ୍ତି ନାହିଁ। ଆପଣ କୁହନ୍ତି, ଆପଣ କାହିଁକି ଭାଇ ବ୍ରାନମ୍, କଣ ସେମାନେ ଡାକ୍ତରଙ୍କ ପାଖକୁ ଯାଇ ସେମାନଙ୍କର ଆଖିକୁ ଠିକ କରାଇବେ ନାହିଁ କି? ସେ ସେହି ପ୍ରକାର ଦୃଷ୍ଟିଶକ୍ତିକୁ ଠିକ କରିପାରନ୍ତି ନାହିଁ। ଯୀଶୁ କହିଲେ, ଯଦି ତୁମେ ମୋତେ ଜାଣିଥାନ୍ତ, ତୁମେ ମୋର ଦିନକୁ ଜାଣିଥାନ୍ତ। ସେ କହିଲେ, ତୁମେ ଅନ୍ଧ ଫାରୁସୀମାନେ, ତୁମେ ଆକାଶର ଚିହ୍ନ ଜାଣିପାର, କିନ୍ତୁ ସମୟର ଲକ୍ଷଣମାନ ତୁମେ ଜାଣିପାର ନାହିଁ। କଣ ତାହା ଆପଣଙ୍କ ମୁଣ୍ଡ ଉପର ଦେଇ ଚାଲିଯାଏ କି? ଶୁଣନ୍ତୁ, ସେ ଚିହ୍ନ ଗୁଡିକୁ ଦେଖନ୍ତୁ ଯେ ଆମେମାନେ ଏଠାରେ ରହୁଅଛୁ। ତେବେ ଏହା କେବଳ ଏପରି କିଛି ଗୋଟାଏ ନୁହେଁ, ମୁଁ ତ କେବଳ ଜଣେ ମନୁଷ୍ୟ ଅଟେ, ଏପରିକି କଥା କହିବା ପାଇଁ ଜଣେ ପ୍ରଚାରକ ସୁଦ୍ଧା ନୁହେଁ। ମୋର କୌଣସି ଶିକ୍ଷା ନାହିଁ ଯାହାକୁ ଜଗତ ଜଣେ ପ୍ରଚାରକ ବୋଲି କୁହେ, ଏବଂ ଆମେ ତ କେବଳ ଗରିବ ଲୋକମାନେ ଅଟୁ। ଆମେ ରହିଥିବା ସେହି ଭବନକୁ ଦେଖନ୍ତୁ, ଆଜି ସକାଳେ ସେହି ଗିର୍ଜା ଘର ଗୁଡିକୁ ଦେଖନ୍ତୁ, ମାତ୍ର ଦେଖନ୍ତୁ ଯେ ପରମେଶ୍ୱର କେଉଁଠାରେ ଅଛନ୍ତି, ସେଇଠାରେ ହିଁ ସେହି ବିଷୟ ଅଛି। ତେବେ ମୋୟାବ ସେଠାରେ ତାର ସମସ୍ତ ମହିମା ଏବଂ ତାର ସୌନ୍ଦର୍ଯ୍ୟରେ ଛିଡ଼ା ହୋଇଥିଲା, ମାତ୍ର ସେଠାରେ ଇସ୍ରାଏଲ ତମ୍ବୁରେ ରହିଥିଲା, ମାତ୍ର ପରମେଶ୍ୱର କେଉଁଠାରେ ଥିଲେ? ସେଠାରେ ତଳେ ପବିତ୍ର ପାଖଣ୍ଡରେ ଏକ ଛୋଟ ସମୂହ ଥିଲା ଏବଂ ସେହି ସବୁକିଛି ବିଷୟ କରିଥିଲା ଯାହାକି ଭୁଲ ଥିଲା। ମାତ୍ର ବିଲିୟମ, ସେମାନଙ୍କର ବିଶପ, ସେହି ପ୍ରହାରିତ ଶୈଳ, ସେହି ପିତ୍ତଳ ସର୍ପ, ସେ ଅଗ୍ନିସ୍ତମ୍ଭକୁ ଦେଖିବାରେ ବିଫଳ ହୋଇଥିଲା। ତାର ଆଖିଗୁଡାକ ଅନ୍ଧ ଥିଲା, ସେ ଏହାକୁ ଦେଖିପାରିନଥିଲା। ସେ କହିଲା, ସେମାନେ କେବଳ ତାହା କଳ୍ପନା କରୁଛନ୍ତି, ମାତ୍ର ସେ ସେଠାରେ ଥିଲେ। ପରମେଶ୍ୱର ଧନ୍ୟ ହେଅନ୍ତୁ, ଓ ସେ ଏଠାରେ ଅଛନ୍ତି, ପରମେଶ୍ୱର ଏଠାରେ ଅଛନ୍ତି, ଏବଂ ସେ ସେ ସମାନ ବିଷୟକୁ ସାଧନ କରୁଅଛନ୍ତି ଯାହା ସେ କରିଅଛନ୍ତି। ଏବଂ ସେ ଇଚ୍ଛା, ଆମେ ଶାସ୍ତ୍ର ସହିତ ଶାସ୍ତ୍ରକୁ ତୁଳନା କରୁ, ପରମେଶ୍ୱର ଆପଣାକୁ ପୃଥିବୀରେ କଦାପି କୌଣସି କିଛି ବଡ଼ ବିଷୟ ଭାବରେ ପରିବେଷଣ କରିନାହାନ୍ତି। ମାତ୍ର ସେ ତ ସଦାସର୍ବଦା ସାଧାରଣ ଏବଂ ବିନମ୍ର ଲୋକମାନଙ୍କ ମଧ୍ୟରେ ବାସ କରିଅଛନ୍ତି ଏବଂ ଏଠାରେ ସେ ଆଜି ସକାଳେ ସେ ସମାନ କାର୍ଯ୍ୟକୁ କରୁଅଛନ୍ତି। ଶାସ୍ତ୍ର ଏହାକୁ ପ୍ରମାଣିତ କରେ, କ୍ୟାମେରା ଏହାକୁ ପ୍ରମାଣ କରେ। ତେବେ ସେହି କାରଣ ଯେ ମୁଁ ସେହି ଚିତ୍ରକୁ ସୂଚାଉଅଛି, ଏହା ଏଇଥିପାଇଁ ନୁହେଁ ଯେ ମୁଁ ସେଥିରେ ଅଛି। ମୁଁ ତ କେବଳ ଜଣେ ପାପି ଅଟେ, ଅନୁଗ୍ରହ ଦ୍ୱାରା ଉଦ୍ଧାର ପାଇଅଛି, ଯେପରିକି ଆପଣମାନେ ଅଟନ୍ତି। ମାତ୍ର ମୁଁ ଯାହା କହିବାକୁ ଚେଷ୍ଟା କରୁଅଛି ତାହା ହେଉଛି ଏହା ଯେ ଏହା ତାଙ୍କର ଉପସ୍ଥିତି ଆମ ସହିତ ଅଛି, ତାହା ହେଉଛି ମୁଖ୍ୟ ବିଷୟ। ତେବେ ଯଦି ସେ ମୋତେ ଜଣେ ଅବତରିତ ଇଲିସାଏ କରନ୍ତି, ଯଦି ତାହା ପ୍ରତ୍ୟୟ କରିବାକୁ ଆପଣଙ୍କଠାରେ ବିଶ୍ୱାସ ନାହିଁ, ତାହେଲେ ଏହା ଆପଣଙ୍କ କୌଣସି ଉପକାର କରିବ ନାହିଁ। ତାହାଙ୍କର ନିଜର ଲୋକମାନଙ୍କ ପାଖକୁ ଆସିଲେ, ତାଙ୍କର ନିଜର ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ତାହା ହିଁ କାରଣ ହେଉଛି ଯେ ଏଠାରେ ଆଜି ଏହି ସହରରେ କାହିଁକି ମୁଁ ଏଠାରେ କୌଣସି ବଡ଼ ଭବନରେ କିମ୍ବା କିଛି ଗୋଟାଏରେ ଏକ ଉଦ୍ଦୀପନା ଆରମ୍ଭ କରିପାରିବି। ଆପଣ କଦାପି ଏହାକୁ ବିଶ୍ୱାସ କରାଇବା ନିମନ୍ତେ ଅନେକ ଲୋକମାନଙ୍କୁ ପ୍ରବର୍ତ୍ତାଇ ପାରିବେ ନାହିଁ, ସେମାନେ ତ ତାହା କରିବେ ହିଁ ନାହିଁ, ସେମାନେ କରିପାରନ୍ତି ନାହିଁ, ସେମାନଙ୍କର ଦିନ ସମାପ୍ତ ହୋଇଯାଇଛି। ଏହି ସମାନ ଶିକ୍ଷା ଆଜି ସକାଳେ ଆଫ୍ରିକାରେ ବୋଧହୁଏ ଅତି କମ୍ରେ 10,000 ଉତ୍ପନ୍ନ କରିଥାନ୍ତା, ଖ୍ରୀଷ୍ଟଙ୍କ ପାଇଁ 10,000 ପ୍ରାଣଗୁଡ଼ିକୁ ଉତ୍ପନ୍ନ କରିଥାନ୍ତା, ଯେଉଁଠାରେ କି ଆଜି ସକାଳେ ଏଠାରେ ଜଣେ ପାପୀ କିମ୍ବା ସେହିପରି କିଛି ଗୋଟାଏ କୌଣସି ପଶ୍ଚାତ ଗମନକାରୀ ବସିଥିବେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ତ କେବଳ ତନ୍ନତନ୍ନ କରି ବଛାଯାଇ ସାରିଛନ୍ତି, ଯେପର୍ଯ୍ୟନ୍ତ କି ତାହା ଶେଷ ନ ହୋଇଯାଇଅଛି, ତାହା ହିଁ ସବୁ ଅଟେ। ମାତ୍ର ଆମେ ଯାହା କହିବାକୁ ଚେଷ୍ଟା କରୁଅଛୁ ତାହା ହେଉଛି ଶାସ୍ତ୍ର ସହିତ ଶାସ୍ତ୍ର ତୁଳନା କରେ, ତେବେ ଯାଏ ଆସେ ନାହିଁ ଯେ ସେ ଅନୁଭୂତି କେତେ ମହାନ ଅଟେ। ଯଦି ଏହା ଶାସ୍ତ୍ର ସହିତ ତୁଳନା କରେ ନାହିଁ, ଏହା ଭୁଲ ଅଟେ। ସେ ଉରିମ୍ ତୁମିମ୍ ଯାଏ ଆସେ ନାହିଁ ଯେ ସେହି ଭବିଷ୍ୟତ ବକ୍ତା କେତେ ଭଲ ଥିଲେ। ଯଦି ସେ କଥା କହିଲେ ଏବଂ ସେହି ପ୍ରକାଶ ଉରିମ୍ ତୁମିମ୍ ଉପରେ ଝଲସି ଉଠିଲା ନାହିଁ, ତେବେ ଏହା ଭୁଲ ଥିଲା। ସେହି ସ୍ୱପ୍ନ କେତେ ଭଲ ଦିଶୁଥିଲା, ଯଦି ଏହା ଉରିମ୍ ତୁମିମ୍ ଉପରେ ପ୍ରକାଶିତ ନ ହେଲା, ତେବେ ଏହା ଭୁଲ ଥିଲା। ଯେତେବେଳେ ସେହି ଯାଜକତ୍ୱ ସମାପ୍ତ ହେଲା, ପରମେଶ୍ୱର ତାଙ୍କର ବାଇବେଲକୁ ଉତ୍ଥାପନ କଲେ। ପାଉଲ କହିଲେ, ଯଦି ସ୍ୱର୍ଗରୁ ଜଣେ ଦୂତ ସୁଦ୍ଧା ଆସନ୍ତି, ଗାଲାତିୟ 1:8, ଏବଂ ତୁମ ନିକଟରେ ପୂର୍ବରୁ ପ୍ରଚାର କରାଯାଇଥିବା ବ୍ୟତୀତ ଅନ୍ୟ କୌଣସି ସୁସମାଚାର ପ୍ରଚାର କରନ୍ତି, ତାହେଲେ ସେ ଅଭିଶପ୍ତ ହୁଅନ୍ତୁ। ସ୍ୱର୍ଗରୁ ଆସିଥିବା ସେହି ଦୂତ, ଯିଏକି ସ୍ୱୟଂ ନିଜେ ପରମେଶ୍ୱର ଥିଲେ, ପ୍ରକାଶିତ ବାକ୍ୟର ଲେଖକ ଯୋହନଙ୍କୁ କହିଥିଲେ, ମୁଁ ଯୀଶୁ ମୋ ଦୂତଙ୍କୁ ଏହିସବୁ ବିଷୟଗୁଡ଼ିକୁ ପ୍ରମାଣ କରାଇବା ହେତୁ କିମ୍ବା ଦେଖାଇବା ହେତୁ ପ୍ରେରଣ କଲି। ସେ କହିଲେ, ଯଦି କୌଣସି ବ୍ୟକ୍ତି ଏଥିରେ ଗୋଟିଏ ହେଲେ ଶବ୍ଦ ଯୋଗ କରେ କିମ୍ବା ଏଥିରୁ ଗୋଟିଏ ହେଲେ ଶବ୍ଦ ଲୋପ କରେ, ସେହି ସମାନ ବିଷୟଟି ତାଙ୍କ ପାଇଁ ଜୀବନ ପୁସ୍ତକରୁ ବାହାର କରି ଦିଆଯିବ। ଏହା ହେଉଛି ତାହା, ସେହି ବାଇବଲ। ଅତଏବ ଏହି ଅନୁଭୂତିମାନ ଏବଂ ଏହି ବିଷୟଗୁଡ଼ିକ ଯାହାକି ଏଠାରେ ଆମ ସହିତ ଘଟିବାକୁ ହେଉଅଛି, ଯଦି ଏହା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରମାଣିତ ନ ହୁଏ, ତେବେ ଏହା ଭୁଲ ହେବ। ମୋର ଏଥିରେ କିଛି ଫରକ ପଡ଼େ ନାହିଁ ଯେ କଣ ଘଟିତ ହେବ, ଏହା ଭୁଲ ହେବ। ତେଣୁକରି ଏହା ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ସତ୍ୟ ଅଟେ। ଓ ମୁଁ ବହୁତ ଆନନ୍ଦିତ ଯେ ମୁଁ ଖ୍ରୀଷ୍ଟଙ୍କର ସେହି ମହାନ ଶରୀରର ଏକ ସଦସ୍ୟ ଅଟେ। ତେବେ ଆସନ୍ତୁ ବର୍ତ୍ତମାନ ଯିବା, ଆମେମାନେ ପାଠ ନିକଟକୁ ଆସୁଅଛୁ। ତେବେ ଆମେମାନେ ଏଠାରେ ଶେଷ କରିଥିଲୁ, ଯେଉଁଠାରେ କି ସେ କହିଥିଲେ, ଏହା ଦେଖି ଯେ ଆମେମାନେ ଚାରିଆଡ଼େ ଘେରା ହୋଇଅଛୁ, ଏହା ନୁହେଁ, ମୋତେ କ୍ଷମା କରନ୍ତୁ, ତାହା ତ ମୁଁ ସେହି 12 ଉଦ୍ଧୃତ କରୁଥିଲି। ମୁଁ ଏହାକୁ ପାଠ କରି ଆସୁଛି, ମାତ୍ର ମୁଁ ଏହାକୁ ଅଧ୍ୟୟନ କରି ନାହିଁ। ମୁଁ ଭାଇ ନର୍ମାନ ମୋ ଘରେ ସେଠାରେ ରହିଥିଲେ ଏବଂ ସେ ଜାଣନ୍ତି ଯେ ମୁଁ ଗତକାଲି ହିଁ ଘରକୁ ଆସିଅଛି, ଏବଂ ସେଠାରେ ତଳେ ଥିବା ଭାଇମାନେ ଜାଣନ୍ତି ଯେ ମୁଁ ବର୍ତ୍ତମାନ ହିଁ ଆସିଅଛି। ଶାସ୍ତ୍ର ପଢିବା ନିମନ୍ତେ ଯେ ଅଳ୍ପ ସମୟ କେବଳ ମୁଁ ପାଇଥିଲି, ତାହା ହେଲା କିଛି ମିନିଟ୍ ପୂର୍ବରୁ ଠିକ ଏଠାରେ ବସି ରହିଥିବା ବେଳେ, ତାହା ଠିକ ଅଟେ। ଏହାକୁ ଅଧ୍ୟୟନ କଲି ନାହିଁ, ମୁଁ କେବଳ ପବିତ୍ର ଆତ୍ମାଙ୍କ ଉପରେ ଅପେକ୍ଷା କଲି ଯେ ସେ ଏହାକୁ ପ୍ରଦାନ କରନ୍ତୁ ଯେପରି ସେ ଏହାକୁ ଚାହାନ୍ତି। ସେ ଜାଣନ୍ତି ଯେ ସେ ବ୍ୟକ୍ତି କେଉଁଠାରେ ଅଛନ୍ତି ଯାହାଙ୍କୁ ଏହା ପ୍ରାପ୍ତ କରିବାର ଅଛି। ତେଣୁକରି ଯଦି ମୁଁ ମୋ ମନରେ ଏପରି କିଛି ବିଷୟ ପ୍ରସ୍ତୁତ କରେ ଯାହା ମୁଁ କହିବାକୁ ଯାଉଅଛି, ତେବେ ଏହା ତ ଭୁଲ ଅଟେ। କିନ୍ତୁ ଯଦି ମୁଁ କେବଳ ଏହା ତାହାଙ୍କୁ କରିବାକୁ ଦିଏ, ତେବେ ସେ ଏହାକୁ ଠିକ୍ ସେହି ସ୍ଥାନକୁ ନେଇଯିବେ ଯେଉଁଠାରେ କି ଏହାର ସ୍ଥାନ ଅଟେ। ବୁଝିଲେ, ତୁମେ କଣ କହିବ ତାହା ଚିନ୍ତା କର ନାହିଁ, କାରଣ ଏହା ତୁମେ ନୁହଁ ଯିଏକି ଏହା କହିବ, ଏହା ତ ତୁମର ପିତା ଅଟନ୍ତି ଯିଏକି ତୁମ ଭିତରେ ବାସ କରୁଛନ୍ତି, ସେ ହିଁ କଥା କୁହନ୍ତି। ତେବେ ସେହି ଶେଷ ପର୍ବରେ, ପୂର୍ବବର୍ତ୍ତୀ ପର୍ବରେ ଆମେମାନେ ଏହା ଶୁଣିଛୁ ଯେ, ତେବେ ଏପରି ମହାପରିତ୍ରାଣକୁ ଅବହେଳା କଲେ ଆମେମାନେ କିପରି ରକ୍ଷା ପାଇବା, ଯାହାକି ଆମମାନଙ୍କ ଠାରେ ପ୍ରଥମରେ ପ୍ରଭୁ ଯୀଶୁଙ୍କ ଦ୍ୱାରା ଏବଂ ସେମାନଙ୍କ ଦ୍ୱାରା ଯେଉଁମାନେ କି ତାହାଙ୍କ କଥା ଶୁଣିଥିଲେ, ସେହି ସମାନ ବିଷୟମାନ ଯାହା ଯୀଶୁ କରିଥିଲେ, ଏହା ଦେଖାଇବା ପାଇଁ ଠିକ ସେହି ସମାନ ବିଷୟଗୁଡ଼ିକ ଏଠାରେ ଘଟିଥାଏ। ପରମେଶ୍ୱରଙ୍କ ସେ ସମାନ ସ୍ୱର୍ଗଦୂତ, ସମାନ କାର୍ଯ୍ୟ, ସମାନ ପ୍ରମାଣ, ସମାନ ସବୁକିଛି, ସବୁକିଛି ଏକ ସଙ୍ଗରେ, ସମାନ ସୁସମାଚାର ଠିକ ବାକ୍ୟ ସହିତରେ, ଯଦି ତାହା ପ୍ରଭୁଙ୍କ ଦ୍ୱାରା ଶିଖାଯାଇଥିଲା, ତାପରେ ତାହାଙ୍କ ଶିଷ୍ୟମାନଙ୍କ ଦ୍ୱାରା ସୁନିଶ୍ଚିତ କରାଗଲା ଯାହା ଆମେମାନେ ଶୁଣିଅଛୁ। ପାଉଲ ସେ ସମାନ ଭାବରେ, ତେବେ ଏପରି ମହାପରିତ୍ରାଣକୁ ଅବହେଳା କଲେ ଆମେମାନେ କିପରି ରକ୍ଷା ପାଇବା। ତେବେ ପାଉଲ ଏହା ତାଙ୍କର ଏଭ୍ରି ଶ୍ରୋତାବୃନ୍ଦଙ୍କୁ କହୁଥିଲେ, ତେବେ ସେମାନଙ୍କ ପାଖରେ ଟେପ୍ ରେକର୍ଡର ନଥିଲା ଯେପରିକି ଆଜି ଆମ ପାଖରେ ଏଠାରେ ଅଛି। ମାତ୍ର ସେଠାରେ ସେମାନଙ୍କ ପାଖରେ ଲିପିକମାନେ ବସି ରହିଥିଲେ, ସେଗୁଡ଼ିକୁ ଠିକ୍ ସେହିପରି ଭାବରେ ଲେଖୁଥିଲେ ଯେପରି ଭାବରେ ପାଉଲ ଏହାକୁ ପ୍ରଚାର କରୁଥିଲେ, ଏବଂ ତାହା ହିଁ ଅଟେ ଯାହାକି ଠିକ୍ ଏଠାରେ ତାହା ଅଛି। ଆମେ ଏହାକୁ ଟେପ୍ ରେକର୍ଡର ଦ୍ୱାରା ପ୍ରାପ୍ତ କରୁଅଛୁ ଏବଂ ଏହି ଟେପ୍ ଗୁଡ଼ିକ ସମଗ୍ର ବିଶ୍ୱକୁ ଯାଏ। ଦେଖନ୍ତୁ, ଏହା ଦର୍ଶାଇବା ହେତୁ ଯେ ତାହା ସତ୍ୟ ଅଟେ। ଆମର ଧର୍ମ ବୃଥାରେ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ପୁନରୁତ୍ଥିତ ଯୀଶୁଖ୍ରୀଷ୍ଟ ସମାନ ବିଷୟ ଅଟେ। ତେବେ ଆମେ ଏହାକୁ ଅବହେଳା କରିବା ଉଚିତ ନୁହେଁ। ତେବେ ଆଜି କେବଳ ମଣ୍ଡଳୀ ଠାରୁ ଦୂରେଇ ଯାଇ ଏହା କୁହନ୍ତୁ ନାହିଁ, ତେବେ ମୁଁ ସେଠାକୁ ଯିବା ଏକ ପ୍ରକାର ଉପଭୋଗ କରେ। ମୁଁ ଗୀତ ଗାଇବାକୁ ପସନ୍ଦ କରେ ଏବଂ ସେହି ଛୋଟ ପୁରୁଣା ମଣ୍ଡଳୀର ଚାରିଆଡ଼େ ଲୋକମାନେ ବନ୍ଧୁତ୍ୱପୂର୍ଣ୍ଣ ଅଟନ୍ତି, ତାହା କରନ୍ତୁ ନାହିଁ। ଭାଇ, ଆପଣଙ୍କର ହୃଦୟ ତ ଏକ ଜ୍ୱଳନ୍ତ ମଶାଲ ହୋଇଯାଉ। କୁହନ୍ତୁ, ଏଠାରେ ମୋତେ ଏହି ବିଷୟରେ କିଛି ଗୋଟାଏ କରିବାକୁ ଅଛି, ମୋତେ ବାହାରକୁ ଯାଇ ଏହା ଦେଖିବାକୁ ଅଛି ଯଦି ମୁଁ କାହାରିକୁ ଉଦ୍ଧାର କରିପାରେ କି, ଏବଂ ଏହା କହି ବାହାରକୁ ଯାଆନ୍ତୁ ନାହିଁ। ପରମେଶ୍ୱର ଧନ୍ୟ ହୁଅନ୍ତୁ, ଯଦି ଆପଣ ଅନୁତାପ ନ କରିବେ ଆପଣ ବିନଷ୍ଟ ହେବାକୁ ଯାଉଛନ୍ତି। ନା, ଏହାକୁ ନମ୍ର ଭାବରେ ଗ୍ରହଣ କରନ୍ତୁ। ସର୍ପ ପରି ଚତୁର ହୁଅ, କପୋତ ପରି ନିରୀହ ହୁଅ। ଦେଖନ୍ତୁ, ତାହା ହିଁ ଯିବାର ଉପାୟ ଅଟେ। ସେ ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ। ଯଦି ସେ କୁକୁଡ଼ା ପାଳନ କରୁଥାନ୍ତି, ତେବେ କିଛି ସମୟ ପାଇଁ ତାଙ୍କ ସହିତ କୁକୁଡ଼ା ବିଷୟରେ କଥାବାର୍ତ୍ତା କରନ୍ତୁ, ବୁଝିଲେ? ଏବଂ ତାପରେ ପ୍ରଥମ ବିଷୟ ଆପଣ ଜାଣନ୍ତି, ଆପଣ ପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା କରୁଥିବେ। ଯଦି ସେ ଜଣେ କୃଷକ ଅଟନ୍ତି, ତେବେ ତାଙ୍କ କୃଷି କ୍ଷେତ୍ର ବିଷୟରେ କଥାବାର୍ତ୍ତା କରନ୍ତୁ। ଯଦି ସେ ଗାଡ଼ି ମୋଟର ବିକ୍ରୟ କରୁଥାନ୍ତି, ତେବେ କିଛି ସମୟ ପାଇଁ ତାଙ୍କର ଗାଡ଼ି ମୋଟର ବିଷୟରେ କଥା ହୁଅନ୍ତୁ। ତୁମେ କେତେ ସୁନ୍ଦର କାର୍ ଗୁଡ଼ିକ ରଖିଅଛ ଏବଂ ଇତ୍ୟାଦି ସବୁ, ବୁଝିଲେ? ଯେପର୍ଯ୍ୟନ୍ତ କି ଆପଣ ସେ ଆତ୍ମାକୁ ଧରି ନ ନିଅନ୍ତି ଯେତେବେଳେ ପିତା କୁହନ୍ତି, ତେବେ ସେ ସମୟ ଉପସ୍ଥିତ ଅଟେ ଯେ ତାଙ୍କ ପ୍ରାଣ ବିଷୟରେ କଥା କୁହାଯାଏ। ଆପଣ ଏହାକୁ ସେହିପରି ଭାବେ ନିଷ୍କର୍ଷ କରିପାରନ୍ତି। ଦେଖନ୍ତୁ, ତାହା ଏକ ଉତ୍ତମ ମୋଟର ଗାଡି ଅଟେ। ଆପଣ ଜାଣନ୍ତି ଯେ ପରିବହନ ଆଜି ବହୁତ ଭଲ ହୋଇଯାଇଅଛି, ଓ କିପରି ଯେ ସେ ରାଷ୍ଟ୍ରଗୁଡ଼ିକୁ ଏକାଠି ଅଣାଯାଇଅଛି ଏବଂ ଆମର ଦେଶ ନଗରଗୁଡ଼ିକୁ ଏକତ୍ର ଅଣାଯାଇଅଛି। ବନ୍ଧୁମାନେ ଏବଂ ମାତାମାନେ ପରସ୍ପରକୁ ପରିଦର୍ଶନ କରିପାରନ୍ତି। ଆପଣ ଜାଣନ୍ତି, ସେହି ମୋଟର ଗାଡ଼ିକୁ ରଖିବା କେତେ ଅଦ୍ଭୁତ ଅଟେ ଯାହା ଆପଣ ବିକ୍ରୟ କରୁଛନ୍ତି। ହଁ ଆଜ୍ଞା, ଏହା ନିଶ୍ଚିତରେ ଅଟେ। ଉହୁ, ଆପଣ ଜାଣନ୍ତି, ତାଙ୍କ ସିଗାରେଟ୍ ଧୂଆଁ ଛାଡ଼ି କିମ୍ବା ଏହା ଯାହା କିଛି ବି ଅଟେ, ହଁ, ସେଗୁଡ଼ିକ ଉତ୍ତମ କାର୍ ଗୁଡ଼ିକ ଅଟେ। କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ସେହି ପୁରୁଣା କାଳିଆ ଲୋକମାନେ କଣ ଭାବନ୍ତେ ଯଦି ସେମାନେ ସେହିପରି କିଛି ବିଷୟ ଦେଖିଥାନ୍ତେ? ଠିକ୍ ସେହିପରି ଭାବରେ କଥା କହି ଚାଲିଥାନ୍ତୁ। ଆପଣମାନେ ଜାଣନ୍ତି, ସେ ସମୟ ପରେ କୁହନ୍ତୁ, ହଁ ହଁ, ନିଶ୍ଚିତରେ ଅଟେ। ଆପଣ ଜାଣନ୍ତି, ଅନ୍ୟ ଏକ ବିଷୟ ଯାହା କି ଏହା କରେ, ଏହା ନେଇକରି ଆସିଥାଏ ଯେପରିକି ଆମମାନଙ୍କୁ ଉଦ୍ଦୀପନା ଗୁଡ଼ିକ ମଧ୍ୟକୁ ନେଇକରି ଆସିଥାଏ। ଲୋକମାନେ ଏକ ଉଦ୍ଦୀପନା ପାଇଁ ଶୀଘ୍ର ଭାବରେ ଦେଶର ଭିନ୍ନ ଅଞ୍ଚଳରୁ ଆସିପାରନ୍ତି। ଦେଖନ୍ତୁ, ଆପଣ ତ ସବୁବେଳେ ସେ ରାସ୍ତାକୁ ଉନ୍ମୁକ୍ତ କରୁଥାନ୍ତି। ଆପଣ ଜାଣନ୍ତି, ଯଦି ଆପଣ ଏପରି ଅନୁଭବ କରନ୍ତି ଯେ କିଛି ଗୋଟାଏ ବିଷୟ ବାଧା ଦେଉଅଛି, ତାହେଲେ ଠିକ୍ ସେଠାରେ ଅଟକି ଯାଆନ୍ତୁ, ଏଠାକୁ ଚାଲି ଆସନ୍ତୁ। ଯେପରି ଫିନିକ୍ସରେ ଜଣେ ଡାକ୍ତର କହିଲେ, ପ୍ରଭୁ, ମୋର ମୁଖକୁ ଉତ୍ତମ ଶବ୍ଦରେ ପରିପୂର୍ଣ୍ଣ କର, ଏବଂ ତାପରେ ଯେତେବେଳେ ମୁଁ ଯଥେଷ୍ଟ କହିସାରିଥାଏ ମୋତେ ଇସାରା କରିଦିଅ। କଣ ଆପଣ ବୁଝିଲେ କି? ହଁ, ଯେତେବେଳେ ମୁଁ ଯଥେଷ୍ଟ କହିସାରିଥାଏ ମୋତେ ଇସାରା କର। ତେବେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଆମେ ବର୍ତ୍ତମାନ 15 ପର୍ବ କିମ୍ବା 3 ପର୍ବର 15ତମ ପଦରୁ ଆରମ୍ଭ କରିବାକୁ ଯାଉଅଛୁ। ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣ ଆପଣା ହୃଦୟ କଠିନ ନ କର। ତେବେ ପାଉଲଙ୍କୁ ଏଠାରେ କହୁଥିବାର ଦେଖନ୍ତୁ, ବର୍ତ୍ତମାନ ଏହା ଉକ୍ତ ଅଛି, ଆଜି ଏତେ ସମୟ ପରେ। ଆମେମାନେ କିଛି ସମୟ ପରେ ଏଥି ଭିତରକୁ ପ୍ରବେଶ କରିବାକୁ ଯାଉଅଛୁ ଯେ ଆଜି ଏତେ ସମୟ, ପରବର୍ତ୍ତୀ ପର୍ବକୁ ଆସନ୍ତୁ, ଏତେ ସମୟ ପରେ। ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣ ଆପଣ ହୃଦୟ କଠିନ ନ କର, ଯେତେବେଳେ ସେମାନେ ପରମେଶ୍ୱରଙ୍କୁ ବିରକ୍ତି ଜନ୍ମାଇଥିଲେ। ଶୁଣନ୍ତୁ, ପରବର୍ତ୍ତୀ ପଦଟି ପାଠ କରିବା, ତେବେ କେତେକେ ଯେତେବେଳେ ସେମାନେ ଶୁଣିଥିଲେ ବିରକ୍ତି ଜନ୍ମାଇଥିଲେ। ତେବେ ସେ କେଉଁ ବିଷୟରେ କଥା କହୁଛନ୍ତି? ସୁସମାଚାର। ମୂଷାଙ୍କ ଦ୍ୱାରା ମିଶ୍ର ଦେଶରୁ ଯେଉଁମାନେ ବାହାରି ଆସିଥିଲେ ସେ ସମସ୍ତେ କଣ ନୁହନ୍ତି? ଆଉ କେଉଁମାନଙ୍କ ଉପରେ 40 ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡି ରହିଥିଲା, କଣ ସେମାନଙ୍କ ଉପରେ ନୁହେଁ? ଆସନ୍ତୁ ଏଠାରେ ଗୋଟିଏ ମିନିଟ୍ ଅଟକି ଯିବା। ସେ ବିରକ୍ତି, ଯେତେବେଳେ ସେମାନେ ବିରକ୍ତି ଜନ୍ମାଇଥିଲେ, ତେବେ ପରମେଶ୍ୱର କଣ କଲେ? ତେବେ ପାଉଲ କହିବାକୁ ଚେଷ୍ଟା କରୁଛନ୍ତି, ତାହା କଣ ଥିଲା ଯାହାକି ସେମାନଙ୍କୁ ମିଶ୍ରରୁ ବାହାର କରି ଆଣିଥିଲା? କଣ ତା ମୂଷା ଥିଲେ କି? ନା, ମୂଷା ତ ଶରୀର ରୂପରେ ସାଧନ ଥିଲେ। ତେବେ ଆମ ପାଖରେ ଏଠାରେ ଏକ ପୃଷ୍ଠଭୂମି ଅଛି, ଆମେ ବର୍ତ୍ତମାନ ସଡ଼କ ହେବାକୁ ଚାହୁଁଅଛୁ। ଯେତେବେଳେ ଆମେମାନେ ଏଠାରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ଏହି ସ୍ଥାନକୁ ପହଞ୍ଚିବା, ଆପଣ ଏହାକୁ ଦେଖି ପକାଇବେ। ତେବେ ପରମେଶ୍ୱର ଆପଣା ଲୋକମାନଙ୍କୁ ଅବ୍ୟବସ୍ଥିତ ବିଶ୍ରାମ ଦେଇଥିଲେ। ସେମାନେ ତଳେ ମିଶ୍ରରେ ଥିଲେ, ସେମାନେ ସେମାନଙ୍କର ସଠିକ୍ ସ୍ଥିତିରୁ ବାହାରି ଯାଇଥିଲେ, ସେମାନେ ନିଜର ଦେଶରୁ ବାହାରି ଥିଲେ, ସେମାନେ ପରଦେଶୀ ଏବଂ ତୀର୍ଥଯାତ୍ରୀ ଥିଲେ, ଏବଂ ପରମେଶ୍ୱର ସେମାନଙ୍କୁ ମିଶ୍ରରେ ସେ ବାସ କରୁଥିବା ସ୍ଥାନରୁ ବାହାର କରି ସ୍ୱଦେଶକୁ ଆଣିବାକୁ ଯାଉଥିଲେ। ଆଜିର ଏକ ପ୍ରତିରୂପ ଅଟେ, ଆମେମାନେ ଅବ୍ୟବସ୍ଥିତ ଅଟୁ, ଏଠାରେ ତାହା ଅଧିକ ସମୟ ନେବ ନାହିଁ। ସାନ ସାନ ଗୁଲୁଗୁଲିଆ ହାତ ଥିବା ପୁଅ ପିଲାମାନେ ପାଟି ଖେଳୁଥିବା, ସାନ ସାନ ଝିଅମାନେ ଚକୋଲେଟ୍ ସହିତ ଖେଳୁଥିବା, ପ୍ରଥମ ବିଷୟ ଆପଣ ଜାଣନ୍ତି ଆପଣଙ୍କର କେଶ ଧୂସର ହୋଇଯାଏ ଏବଂ ଚର୍ମରେ କୁଞ୍ଚନ ହୋଇଯାଏ। ଏଠାରେ କିଛି ଗୋଟାଏ ଭୁଲ ଅଛି, ଏହା ଘର ନୁହେଁ, ଆମେମାନେ ଭୁଲ ସ୍ଥାନରେ ଅଛୁ। ସେଇଥିପାଇଁ ଆମେମାନେ କହୁ ଯେ ଆମେମାନେ ତୀର୍ଥଯାତ୍ରୀ ଏବଂ ପରଦେଶୀ ଅଟୁ। କିଛି ଗୋଟାଏ ଘଟିଅଛି। ଆଜି ସକାଳେ ସେହି କକ୍ଷରେ ଜଣେ ସାନ ମହିଳା କହୁଥିଲେ ଯେ ବେଳେବେଳେ ଲୋକମାନେ କିପରି ତାଙ୍କ ଉପରେ ହସନ୍ତି। ମୁଁ କହିଲି, ମାତ୍ର ଭଉଣୀ ପ୍ରିୟ, ଆପଣ ସେହି ଲୋକମାନଙ୍କ ମଧ୍ୟରୁ ନୁହନ୍ତି, ଆମେମାନେ ତ ଏକ ଭିନ୍ନ ଲୋକ ଅଟୁ। ମୋ ସାନ ଝିଅ କହିଲା, ବାପା, ନିର୍ଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ଝିଅମାନେ କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରନ୍ତି ଯାହା ସେମାନେ କରିଥିଲେ। ମୁଁ କହିଲି, ମାତ୍ର ଦେଖ ପ୍ରିୟ, ସେମାନଙ୍କ ପାଖରେ ଏଲଭିସ୍ ପ୍ରେସ୍ଲିଙ୍କର ଏହି ଗୀତ ରେକର୍ଡ ଗୁଡ଼ିକ ଥିଲା। ମୁଁ କହିଲି, ମୁଁ ସେଗୁଡ଼ିକ ମୋ ଘରେ ଚାହେଁ ନାହିଁ। ସେ କହିଲେ, ମାତ୍ର ବାପା, ସେମାନେ ତ ସାନ ସାନ ଭଲ ଝିଅମାନେ ଅଟନ୍ତି। ମୁଁ କହିଲି, ସେମାନେ ହୋଇପାରନ୍ତି, ମୋର ତାହା ବିରୁଦ୍ଧରେ କିଛି କହିବାର ନାହିଁ, ମାତ୍ର ଗୋଟିଏ କଥା ଅଛି, ଆମେମାନେ ତ ଭିନ୍ନ ଅଟୁ। ଆମେମାନେ ଅଲଗା ଅଟୁ, ଏପରି ନୁହେଁ ଯେ ଆମେମାନେ ଅଲଗା ହେବାକୁ ଚାହୁଁ, ମାତ୍ର ଆମ ଭିତରେ ଥିବା ଆତ୍ମା ସେଥିରୁ ବାହାରି ଆସିଅଛି। ତୁମେମାନେ ଅନ୍ୟ ଏକ ଜଗତର ଅଟ। ଯେତେବେଳେ ମୁଁ ଆଫ୍ରିକାକୁ ଯାଏ, ମୁଁ ସେମାନଙ୍କର ରହିବାର ଜୀବନଶୈଳୀ ସହିତ ଖାପ ଖାଇପାରେ ନାହିଁ। ସେମାନେ କୌଣସି ପୋଷାକ ପିନ୍ଧନ୍ତି ନାହିଁ, ସେମାନେ ଉଲଗ୍ନ ଥାନ୍ତି ଏବଂ ସେମାନେ ଏପରି କିଛି ବିଷୟ ଗୋଟାଇ ଥାନ୍ତି ଯାହାକି ପଚି ସଢି ଯାଇଥିବ, ସେଥିରେ ପୋକ ଲାଗିଯାଇଥିବ, ସେମାନେ ଏହାକୁ ଯେକୌଣସି ପ୍ରକାରେ ବି ଖାଇଥାନ୍ତି, କୌଣସି ଫରକ ପଡ଼େ ନାହିଁ, ବୁଝିଲେ? ଏବଂ ଏହା ଅଲଗା ଅଟେ। ଆପଣ ଜାଣନ୍ତି, ଥରେ ଆମେମାନେ ସମସ୍ତେ ସେହିପରି ଭାବରେ ଥିଲୁ, ମାତ୍ର ସଭ୍ୟତା ଆମକୁ ନେଇ ଆସିଛି ଏବଂ ଆମକୁ ଭିନ୍ନ କରିଦେଇଛି। ଏବଂ ରୂପାନ୍ତରଣ ଏହାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦ୍ୱିଗୁଣିତ କରିଦେଇଛି। ଆମେମାନେ ଆଉ ଅଧିକ ଜଗତର ପଚାଶଳ ବିଷୟଗୁଡ଼ିକୁ ଚାହୁଁନାହୁଁ। ସଭ୍ୟତା ଯେପରି ଆମକୁ ପରିଷ୍କାର କରିଦେଇଛି, ସେହିପରି ଖ୍ରୀଷ୍ଟ ଆମକୁ ଖ୍ରୀଷ୍ଟିଆନ କରିଦେଇଛନ୍ତି। ଏବଂ ଧ୍ୟାନ ଦିଅନ୍ତୁ, କେବଳ ସେତିକି ନୁହେଁ, ମାତ୍ର ଆମେମାନେ ତ ସ୍ୱୀକାର କରୁ ଯେ ଆମେମାନେ ତୀର୍ଥଯାତ୍ରୀ ଏବଂ ପରଦେଶୀ ଅଟୁ, ଆମେ ଜଗତର ନୁହୁଁ। ତେବେ ଆପଣ ଜଗତ ସହିତ କିଛି ହେଲେ କରିବାକୁ ଚାହାନ୍ତି ନାହିଁ ଏବଂ ସେହି ବିଷୟଗୁଡ଼ିକ ବିତି ଯାଇଅଛି। ତେବେ ଇସ୍ରାଏଲ ତଳେ ମିସରରେ ଥିଲା, ସେମାନେ ମିସରୀୟ ନଥିଲେ। ମିସରୀୟମାନେ ତ ଜଣେ ମିସରୀୟ ନିମନ୍ତେ ଗୋଟିଏ ମେଣ୍ଢା ଉପରେ ହାତ ରଖିବା ଏକ ଲଜ୍ଜାଜନକ ବିଷୟ ଅଟେ, ଏବଂ ଇସ୍ରାଏଲ ମିଷପାଳକମାନେ ଥିଲେ। ଏବଂ ଜଣେ ମିସରୀୟ ଗାଈ ଗୋରୁ ପାଳକ ହୋଇଥିବାର ସେ ସମସ୍ତ ଅପମାନ ପରେ ଏହି ମୋସାଙ୍କ ସହିତ କିପରି ହୋଇଥିବ? କଣ ଆପଣମାନେ ଧ୍ୟାନ ଦେଲେ କି ଫାରୋ, ଜୋସେଫ ଏବଂ ଅନ୍ୟାନ୍ୟ ସବୁଙ୍କୁ କଣ କହିଥିଲେ? ଏହା ଏକ ଘୃଣ୍ୟ ବିଷୟ ଅଟେ। କହିଲେ, ତୁମର ଲୋକମାନେ ମେଷପାଳକ ଅଟନ୍ତି ଏବଂ ଏପରିକି ଜଣେ ମିସରୀୟ ସୁଦ୍ଧା ମେଷପାଳକ ଉପରେ ହାତ ରଖିପାରନ୍ତି ନାହିଁ। ସେ ଜଣେ ଭିନ୍ନ ଲୋକ ଥିଲେ ଏବଂ ତାହା ହିଁ ଅଟେ ଯାହାକି ଜଣେ ଖ୍ରୀଷ୍ଟିଆନଙ୍କ ସହିତ ଅଟେ। ଆଜି ଯେତେବେଳେ ସେ ନୂତନ ଭାବେ ଜନ୍ମଗ୍ରହଣ କରନ୍ତି, ଏହା ନୁହେଁ, ତାଙ୍କ ପାଇଁ ତ ଏହା ସହିତ ଜଡିତ ହେବା ଏକ ଅପରିଷ୍କାର ବିଷୟ ଅଟେ, ଯେଉଁଠାରେ କି ଲୋକମାନେ ମଦ୍ୟପାନ କରୁଥାନ୍ତି ଏବଂ ଅସଭ୍ୟ ଥଟ୍ଟା ପରିହାସ କରୁଥାନ୍ତି ଏବଂ ସ୍ତ୍ରୀ ଲୋକମାନେ ଉଲଗ୍ନ ଥାନ୍ତି, ଏବଂ ପ୍ରତ୍ୟେକ ଏହା ଏକ ଅପରିଷ୍କାର ଅଟେ। ଓ ସଦାପ୍ରଭୁ ଧନ୍ୟ ହୁଅନ୍ତୁ, ଆମେ ଏଠାରେ ତୀର୍ଥଯାତ୍ରୀ ଅଟୁ, ଆମେ ଏଠାରେ ପରଦେଶୀ ଅଟୁ, ଆତ୍ମା ରୂପାନ୍ତରିତ ହୋଇଅଛନ୍ତି ଏବଂ ଆମେମାନେ ଏପରି ଏକ ନଗର ଅନ୍ୱେଷଣ କରୁଅଛୁ ଯେଉଁଠାରେ ସ୍ତ୍ରୀ ଲୋକମାନେ ସାନ ସାନ ଜାମା ସର୍ଟ ପିନ୍ଧନ୍ତି ନାହିଁ। ଆମେମାନେ ଏପରି ଏକ ନଗର ଅନ୍ୱେଷଣ କରୁଅଛୁ ଯେଉଁଠାରେ ସେମାନଙ୍କର ବିୟର ମଦଶାଳ ନଥାଏ। ଆମେମାନେ ଏପରି ଏକ ନଗର ଅନ୍ୱେଷଣ କରୁଅଛୁ ଯେଉଁଠାରେ ଧାର୍ମିକତା ବାସ କରେ। ଅତଏବ ଆମେମାନେ ତୀର୍ଥଯାତ୍ରୀ ଅଟୁ। ତେଣୁ ପରମେଶ୍ୱର ଏକ ଅଲୌକିକ ପ୍ରକାଶ ପରି ଅଗ୍ନିର ଏକ ବଡ଼ ପିଣ୍ଡୁଳାରେ ତଳକୁ ଓହ୍ଲାଇ ଆସିଲେ। ଏକ ବୁଦା ଭିତରକୁ ଆସି ପ୍ରଥମେ ଆପଣଙ୍କୁ ମୋସାଙ୍କ ନିକଟରେ ପ୍ରକାଶ କରିବାକୁ ଲାଗିଲେ। ମୋସା କହିଲେ, ଆପଣମାନେ ଜାଣନ୍ତି ଯେ ଅନ୍ୟ ରାତିରେ ଆମେମାନେ କିପରି ସେ ପାଠ୍ୟକୁ ନେଇଥିଲୁ, ଯେ କିପରି ଯେତେବେଳେ ଯୀଶୁ ପୃଥିବୀରେ ଥିଲେ ସେ କହିଥିଲେ, ତେବେ ଏହା ପୂର୍ବେ କି ମୋସା ଥିଲେ, ମୁଁ ଅଟେ। ତାହା ସେହି ଅଗ୍ନିସ୍ତମ୍ଭରେ ଜ୍ୱଳନ୍ତ ବୁଦାରେ ଯୀଶୁ ଥିଲେ, ତାହା ଆଜି ସେ ସମାନ ଯୀଶୁ ଅଟନ୍ତି। ଏବଂ ସେ ଆପଣାକୁ ଏକ ଅଗ୍ନିସ୍ତମ୍ଭରେ ପ୍ରକାଶ କରିଥିଲେ ଏବଂ ମୋସା ଏହି ଅନୁଭୂତିକୁ ପାଇଥିଲେ। ସେ ମିଶରକୁ ଯାଆନ୍ତି, ଶିଶୁ ସମାଚାରକୁ, ଶୁଭ ସମ୍ବାଦକୁ ପ୍ରଚାର କରନ୍ତି ଏବଂ ଚିହ୍ନ ଓ ଚମତ୍କାର ମାନ ତାଙ୍କର ଅନୁଗାମୀ ହୋଇଥିଲା। କଣ ଆପଣ ଏହାକୁ ବୁଝିପାରିଲେ? ଆଜି ସେ ସମାନ କଥା ଅଟେ। କେବଳ ସେତିକି ନୁହେଁ, ମାତ୍ର ଯେତେବେଳେ ସେ ଏବିରିୟମାନେ ବାହାରି ଆସିଥିଲେ, ଆଲୋକରେ ଗମନ କରିଥିଲେ ସେମାନେ ସେ ସମାନ ଅଗ୍ନିସ୍ତମ୍ଭ ଦ୍ୱାରା ପରିଚାଳିତ ହୋଇଥିଲେ ଏବଂ ବାଇବେଲ କୁହେ ଯେ ପରମେଶ୍ୱରଙ୍କୁ ପରୀକ୍ଷା କର ନାହିଁ।
ଏହାକୁ ଦେଖନ୍ତୁ, ମୋତେ ପାଠ କରିବାକୁ ଦିଅନ୍ତୁ।
ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା ସେପରି ଆପଣ ଆପଣା ହୃଦୟ କଠିନ ନ କର। ତାହାଙ୍କର ବାଣୀ ଆପଣଙ୍କ ହୃଦୟ ସହିତ କଥା କହୁଅଛି, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା ଯେତେବେଳେ ସେମାନେ ତାହାଙ୍କୁ ବିରକ୍ତି ଜନ୍ମାଇଥିଲେ।
ଶୁଣନ୍ତୁ, ତେବେ କେତେକେ ଯେତେବେଳେ ସେମାନେ ଶୁଣିଲେ ବିରକ୍ତି ଜନ୍ମାଇଥିଲେ।
କେତେ ଲୋକମାନେ ଜାଣନ୍ତି ଯେ ଇସ୍ରାଏଲୀୟମାନେ ସେମାନଙ୍କର ଅବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କୁ ବିରକ୍ତି ଜନ୍ମାଇଥିଲେ। ସେମାନେ ଅଭିଯୋଗ କରିଥିଲେ, ସେମାନେ ସମ୍ପୂର୍ଣ୍ଣ ଭାବରେ କରିଥିଲେ। ପରମେଶ୍ୱର ଠିକ୍ ସେଠାକୁ ଚାଲିକି ଗଲେ ଏବଂ ଯେତେବେଳେ ସେମାନେ ସମସ୍ତେ ପ୍ରଥମ ବିଷୟ ସେମାନେ ଅସୁବିଧାରେ ପଡ଼ିଥିଲେ।
ଏଠାରେ ସେମାନଙ୍କ ଉପରେ ଏହି ଅଗ୍ନିସ୍ତମ୍ଭ ରହିଥିଲା। ମୁଁ ଜାଣେ ନାହିଁ ଯେ ସେମାନେ ସମସ୍ତେ ଏହା ଦେଖିଲେ କି ନାହିଁ। ଅନ୍ତତଃ ମୂଷା ଏହାକୁ ଦେଖିଥିଲେ ଏବଂ ଏହା ସେମାନଙ୍କ ଉପରେ ରହିଥିଲା ଏବଂ ସେମାନେ ଏହାକୁ ଦେଖିଥିଲେ। ଏବଂ ଯେତେବେଳେ ସେମାନେ ତଳକୁ ଆସିଲେ, ଧରି ନିଅନ୍ତୁ ଯଦି ସେମାନେ ଏହା ଦେଖିନଥିଲେ, ମୁଁ ଜାଣେ ନାହିଁ ଯେ ସେମାନେ ଦେଖିଲେ କି ନାହିଁ। ଏହା ସେମାନଙ୍କ ଆଗରେ ଆଗରେ ଯାଇଥିଲା। ବାଇବେଲ କୁହେ ଯେ ଏହା ସେଠାରେ ଥିଲା। ଏହା କୁହେ ସେହି ତାରା ପଣ୍ଡିତମାନଙ୍କ ଆଗରେ ଆଗରେ ଯାଇଥିଲା। ସେହି ପଣ୍ଡିତମାନଙ୍କ ବ୍ୟତୀତ ଆଉ କେହି ଏହାକୁ ଦେଖିନଥିଲେ। ଏହା ପ୍ରତ୍ୟେକ ପର୍ଯ୍ୟବେକ୍ଷକ ଗବେଷଣାଗାର ଉପର ଦେଇଗଲା। ସେମାନେ ତାରାମାନଙ୍କ ସାହାଯ୍ୟରେ ସମୟ ଗଣନା କରୁଥିଲେ। ସେହି ପଣ୍ଡିତମାନଙ୍କ ବ୍ୟତୀତ ଆଉ କେହି ଏହାକୁ ଦେଖିନଥିଲେ। ଏହା ସେମାନଙ୍କ ପାଇଁ ହିଁ ଦେଖିବା ନିମନ୍ତେ ଥିଲା ଏବଂ ପଣ୍ଡିତମାନେ ହିଁ ଥିଲେ ଯାହାଙ୍କ ପାଇଁ ସେହି ତାରାକୁ ପଠାଯାଇଥିଲା।
ଏବଂ ସେହି ଅଗ୍ନିସ୍ତମ୍ଭକୁ ମୂଷାଙ୍କ ନିକଟକୁ ପଠାଯାଇଥିଲା ଏବଂ ମୂଷାଙ୍କୁ ଇସ୍ରାଏଲ ସନ୍ତାନଗଣଙ୍କ ନିକଟକୁ ପଠାଯାଇଥିଲା ଏବଂ ସେମାନଙ୍କୁ ମୂଷାଙ୍କର ଅନୁସରଣ କରିବାକୁ ଥିଲା। ସେମାନେ ମୂଷାଙ୍କୁ ଦେଖିପାରିଥିଲେ ଏବଂ ମୂଷା ସେହି ପ୍ରକାଶକୁ ଦେଖିଥିଲେ।
ସେଠାରେ ସେମାନେ ଆରମ୍ଭ କଲେ, ତାପରେ ସେମାନେ ଆଗକୁ ଯାତ୍ରା କରିବାକୁ ଗଲେ ଏବଂ ଯେତେବେଳେ ସେମାନେ ବାହାରିଗଲେ ସେମାନେ ସୁଫସାଗରକୁ ଆସିଲେ ଏବଂ ସେମାନେ ସେ ସମସ୍ତ ଚିହ୍ନମାନ ଓ ଚମତ୍କାରମାନ ଏବଂ ଘଟଣାଗୁଡ଼ିକ ହେଉଥିବାର ଦେଖିଥିଲେ। ଯେତେବେଳେ କି ସେମାନେ ଏବେ ସୁଦ୍ଧା ତଳେ ସେହି ମିଶରର ପୁରାତନ ଦେଶରେ ଥିଲେ, ମାତ୍ର ଯେତେବେଳେ ସେମାନେ ସେମାନଙ୍କର ଯାତ୍ରାରେ ସେଠାରେ ବାହାରିଲେ, ଠିକ୍ ନୂତନ ଭାବେ ପରିବର୍ତ୍ତିତ ହୋଇ ବାହାରି ଆସିଥିଲେ। ତାପରେ ପ୍ରଥମ ବିଶ୍ୱ ଆପଣମାନେ ଜାଣନ୍ତି, ସେମାନେ ଅସୁବିଧାରେ ପଡ଼ିଥିଲେ।
ପରମେଶ୍ୱର ଆପଣଙ୍କୁ ଅସୁବିଧାରେ ଆଣିବାକୁ ଭଲ ପାଆନ୍ତି। ସେ ସମସ୍ୟାକୁ ଆଣି ଏହା ଦେଖିବାକୁ ଭଲ ପାଆନ୍ତି ଯେ ଆପଣ ଏହା ବିଷୟରେ କଣ କରିବେ। ତେଣୁ ସେ ଠିକ୍ ସୁଫସାଗରକୁ ଅଟକାଇ ଦେଲେ ଏବଂ ପ୍ରଥମ ବିଷୟ ଆପଣ ଜାଣନ୍ତି, ସେମାନଙ୍କୁ ଠିକ୍ ଏହି ସ୍ଥାନ ନିକଟକୁ କଢେଇ ନେଲେ। ତାପରେ ଫାରଙ୍କୁ ସେମାନଙ୍କ ପଛେ ପଛେ ପଠାଇ ଦେଲେ। ଦେଖନ୍ତୁ ଯେ ପରମେଶ୍ୱର ତା କିପରି କରିବାକୁ ପସନ୍ଦ କରନ୍ତି। ସେ ଆପଣ ଶକ୍ତି ଏବଂ ପ୍ରେମ ପ୍ରଦର୍ଶିତ କରିବାକୁ ଭଲ ପାଆନ୍ତି। ସେ ହେଉଛନ୍ତି ପରମେଶ୍ୱର ଏବଂ ସେ କେବଳ ଆପଣଙ୍କୁ ଦେଖାଇବାକୁ ଭଲ ପାଆନ୍ତି ଯେ ସେ କିଏ ଅଟନ୍ତି। ଆମେନ୍। ଏବଂ ଏହାର ସମସ୍ୟା ହେଉଛି ଯେ ଆଜି ଲୋକମାନେ କୁହନ୍ତି, ଓଃ, ସେହି ଦିନଗୁଡ଼ିକ ତ ବିତିଗଲାଣି। ନା, ପରମେଶ୍ୱର ନିଜକୁ କିପରି ପ୍ରଦର୍ଶନ କରିପାରନ୍ତି ଯେତେବେଳେ ଆପଣଙ୍କୁ ସେହିପରି ବିଷୟ ଶିକ୍ଷା ଦିଆଯାଇଥାଏ। ମାତ୍ର ପରମେଶ୍ୱର ତ ଆପଣଙ୍କୁ ପ୍ରକାଶ କରିବାକୁ ଭଲ ପାଆନ୍ତି। ଏଠାରେ ଇସ୍ରାଏଲ ସନ୍ତାନଗଣ ଆଲୋକରେ ଗମନ କରି ଆସୁଥାନ୍ତି। ମୂଷା ସେମାନଙ୍କ ଆଗରେ ଆଗରେ ଯାଉଥାନ୍ତି। ସେଠାରେ ସେମାନେ ଥିଲେ। ଆସ, ଏହା ହେଉଛି ସେହି ମାର୍ଗ, ପରମେଶ୍ୱର ଡାକୁଅଛନ୍ତି। ଆମେମାନେ ବାହାରକୁ ଯାଉଅଛୁ, ଆମେମାନେ ପ୍ରତିଜ୍ଞାତ ଦେଶକୁ ଯାଉଅଛୁ। ଓ ହାଲେଲୁୟା! ଏଠାରେ ସେମାନେ ସମସ୍ତେ ଉଚ୍ଚ ପାଟି କରୁଥିଲେ ଏବଂ ଡେଉଁଥିଲେ ଏବଂ ଏକ ଭଲ ସମୟ ଅତିବାହିତ କରୁଥିଲେ। ଆପଣ ଜାଣନ୍ତି, ଏବଂ ପ୍ରଥମ ବିଷୟ ଆପଣ ଜାଣନ୍ତି, ସେମାନେ ପଛକୁ ଅନାଇ କହିଲେ, ଓଃ, ସେ ଧୂଳି କଣ ଅଟେ। ସେମାନଙ୍କ ମଧ୍ୟରୁ ଜଣେ ପାହାଡ ଉପରକୁ ଚଢି କହିଲା, ଓଃ ଓଃ, ହାଏ ହାଏ, ଏହା ତ ଫାରଙ୍କର ସୈନ୍ୟବାହିନୀ ଅଟେ। ପରମେଶ୍ୱର କହିଲେ, ତୁମାନେ କାହିଁକି ଏତେ ଭୟଭୀତ ହେଉଅଛ? କଣ ତୁମେ ତା ବିଶ୍ୱାସ କରିନଥିଲ କି ଯାହା ମୁଁ ସେଠାରେ ସାଧନ କରିଥିଲି? ତୁମେମାନେ ଏତେ ଚିନ୍ତିତ କାହିଁକି? ତୁମେମାନେ ମୋତେ କାହିଁକି କ୍ରୋଧ କରାଉଅଛ? ଯେତେବେଳେ ସେମାନେ ସେଠାରେ ତଳେ ପହଞ୍ଚିଲେ, ମୂଷା ବାହାରକୁ ଯାଇ ମଧ୍ୟସ୍ଥି ଭାବରେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ। ପରମେଶ୍ୱର ଠିକ୍ ସେହି ସୁଫସାଗରକୁ ଖୋଲିଦେଲେ ଏବଂ ସେମାନେ ପାରି ହୋଇଗଲେ, ଶତ୍ରୁକୁ ସେହି ଜଳରେ ଡୁବେଇ ଦେଲେ। ସେହି ପ୍ରକାର ହିଁ ପରମେଶ୍ୱର ତାହା କରନ୍ତି। ଭୟ କରନ୍ତୁ ନାହିଁ, ସବୁ ପ୍ରକାର ଉତ୍ତେଜିତ ହୁଅନ୍ତୁ ନାହିଁ, ଭୟଯୁକ୍ତ ହୁଅନ୍ତୁ ନାହିଁ, ତୁମେ ପରମେଶ୍ୱରଙ୍କୁ ବିରକ୍ତି ଜନ୍ମାଇ ଥାଅ। ତାପରେ ସେ କଣ କଲେ? ଏପରି ଦେଖାଯାଏ, ତେବେ ଆମର ଗୋଟିଏ ବଡ଼ ପରୀକ୍ଷା ରହିଥିଲା। ପରମେଶ୍ୱର ଧନ୍ୟ ହୁଅନ୍ତୁ, ଆମେ ଏହା ଅତିକ୍ରମ କରିଅଛୁ। ଆମର ଆଉ ଅଧିକ ରହିବ ନାହିଁ। ଆମେମାନେ ଆମର ପ୍ରତିଜ୍ଞାତ ଦେଶର ମାର୍ଗରେ ଅଛୁ। ଏବଂ ସେମାନଙ୍କୁ ଠିକ୍ ପ୍ରାନ୍ତର ମଧ୍ୟକୁ କଢେଇ ନେଲେ, ଯେଉଁଠାରେ କି କୌଣସି ଜଳ ନଥିଲା। କଣ ଆପଣମାନେ କଳ୍ପନା କରିପାରିବେ କି? ପରମେଶ୍ୱର ତାଙ୍କର ପବିତ୍ରୀକୃତ ପବିତ୍ର ଲୋକମାନଙ୍କ ସହିତ ସେମାନଙ୍କୁ ସିଧାସଳଖ ଠିକ୍ ଏହି ଫାନ୍ଦ ମଧ୍ୟକୁ କଢେଇ ନେଇଗଲେ। ତାପରେ ସେମାନଙ୍କୁ ସେହି ଫାନ୍ଦ ମଧ୍ୟରୁ ବାହାର କରି ଆଣିଲେ ଏବଂ ସେମାନଙ୍କୁ ଠିକ୍ ଏଠାରେ ଏହି ସ୍ଥାନକୁ ନେଇ ଆସିଲେ, ଯେଉଁଠାରେ କି କୌଣସି ଜଳ ନଥିଲା। ଯେତେବେଳେ କି ସେମାନଙ୍କୁ ଅନ୍ୟ ବାଟ ନେଇଯାଇ ପାରିଥାନ୍ତେ ଯେଉଁଠାରେ କି ଜଳ ରହିଥିଲା। କାହିଁକି? ଯଦି ସେ ଚାହିଁଥିଲେ ସେଠାରେ ମାର୍ଗ ସକଳରେ ସେଠାରେ ଏକ ନଦୀ ତିଆରି କରିଦେଇ ପାରିଥାନ୍ତେ। ଯଦି ସେ ଚାହିଁଥିଲେ ସେ ପ୍ରତ୍ୟେକ ପର୍ବତକୁ ଆନନ୍ଦରେ ଭାଙ୍ଗି ଦେଇଥାନ୍ତେ, ଯାହାକି ଆକାଶରେ 50 ଫୁଟ ଉଚ୍ଚ ଜଳଧାରା ଫୁଟାଇ ଦେଇଥାନ୍ତା। ନିଶ୍ଚିତରେ ସେ ତାହା କରିପାରିଥାନ୍ତେ। ମାତ୍ର ଯଦି ସେ ତାହା କରିଥାନ୍ତେ, ଏହା ବହୁତ ସହଜ ହୋଇଯାଇଥାନ୍ତା। ଓ ମୁଁ ଏହାକୁ ପସନ୍ଦ କରେ। ପ୍ରଭୁଙ୍କର ନାମ ଧନ୍ୟ ହେଉ। ଭାଇ ବ୍ରାନହମ୍, ପରମେଶ୍ୱର ଏହା କାହିଁକି ହେବାକୁ ଦେଲେ?
ପରମେଶ୍ୱର କାହିଁକି କଲେ? ପରମେଶ୍ୱର ତାହା କରୁଛନ୍ତି, ତାହାଙ୍କୁ ଛାଡ଼ି ଦିଅନ୍ତୁ, କେବଳ ଚାଲୁଥାନ୍ତୁ, ତାହା ପରମେଶ୍ୱରଙ୍କ ବେପାର ଅଟେ। ଧାର୍ମିକମାନଙ୍କର ପାଦଗତି ସଦାପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ। ହଁ ଆଜ୍ଞା, ଏହା କି ପାର୍ଥକ୍ୟ ଆଣେ? ମୁଁ ସମସ୍ତ ଟଙ୍କା ହରାଇଦେଲି ଭାଇ ବ୍ରାନହମ, ତେବେ ପରମେଶ୍ୱର ଧନ୍ୟ ହୁଅନ୍ତୁ ଯେକୌଣସି ପ୍ରକାରେ ବି। ଓହ, ମୁଁ ଏହା କଲି ଏବଂ ଏହା ଘଟିଲା, ଝଡ଼ ତୋଫାନ ମୋ ଘରକୁ ଉଡାଇ ଦେଲା, ଯାହା ବି ହେଉ ପରମେଶ୍ୱର ଧନ୍ୟ ହୁଅନ୍ତୁ। ପ୍ରଭୁ ଦେଇଥିଲେ, ପ୍ରଭୁ ନେଲେ, ପ୍ରଭୁଙ୍କର ନାମ ଧନ୍ୟ ହେଉ। କେବଳ ଚାଲିବା ଜାରି ରଖନ୍ତୁ, ଏହା ସବୁ ପରମେଶ୍ୱରଙ୍କର ମହିମା ଅଟେ। ପରମେଶ୍ୱର କଣ କରୁଛନ୍ତି ସେ ଜାଣନ୍ତି। ସେହି ପ୍ରକାରେ ହିଁ ସେ ସେମାନଙ୍କୁ କଢାଇ ନିଅନ୍ତି, ତାହା ଠିକ ଅଟେ। ଓ ମୋର ପ୍ରଭୁ, ମୋତେ ଏପରି ଲାଗୁଛି ଯେପରିକି ମୁଁ କେବଳ ଅଟକି ଯାଇପାରିବି ଓ ଚିତ୍କାର କରିପାରିବି। ସେହି ପ୍ରକାରେ ହିଁ ସେ ତାହାଙ୍କର ପ୍ରିୟ ସନ୍ତାନ ମାନଙ୍କୁ କଢାଇ ନିଅନ୍ତି। ଓ କଣ ଆପଣ କେବଳ ଅନୁଭବ କରିପାରନ୍ତି କି? ତେବେ ମୁଁ ଜଣେ ମନୋବିଜ୍ଞାନୀ ନୁହେଁ, ମାତ୍ର କଣ ଆପଣ ସେ ମଧୁରମୟ ଆତ୍ମାଙ୍କୁ ବର୍ତ୍ତମାନ ଏହି ଭବନ ଉପରେ କେବଳ ବୃଷ୍ଟି କରୁଥିବାର ଅନୁଭବ କରିପାରନ୍ତି କି? କଣ ହେବ ଯଦି ଆମର ଆଖି ଗୁଡିକ ବର୍ତ୍ତମାନ ଖୋଲା ହୋଇଯାଏ ଏବଂ ଏହା ଦେଖି ଯାଇପାରେ ଯେ ଏହି କାନ୍ଥ ଗୁଡିକର ପାର୍ଶ୍ୱରେ ଏହି ଗଳିପଥର ଉପର ଓ ତଳେ କେଉଁମାନେ ଛିଡା ହୋଇଛନ୍ତି? ବୃଦ୍ଧ ଇଲିସା ଦିନେ ସକାଳେ ଯେତେବେଳେ ସେ ବାଳକଟି ସେତିକି ଅନ୍ଧ ଥିଲା ଯେତିକି ସେ ଥାଇପାରେ, ସେ କହିଲା, ସେଠାରେ ଥିବା ସେହି ଅରାମୀୟ ମାନଙ୍କୁ ଦେଖ। କହିଲେ, ମାତ୍ର ଆମ ସହିତ ତାହାଠୁ ଅଧିକ ଅଛନ୍ତି। କହିଲା, ମୁଁ ତ କାହାରିକୁ ଦେଖେ ନାହିଁ। ସେ କହିଲେ, ହେ ପ୍ରଭୁ, ସେ ବାଳକର ଆଖି ଖୋଲି ଦିଅ। ସେ ସେହି ପୁରୁଣା ଭବିଷ୍ୟତ ବକ୍ତାଙ୍କ ଚାରିପାଖରେ ଅନାଇଲା। ତାହାର ଚତୁର୍ଦିଗରେ ପର୍ବତ ଗୁଡିକ ଅଗ୍ନିମୟ ଏବଂ ଅଶ୍ୱଗୁଡିକ ଅଗ୍ନିମୟ ଏବଂ ରଥ ଗୁଡିକ ଅଗ୍ନିମୟ ଥିଲା। ସେ ସେତେବେଳେ ସୁନିଶ୍ଚିତ ହୋଇଥିଲା। ସେ କହିଲେ, ଆମେ କେବଳ ବାହାରକୁ ଯାଇ ସେମାନଙ୍କୁ ଅନ୍ଧତାରେ ଆଘାତ କରିବା? ସେମାନଙ୍କ ପାଖରେ ସେହି ଦୃଷ୍ଟିଶକ୍ତି ସେତିକି ସିଦ୍ଧ ଭାବରେ ଥିଲା ଯେତିକି ସେମାନଙ୍କର କେବେ ରହିଥିଲା, ମାତ୍ର ସେମାନେ ତାଙ୍କ ପ୍ରତି ଅନ୍ଧ ଥିଲେ। କହିଲେ, କଣ ତୁମେ ସମସ୍ତେ ଏଲିଓଙ୍କୁ ଖୋଜୁଅଛ କି? ଉତ୍ତର ଦେଲେ, ହଁ। କହିଲେ, ଆସ ମୁଁ ତୁମକୁ ଦେଖାଇବି ଯେ ସେ କେଉଁଠାରେ ଅଛନ୍ତି। ଏବଂ ସେ ହିଁ ସେମାନଙ୍କୁ କଢାଇ ନେଇଥିଲେ, ସେମାନେ ଏହା ଜାଣିନଥିଲେ। ତାହା ଆଜି ସେହିପରି ହିଁ ଅଟେ। ଖ୍ରୀଷ୍ଟ ଏଠାରେ ଅଛନ୍ତି, ପବିତ୍ର ଆତ୍ମା ଏଠାରେ ଅଛନ୍ତି, ସେ ସମାନ କାର୍ଯ୍ୟ କରୁଅଛନ୍ତି ଯାହା ସେ ସର୍ବଦା କରିଆସିଛନ୍ତି, ଏବଂ ଜଗତ ଏହା ପ୍ରତି ଅନ୍ଧ ଅଟେ। ସେମାନେ ଏହା ଜାଣନ୍ତି ନାହିଁ। ଓହ, ମୁଁ ତା ବିଷୟରେ ଜାଣେ ନାହିଁ, ମୋର ପାଳକ ତ। ଓହ, ବେଚାରା ଜରାଜୀର୍ଣ୍ଣ ଲୋକ, ମୋର କହିବାର ଅର୍ଥ କଣ ବୁଝିଲେ କି? ସେମାନେ ଏହା ପ୍ରତି ଅନ୍ଧ ଅଟନ୍ତି, ସେମାନେ ଏହା ଜାଣନ୍ତି ନାହିଁ, ପରମେଶ୍ୱର କଢେଇ ନେଉଛନ୍ତି। ତେବେ ସେମାନେ ସିନ୍ ପ୍ରାନ୍ତର ଦେଇ ଉପରକୁ ଆସିଲେ, ସେଠାରେ କୌଣସି ଜଳ ନଥିଲା, ପରମେଶ୍ୱର ତାହା ସବୁ ଠିକ ଯୋଗାଇ ଦେଇଥିଲେ। ଓ ଏବଂ ସେମାନେ ଏକ ଛୋଟ ଜଳକୁଣ୍ଡ ପାଇଲେ, ସେମାନେ କହିଲେ, ଏହା ହିଁ ତାହା ଅଟେ, ଏବଂ ସେମାନେ ଏହାକୁ ଆସ୍ୱାଦନ ସୁଦ୍ଧା କରିପାରିନଥିଲେ। ଓ ଏହା ଭୟଙ୍କର ଥିଲା, ମୋର ପ୍ରଭୁ, ଏହା ଶତ ପ୍ରତିଶତ ଗନ୍ଧକ ଠାରୁ ଖରାପ ଅଟେ। ଦେଖନ୍ତୁ, ଠିକ ପଚାଶଡ଼ା ଅଣ୍ଡା ପରି, ଆପଣମାନେ ଜାଣନ୍ତି। ଓ ମୋର ପ୍ରଭୁ, ଏହା ଭୟଙ୍କର ଅଟେ, ଏହା ବିଷ ଥିଲା, ତେବେ ସିନ୍ର ପ୍ରାନ୍ତର ବୋଲି କୁହାଯାଇଥିଲା। ସେଠାରେ ଅନେକ ଖଜୁରୀ ଗଛ ଗୁଡିକ ବଢିଥିଲା ଏବଂ ସେହି ନିର୍ଝର ଥିଲା ଯେଉଁଠାରେ କି ସେହି ଖଜୁରୀ ଗଛ ଗୁଡିକ ବଢିଥିଲା। ତେବେ ମୂଷା କହିଲେ, କର ନାହିଁ। ପରମେଶ୍ୱର କହିଲେ, ସେମାନେ କାହିଁକି କରନ୍ତି, ସେମାନେ କାହିଁକି କରନ୍ତି, ସେମାନେ ମୋତେ କଣ ପାଇଁ ବିରକ୍ତି ଜନ୍ମାଉଛନ୍ତି? ତେବେ ଯଦି ମୁଁ ସେଠାରେ ପଛ ସମୟରେ ତାହା କରିଥିଲି, ତାହେଲେ କଣ ମୁଁ ଏହି ପରିସ୍ଥିତି ବିଷୟରେ କିଛି କରିପାରେ ନାହିଁ କି? ଯଦି ସେ ଆପଣଙ୍କୁ ଗୋଟିଏ ଅସୁସ୍ଥ ସମୟରୁ ଉଦ୍ଧାର କରିଥିଲେ, ତାହେଲେ କଣ ସେ ଆପଣଙ୍କୁ ଅନ୍ୟ ଗୋଟିକରୁ ଉଦ୍ଧାର କରିପାରନ୍ତି ନାହିଁ କି? ସେ ଆପଣଙ୍କୁ ଗୋଟିଏ ଅସୁବିଧାରୁ ଉଦ୍ଧାର କରିଥିଲେ, ତାହେଲେ କଣ ସେ ଆପଣଙ୍କୁ ଅନ୍ୟ ଗୋଟିକରୁ ଉଦ୍ଧାର କରିପାରନ୍ତି ନାହିଁ କି? ପରମେଶ୍ୱର ଧନ୍ୟ ହୁଅନ୍ତୁ, ଯଦି ସେ ମୋତେ ପାପରୁ ଉଦ୍ଧାର କରିଥିଲେ, ତାହେଲେ ସେ ମୋତେ କବରରୁ ବାହାର କରିପାରନ୍ତି, ସେ ପରମେଶ୍ୱର ଅଟନ୍ତି। ଏହା କଣ ପାର୍ଥକ୍ୟ କରେ? କେବଳ ଆଗକୁ ବଢ଼ନ୍ତୁ, ତାହାଙ୍କ ଉପରେ ନିଜର ଦୃଷ୍ଟି ରଖନ୍ତୁ। କହିଲେ, ଯଦି ମୁଁ ପଛରେ ସୁଖସାଗର ବନ୍ଦ କରି ସେ ମିଶରୀୟମାନଙ୍କୁ ବୁଡ଼ାଇ ଦେଲି, ତେବେ କଣ ମୁଁ ଏହି ଜଳ ବିଷୟରେ ସେହିପରି କିଛି ଗୋଟାଏ କରିପାରେ ନାହିଁ କି? ତୁମେମାନେ ମୋତେ କଣ ପାଇଁ କ୍ରୋଧିତ କରୁଅଛ? ଓ ତୁମର ଅବିଶ୍ୱାସ, ତୁମେମାନେ ମୋତେ ଅବିଶ୍ୱାସ ହେତୁ କ୍ରୋଧିତ କରି ବିରକ୍ତ କରୁଅଛ। ତେବେ ଏଠାରେ ବ୍ୟବହୃତ ହୋଇଥିବା ସେହି ଶବ୍ଦ ହେଉଛି ସିନ୍ ବା ପାପ, ବିରକ୍ତି ଜନ୍ମାଇବା କଲା ସେହି କାରଣ ଯେଉଁଥିପାଇଁ ସେମାନେ ତାହା କରିଥିଲେ। ସେମାନେ ଅବିଶ୍ୱାସ କରିଥିଲେ, ସେମାନେ କଦାପି ବାହାରକୁ ଯାଇ ସେତେବେଳେ ଅବସ୍ତୁକର ଜିନିଷ ସବୁ ସ୍ୱୀକାର କଲେ ନାହିଁ ଏବଂ ସେହିପରି ବିଷୟ କଲେ ନାହିଁ। ସେମାନେ କଦାପି ଅନ୍ୟର ପତ୍ନୀ ସହିତ ଏପାଖ ସେପାଖ ଦୌଡ଼ିଲେ ନାହିଁ ଏବଂ ବାହାରକୁ ଯାଇ ମିଥ୍ୟା କହିଲେ ନାହିଁ। ଏହା ତାହା ନଥିଲା ଯାହା ସେମାନେ କରୁଥିଲେ, ମାତ୍ର ଆରମ୍ଭ କରିବାକୁ ତ ତା ପାପ ସୁଦ୍ଧା ନୁହେଁ। ବ୍ୟଭିଚାରରେ ଜୀବନଯାପନ କରିବା ପାପ ନୁହେଁ। ଧୂମପାନ, ତମ୍ବାଖୁ ଖାଇବା, ମଦ ପିଇବା, ଜୁଆ ଖେଳିବା, ଅଭିଶାପ ଦେବା, ଶପଥ କରିବା ଇତ୍ୟାଦି ତାହା ପାପ ନୁହେଁ, ତାହା ତ ଅବିଶ୍ୱାସର ଗୁଣ ସକଳ ଅଟେ। ଆପଣ ତାହା କରନ୍ତି କାରଣ ଆପଣ ଜଣେ ଅବିଶ୍ୱାସୀ ଅଟନ୍ତି। ଯଦି ଆପଣ ଜଣେ ବିଶ୍ୱାସୀ, ଆପଣ ତାହା କରନ୍ତି ନାହିଁ। ସେହି କାରଣରୁ ଯୀଶୁ କହିଲେ, ଯିଏ ମୋର ବାକ୍ୟ ଶୁଣେ ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି। ଏହା କୁହେ ନାହିଁ ଯେ ସେ ବିଶ୍ୱାସ କରନ୍ତି, ମାତ୍ର ପ୍ରକୃତରେ ବିଶ୍ୱାସ କରନ୍ତି ତାହା ସେଠାରେ ଅଛି। ତାହା ଆପଣଙ୍କର ସମସ୍ତ ପ୍ରାରମ୍ଭିକ ପ୍ରମାଣକୁ ନେଇଯାଏ, ବୁଝିଲେ? ତେବେ ଆପଣ ସେଠାରେ ଅଛନ୍ତି। ଏପରି ନୁହେଁ ଯେ ଯିଏ ମୋର ବାକ୍ୟ ଶୁଣେ ଏବଂ ଉଚ୍ଚ ପାଟି କରେ, ଏପରି ନୁହେଁ ଯେ ଯିଏ ମୋର ବାକ୍ୟ ଶୁଣେ ଏବଂ ପରଭାଷାରେ କଥା କୁହେ, ଏପରି ନୁହେଁ ଯେ ଯିଏ ମୋର ବାକ୍ୟ ଶୁଣେ ଏବଂ ନିଜ ହାତରେ କିମ୍ବା ନିଜ ମୁହଁରେ ରକ୍ତ ବାହାର କରେ କିମ୍ବା ଅଧିକ କିଛି, ତାହା ଏହା ନୁହେଁ। ଯିଏ ମୋର ବାକ୍ୟ ଶୁଣେ ଏବଂ ମୋହର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି ଏବଂ କଦାପି ବିଚାରକୁ ଆସିବ ନାହିଁ, ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛି। ପାପ କ'ଣ ଅଟେ? ଅବିଶ୍ୱାସ। କିଛି ଗୋଟାଏ ଛୋଟ ବିଷୟଟି ଉଠିପାରେ, ଶାସ୍ତ୍ରକୁ ଯାଇ ଏହା ଖୋଜିବା ପରିବର୍ତ୍ତେ ଯେ ତାହା ସତ କି ନୁହେଁ, ଓହ ଆପଣ କୁହନ୍ତି ମୁଁ ନା। ଦେଖନ୍ତୁ, ସେଠାରେ ଆପଣ ଆଗକୁ ଯାଆନ୍ତୁ, ମୁଁ ତ କେବଳ ଜଣେ ପ୍ରେସବିଟେରିଆନ ଭାବେ ଜାରି ରଖିବି ଯାହାକି ମୁଁ ଅଟେ। ଦେଖନ୍ତୁ, ଅନ୍ଧଭାବରେ ଆଗକୁ ବଢ଼ନ୍ତୁ ଏବଂ ଆପଣ ପରମେଶ୍ୱରଙ୍କୁ ବିରକ୍ତି ଜନ୍ମାଇଥାନ୍ତି। ଯେତେବେଳେ ପରମେଶ୍ୱର କିଛି କାର୍ଯ୍ୟ କରନ୍ତି, ସେ ଆଶା କରନ୍ତି ଯେ ସେହି ରାଷ୍ଟ୍ର ଏହାକୁ ଗ୍ରହଣ କରିବ, ମାତ୍ର ତାହା ବଦଳରେ ଆପଣ ଜାଣନ୍ତି, ତେବେ ମୁଁ ସେହି ବିଷୟରେ ଜାଣେ ନାହିଁ, ବୁଝିଲେ। ସେ ଆଶା କରନ୍ତି ଯେ ଲୋକମାନେ ଏହାକୁ ଗ୍ରହଣ କରିବେ। ଯଦି ଆପଣ ଯଥେଷ୍ଟ ଚିନ୍ତିତ, ଶାସ୍ତ୍ର ସହିତ ବସନ୍ତୁ, ଏହା ଦେଇ ଯାଆନ୍ତୁ ଏବଂ ଏହାକୁ ଆଗପଛ ଖୋଜନ୍ତୁ ଏବଂ ଦେଖନ୍ତୁ ଯଦି ଏହା ଘଟିଛି କି ନାହିଁ। ଯଦି ଏହା ଘଟିବ ବୋଲି ପୂର୍ବାନୁମାନ କରାଯାଇଥାଏ ଏବଂ ପ୍ରଭୃତି, ତାପରେ ଆପଣ ଏହାକୁ ପାଇଯିବେ। ଆମେନ୍। ଏବେ ଧ୍ୟାନ ଦିଅନ୍ତୁ, ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣ ଆପଣା ହୃଦୟ କଠିନ ନ କର। ଯେତେବେଳେ ପରମେଶ୍ୱର ସେମାନଙ୍କ ସହିତ ବିରକ୍ତି ହେଲେ, ଆପଣ ଦେଖନ୍ତୁ, ତେବେ କେତେକେ ଯେତେବେଳେ ସେମାନେ ଶୁଣିଲେ, ମୂଷା ପ୍ରଚାର କରୁଥିବା ସୁସମାଚାର ଶୁଣିଲେ, ବିରକ୍ତି ଜନ୍ମାଇଲେ। ମୂଷାଙ୍କ ଦ୍ୱାରା ମିଶର ଦେଶରୁ ଯେଉଁମାନେ ବାହାରି ଆସିଥିଲେ ସେ ସମସ୍ତେ କଣ ନୁହନ୍ତି? କେତେ ଲୋକ ଜାଣନ୍ତି ଯେ ସେହି ବାହାରି ଆସିଥିବା ମୂଳ ସମୂହରୁ କେତେ ଲୋକ ଉଦ୍ଧାର ପାଇଥିଲେ? କେତେ ଜଣ? ଦୁଇଟି, ଠିକ ଅଛି। କେତେ ଜଣ ସେମାନଙ୍କର ନାମଗୁଡିକ ଜାଣନ୍ତି? ତା ଠିକ, 2,00,000 ଏପରି କିଛି ମଧ୍ୟରୁ କେବଳ 2 ଜଣ, କାଲେବ ଏବଂ ଜିହୁସିଓ। ଏହାକୁ ଶୁଣନ୍ତୁ, ମାତ୍ର ସେ, ତେବେ ସେହି 17ତମ ପଦ, ଆଉ କେଉଁମାନଙ୍କ ଉପରେ 40 ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଅବିଶ୍ୱାସ ହେତୁ। ଯେଉଁମାନେ ପାପ କରିଥିଲେ, ଅବିଶ୍ୱାସ କରିଥିଲେ। ଶବ୍ଦକୋଷ ନିଅନ୍ତୁ ଏବଂ ପାପ କ'ଣ ତାର ଅର୍ଥ ଖୋଜନ୍ତୁ। ବାଇବେଲ ଶବ୍ଦକୋଷ ନିଅନ୍ତୁ, ଏହା ହେଉଛି ଅବିଶ୍ୱାସ। ଅବିଶ୍ୱାସ ହେଉଛି ପାପ। ଯେ ବିଶ୍ୱାସ କରେ ନାହିଁ ସେ ପୂର୍ବରୁ ନିନ୍ଦିତ ହୋଇସାରିଛି। ସାଧୁ ଜୋହନ 4, ବୁଝିଲେ, ପୂର୍ବରୁ ନିନ୍ଦିତ ହୋଇସାରିଛି। ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡିଥିଲା, ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ଶପଥ କରିଥିଲେ ଯେ ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ। ଆପଣଙ୍କର ଅବିଶ୍ୱାସ କରିବା, ଓ ମୁଁ କିପରି ମୋ ଅଧ୍ୟାୟକୁ ପହଞ୍ଚିବି ନାହିଁ, ମାତ୍ର ଦେଖନ୍ତୁ, ତାହା ଆଜି ଏହି ରାଷ୍ଟ୍ର ସହିତ ସମସ୍ୟା ଅଟେ। ଚିହ୍ନ ଏବଂ ଚମତ୍କାର ଏହି ଦେଶ ଦେଇ ଗତି କରିଅଛି। ସେମାନେ କ'ଣ କରନ୍ତି? ନିରନ୍ତର ଭାବରେ ସେମାନେ ଏହା ପ୍ରତି ନିଜର ପିଠି ଫେରାଇ ଦିଅନ୍ତି ଏବଂ ସେ କହିଲେ, ମୁଁ ଶପଥ କରିବି ଯେ ମୁଁ ସେମାନଙ୍କୁ ସେହି ଦେଶରେ ପ୍ରବେଶ କରିବାକୁ ଦେବି ନାହିଁ ଯେଉଁ ସ୍ଥାନ ପାଇଁ ସେମାନେ ଆରମ୍ଭ କରିଥିଲେ। ଆଜି ଏହି ବଡ଼ ମଣ୍ଡଳୀ ଗୁଡିକ ସହିତ ମାମଲା କ'ଣ ଅଟେ? ସେମାନଙ୍କର ଅବିଶ୍ୱାସ ପରମେଶ୍ୱରଙ୍କୁ ବିରକ୍ତି ଜନ୍ମାଇଅଛି। ହାଲେଲୁୟା! ସେହି ପଥର ଗୁଡିକରୁ ଅବ୍ରାହ୍ମଙ୍କ ନିମନ୍ତେ ସନ୍ତାନମାନଙ୍କୁ ଉଠାଇବାରେ ସକ୍ଷମ ଅଟନ୍ତି। ସେ ସେମାନଙ୍କୁ ସୁସମାଚାର ଦେବାକୁ ଚେଷ୍ଟା କରିଥିଲେ ଏବଂ ସେମାନେ ସେମାନଙ୍କର ହୃଦୟକୁ କଠିନ କରି ପକାଇଲେ। ସେମାନେ ନିଜ ମଧ୍ୟରେ ପନ୍ଥ ଗଢି ପକାଇଲେ ଏବଂ ସେମାନେ ସାନ ସାନ ନାମଧାରୀ ସଂସ୍ଥାଗୁଡିକ ଗଢି ପକାଇଲେ ଏବଂ ଆମେ ଏହା ବିଶ୍ୱାସ କରୁ ଏବଂ ଅନ୍ୟ କିଛି ନୁହେଁ, ଏବଂ ପରମେଶ୍ୱର ଭିତରକୁ ପ୍ରବେଶ କରିପାରିଲେ ନାହିଁ। ସେମାନେ ଆଜି କେଉଁଠାରେ ଅଛନ୍ତି? ଏକ ପାର୍ଶ୍ୱରେ ଛିଡ଼ା ହୋଇଛନ୍ତି। ପରମେଶ୍ୱରଙ୍କ ସେହି ଛୋଟ ବିଶ୍ୱସ୍ତ ସମୂହ ଚିହ୍ନ ଏବଂ ଚମତ୍କାର ସବୁ ସହିତ ଠିକ୍ ଭାବରେ ଗମନ କରୁଅଛି। ପରମେଶ୍ୱର ସେମାନଙ୍କୁ ପରୀକ୍ଷାରେ ପକାଇଥାନ୍ତି। ପରମେଶ୍ୱରଙ୍କ ନିକଟକୁ ଆସୁଥିବା ପ୍ରତ୍ୟେକ ସନ୍ତାନ ପ୍ରଥମେ ପରୀକ୍ଷା ଏବଂ ପରୀକ୍ଷିତ ହେବା ଆବଶ୍ୟକ। ଶିଶୁ ତାଲିମ ପ୍ରାପ୍ତ, ପ୍ରଥମେ ଛୋଟ ଘଟଣାଟି ଘଟିଥାଏ, ଓ ତେବେ ଯାହା ବି ହେଉ, ବୋଧହୁଏ ଏଥିରେ କିଛି ବି ନୁହେଁ। ଆପଣ ଅବୈଧ ସନ୍ତାନ ଅଟନ୍ତି ଏବଂ ପରମେଶ୍ୱରଙ୍କ ସନ୍ତାନ ନୁହନ୍ତି, କାରଣ ପରମେଶ୍ୱରଙ୍କ ଜଣେ ସନ୍ତାନ ହେଉଛନ୍ତି ଅବ୍ରାହ୍ମଙ୍କ ବଂଶ, ଯିଏକି ସେହି ନଥିବା ଜିନିଷ ଗୁଡିକୁ ଏପରି ଡାକନ୍ତି ଯେପରିକି ତାହା ସେଠାରେ ରହିଥିଲା। ପରମେଶ୍ୱର ଏହା କହିଛନ୍ତି ଏବଂ କେବଳ ଆଗକୁ ବଢି ଯାଆନ୍ତି। ଆମେନ୍। ଯାହା ସେ ନାହିଁ ଯେ ଏହା କ'ଣ କୁହେ କିମ୍ବା ଅନ୍ୟ କିଛି ଭିନ୍ନ ଅଟେ, ସେମାନେ ତ ଯେକୌଣସି ପ୍ରକାରେ ବି ଆଗକୁ ବଢିଥାନ୍ତି। ପରମେଶ୍ୱର ଏହା କହିଛନ୍ତି। 25 ବର୍ଷ ସେ ସେହି ଶିଶୁ ନିମନ୍ତେ ଅପେକ୍ଷା କରିଥିଲେ। ଯାହା ଆସେ ନାହିଁ ଯେ ପରିସ୍ଥିତି କେତେ ବିପରୀତ ଥିଲା ଏବଂ ସେ ନିଜକୁ ଅବିଶ୍ୱାସୀମାନଙ୍କଠାରୁ ପୃଥକ କରିଥିଲେ। ଆମେନ୍। ଯେପରିକି ସେ ବିଶ୍ୱାସ କରିପାରିବେ, ଓ ମୋ ପ୍ରଭୁ, ମୁଁ ଧାର୍ମିକ ଅନୁଭବ କରୁଅଛି। ଏହା ବିଷୟରେ ଚିନ୍ତା କରନ୍ତୁ, ଆପଣଙ୍କୁ ତ ନିଜକୁ ଜଗତର ସେହି ମତବାଦ ଠାରୁ ପୃଥକ କରିବାକୁ ପଡିବ। ଆହ, ଆଶ୍ଚର୍ଯ୍ୟକର୍ମର ଦିନଗୁଡିକ ଅତିବାହିତ ହୋଇଯାଇଛି, ସେହିପରି କୌଣସି ବିଷୟ ନାହିଁ, ତାହା ତ ପାଗଳାମୀ ଅଟେ। ନିଜକୁ ପୃଥକ କରି ନିଅନ୍ତୁ। ବାଇବଲ କୁହେ, ସଦାପ୍ରଭୁ କୁହନ୍ତି, ତୁମେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ ଏବଂ ପୃଥକ ହୁଅ, ତେବେ ମୁଁ ତୁମକୁ ଗ୍ରହଣ କରିବି। କେତେ ଅଦ୍ଭୁତ! ମୁଁ ତୁମକୁ ଗ୍ରହଣ କରିବି, ତୁମେ ନିଜକୁ ଅଲଗା କରିବା ପରେ ତୁମେମାନେ ମୋର ସନ୍ତାନ ହେବ, ମୁଁ ତୁମର ପରମେଶ୍ୱର ହେବି। ନିଜକୁ ପୃଥକୀକୃତ କର, ଅବିଶ୍ୱାସୀମାନଙ୍କ ସହିତ ନିଜକୁ ଯୋଚ ନାହିଁ, ତାହା ଠିକ୍ ଅଟେ। ଯୁବାଲୋକ ବିବାହ ହୁଅନ୍ତି, ଏପରି କୌଣସି ଝିଅକୁ ବିବାହ କରନ୍ତି ଯିଏକି ବିଶ୍ୱାସ କରେ ନାହିଁ, କିମ୍ବା କୌଣସି ଯୁବା ଝିଅ ଜଣେ ପୁଅକୁ ବିବାହ କରନ୍ତି ଯିଏକି ବିଶ୍ୱାସ କରେ ନାହିଁ। ଆପଣ ତାହା କରନ୍ତୁ ନାହିଁ। ମୋର ସେଥିରେ କିଛି ଫରକ ପଡ଼େ ନାହିଁ ଯେ ସେହି ପୁଅ କେତେ ସୁନ୍ଦର ଅଟେ ଏବଂ କିମ୍ବା ସେହି ଝିଅ କେତେ ସୁନ୍ଦର ଏବଂ ତାର କେତେ ବଡ଼ ବଡ଼ ଆଖି ଅଛି। ସେଗୁଡ଼ିକ ସବୁ ତ ଏ ଦିନଗୁଡ଼ିକ ମଧ୍ୟରୁ ଗୋଟିଏରେ ମଳିନ ପଡ଼ିଯିବ। ମାତ୍ର ଭାଇ, ଆପଣଙ୍କ ପ୍ରାଣଟି ସଦାକାଳ ପାଇଁ ଜୀବିତ ରହିବାକୁ ଯାଉଅଛି। ଆପଣ ଯାହା କରୁଛନ୍ତି ସେଥିପ୍ରତି ସାବଧାନ ରୁହନ୍ତୁ। ସେହି ଝିଅ ଜଣେ ପ୍ରକୃତ ବିଶ୍ୱାସୀ ନୁହେଁ, କିମ୍ବା ସେହି ପୁଅ ପ୍ରକୃତ ବିଶ୍ୱାସୀ ନୁହେଁ, ତେବେ ଆପଣ ନିଜକୁ ସେହିପରି ଭାବରେ ଯୋଚନ୍ତୁ ନାହିଁ। ଏହିପରି ବିଷୟଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ, ଏହା ଆପଣଙ୍କୁ ଯିବାର ମାର୍ଗରେ ଅସୁବିଧାରେ ପକାଇବ। ତେବେ ଶୁଣନ୍ତୁ, ସେହି 17ତମ ପଦ ଆଉ କେଉଁମାନଙ୍କ ସେ 40 ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ, ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ିଥିଲା, କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ। ସେମାନେ ଆରମ୍ଭ କଲେ, ମାତ୍ର ସେମାନେ ଆଶ୍ଚର୍ଯ୍ୟକର୍ମ ଦେଖିଲେ, କିନ୍ତୁ ସେମାନେ ପ୍ରତିଜ୍ଞାତ ଦେଶକୁ କେବେ ବି ପହଞ୍ଚିଲେ ନାହିଁ। କେବଳ 2 ଜଣର ଏକ ମନୋନୀତ ସଂଖ୍ୟା ସେହି ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିଥିଲେ। ତେବେ ପାଉଲ କଣ କରୁଛନ୍ତି? ସେ ବର୍ତ୍ତମାନ ଖ୍ରୀଷ୍ଟିଆନ ମାନଙ୍କ ସହିତ କଥା କହୁଛନ୍ତି, ତୁମେମାନେ ଏହି ସମାନ ସୁସମାଚାରକୁ, ଯାହାକି ପୂର୍ବ ସମୟରେ ପ୍ରଚାର କରାଯାଇଥିଲା ଚିହ୍ନ ଓ ଚମତ୍କାର ମାନ ସହିତରେ ଏବଂ ଅଗ୍ନିସ୍ତମ୍ଭ ସେମାନଙ୍କୁ କଢେଇ ନେଇଥିଲା, ଯେତେବେଳେ କି ଏହି ବିଷୟଗୁଡ଼ିକ ପୁନର୍ବାର ଘଟିବାକୁ ଯାଉଅଛି, ସେତେବେଳେ ଅବିଶ୍ୱାସ ଯୋଗୁଁ ତୁମେ ତାହାକୁ ରାସ୍ତା କଡ଼ରେ ପକାଇ ଦେବ ନାହିଁ, ସନ୍ଦେହକୁ କରିବାକୁ ଯିବ ନାହିଁ, କାରଣ ସେମାନଙ୍କର ଶବ ପ୍ରାନ୍ତରରେ ପତିତ ହୋଇଥିଲା। ତେବେ ଆମେମାନେ ବର୍ତ୍ତମାନ ଶୀଘ୍ର ଆସୁଅଛୁ, ଧ୍ୟାନ ସହକାରେ ଦେଖନ୍ତୁ। ଯେଉଁମାନେ ଅବାଧ୍ୟ ହୋଇଥିଲେ ସେମାନଙ୍କ ବିନା, ଆମ୍ଭେମାନେ ଦେଖୁ ଯେ ସେମାନେ ଅବିଶ୍ୱାସ ହେତୁ ସେମାନେ ପ୍ରବେଶ କରିପାରିଲେ ନାହିଁ। ସେ ଏହାକୁ ଥରେ ପାପ ବୋଲି କହନ୍ତି, ପରବର୍ତ୍ତୀ ସମୟରେ ସେ ଏହାକୁ ଅବିଶ୍ୱାସ ବୋଲି କୁହନ୍ତି। ଅବିଶ୍ୱାସ ହେଉଛି ପାପ। ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ପ୍ରବେଶ କଲେ ନାହିଁ। ସେମାନେ ସେହି ଭବିଷ୍ୟତ ବକ୍ତା ମୋସାଙ୍କୁ ଦେଖିଥିଲେ, ସେମାନେ ତାହା ଦେଖିଥିଲେ ଯାହା ସେ କରିଥିଲେ, ତାହା ଦେଖିଥିଲେ ଯାହା ସେ କହିଥିଲେ। ଏହା ପ୍ରତ୍ୟେକ ଥର ସତ୍ୟ ଥିଲା, ସେହି ସତ୍ୟ ଠିକ୍ ଆଗକୁ ବଢ଼ିଥିଲା। ଏହି ଅଗ୍ନିସ୍ତମ୍ଭ ସେମାନଙ୍କ ସମ୍ମୁଖରେ ଦେଖାଯାଇଥିଲା, ସେମାନେ ଏହାକୁ ଦେଖିଥିଲେ, ସେମାନେ ତାହା ଦେଖିଲେ। ପାଉଲ ପରବର୍ତ୍ତୀ ସମୟରେ ଏଠାକୁ ଯାଇ ସେହି ଅଭିଜ୍ଞତାକୁ ନେବାକୁ ଚେଷ୍ଟା କରୁଥିଲେ ଯାହା ତାଙ୍କର ରହିଥିଲା, ବୁଝିଲେ। ସେ ଅନୁଭୂତି ସହିତ ମିଶାଇବାକୁ ଚେଷ୍ଟା କରିଥିଲେ, ସେ ଏହାକୁ ପୁରାତନ ନିୟମ ସହିତ ପ୍ରତିରୂପ କରିଥିଲେ। ସେ କହିଲେ, ତେବେ ଆମେମାନେ ଏକ ନୂତନ ଜିନିଷରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଏହି ନୂତନ ସମୟାବଧିକୁ ପ୍ରବେଶ କରିଅଛୁ। ପୁରାତନ କାଳରେ ସଦାପ୍ରଭୁ ସେମାନଙ୍କୁ ଭବିଷ୍ୟତବକ୍ତାମାନଙ୍କ ଦ୍ୱାରା ଦେଖା ଦେଉଥିଲେ, ମାତ୍ର ବର୍ତ୍ତମାନ ସେ ତାହାଙ୍କ ପୁତ୍ର ଯୀଶୁଙ୍କ ଦ୍ୱାରା ଦେଖା ଦିଅନ୍ତି, ବୁଝିଲେ। ଏବଂ ସେ ଅନୁଭୂତି ଗୁଡ଼ିକୁ ପ୍ରତିରୂପ କରିବା ଆରମ୍ଭ କଲେ ଏବଂ ସେମାନଙ୍କୁ ଏହା ଦେଖାଇବାକୁ ଆରମ୍ଭ କଲେ ଯାହା କିଛି ଘଟୁଥିଲା, ଯେ କିପରି ସେହି ଚିହ୍ନ ଏବଂ ଚମତ୍କାର ମାନ ଏବଂ ସବୁକିଛି ଓ ଯାହା କିଛି ଲେଖାଯାଇଥିଲା। ତେବେ ସେ କହିଲେ, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ପ୍ରବେଶ କଲେ ନାହିଁ, ସେମାନେ ବିଶ୍ୱାସ କରିନଥିଲେ। ମାତ୍ର ବର୍ତ୍ତମାନ ଆମେମାନେ ଏକ ସମୟାବଧି ଭିତରକୁ ଯାଉଅଛୁ ଏବଂ ତୁମେ ତୁମର ହୃଦୟ ଗୁଡ଼ିକ କଠିନ କର ନାହିଁ। ବିରକ୍ତି ଜନ୍ମାଇବା ଦିନରେ ଯେତେବେଳେ ସେମାନେ ପରମେଶ୍ୱରଙ୍କୁ ବିରକ୍ତି ଜନ୍ମାଇଥିଲେ, ତୁମେମାନେ ସେହିପରି ଆଚରଣ କର ନାହିଁ। ସେମାନେ ଏହା କିପରି କରିଥିଲେ? ଅନୈତିକ ଭାବରେ ଜୀବନଯାପନ କରିବା ଦ୍ୱାରା ନୁହେଁ। ମୋତେ ଏହା ଆପଣଙ୍କ ଠାରେ ନିମଜ୍ଜିତ କରିବାକୁ ଦିଅନ୍ତୁ। ଆପଣ କୁହନ୍ତି, ଭାଇ ବ୍ରାନାମ ମୁଁ ମଣ୍ଡଳୀକୁ ଯାଏ, ଠିକ୍ ଅଛି, ମୁଁ ମୋ ଜୀବନରେ କେବେ ବି ମିଛ କହି ନାହିଁ, ତାହା ଉତ୍ତମ। ମୁଁ କେବେ ବି ଚୋରି କରି ନାହିଁ, ମୁଁ କେବେ ବି ଏହା ତାହା କିମ୍ବା ଅନ୍ୟ କିଛି କରି ନାହିଁ, ତାହା ବହୁତ ଉତ୍ତମ ଅଟେ, ତାହା ସବୁ ଭଲ ଅଟେ, କିନ୍ତୁ ତଥାପି ତାହା ପାପ ନୁହେଁ। ପାପ ହେଉଛି ତାହା ଯେତେବେଳେ ପରମେଶ୍ୱର ଆପଣଙ୍କୁ ପ୍ରଦର୍ଶିତ କରନ୍ତି ଏବଂ ଆପଣ ଏହାକୁ ଅବିଶ୍ୱାସ କରନ୍ତି, ଆପଣ ଏହାକୁ ଶୁଣନ୍ତି ନାହିଁ ଓ ଆପଣ କୁହନ୍ତି, ମୋର ମଣ୍ଡଳୀ ତାହା ଶିକ୍ଷା ଦିଏ ନାହିଁ। ଯେପର୍ଯ୍ୟନ୍ତ ବାଇବେଲ ଏହାକୁ ଶିକ୍ଷା ଦିଏ ଏବଂ ପରମେଶ୍ୱର ଏହାକୁ ପ୍ରମାଣ କରନ୍ତି, ତାହା ସେହି ବିଷୟ ଅଟେ। ତେବେ କିଛି ସମୟ ପାଇଁ ଦେଖନ୍ତୁ, ବର୍ତ୍ତମାନ ଆମେମାନେ ପ୍ରକୃତ ଗୋଟାଏ କିଛି ଗଭୀର ବିଷୟ ଉପରେ ଆରମ୍ଭ କରିବାକୁ ଯାଉଅଛୁ। ତେବେ ଆପଣ ନିଜର ବିବେକକୁ ଆପଣଙ୍କର ପୋଷାକ ପକେଟରେ ରଖିଦିଅନ୍ତୁ, ଯେପର୍ଯ୍ୟନ୍ତ କି ଆପଣ ବାହାରକୁ ନ ବାହାରି ଯାଆନ୍ତି। ପ୍ରକୃତରେ ଧ୍ୟାନ ସହକାରେ ଦେଖନ୍ତୁ, ଅତଏବ ଆସ ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତାଙ୍କର ତେବେ ବ୍ୟକ୍ତିଗତ ସର୍ବନାମ କଣ, ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ। ତେବେ ପାଉଲ ସେମାନଙ୍କୁ ପୂର୍ବବର୍ତ୍ତୀ ଅଧ୍ୟାୟରେ ଏହି ସମସ୍ତ ବିଷୟଗୁଡ଼ିକ ସମ୍ବନ୍ଧରେ କହିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ବର୍ତ୍ତମାନ ସେମାନଙ୍କୁ ଏହା କହିବାକୁ ଚେଷ୍ଟା କରୁଛନ୍ତି ଯେ ତାହା କଣ ଅଟେ। ଓହ, କଣ ଆମ ପାଖରେ ସମୟ ଅଛି କି? ମୁଁ ବୋଧହୁଏ ଉତ୍ତମ ହେବ ଯେ ଆମେ ଆଜି ରାତି ପର୍ଯ୍ୟନ୍ତ ଅପେକ୍ଷା କରୁ, ଏହା ବିଳମ୍ବ ହେଉଅଛି ଏବଂ ଆମେ ପ୍ରାର୍ଥନା ସେବା କରିବାକୁ ଯାଉଅଛୁ। ଉତ୍ତମ ହେବ ଯେ ଆମେମାନେ ଆଜି ରାତିରେ ଏହାକୁ ବୁଝିନେଉ, କାରଣ ଏହା ପ୍ରକୃତରେ ଭିଟାମିନ୍, ଆତ୍ମିକ ଭିଟାମିନ୍ରେ ପରିପୂର୍ଣ୍ଣ ଅଟେ। ବହୁତ କିଛି କରିବାକୁ ଅଛି ଏବଂ ମୁଁ ଆଜି ଅପରାହ୍ନ ପର୍ଯ୍ୟନ୍ତ ବ୍ୟସ୍ତ ଅଛି। ଆସନ୍ତୁ ଆମେ ଅତଏବ ଆସ ଆମ୍ଭେମାନେ ଭୟ କରୁ, କାଳେ ତେବେ କଣ ମିଶରରେ ରହିଥିବା ବେଳେ ସେମାନଙ୍କର ପ୍ରତିଜ୍ଞାତ ଦେଶ ନିମନ୍ତେ ଏକ ପ୍ରତିଜ୍ଞା ରହିଥିଲା କି? ଏବଂ ଯେତେବେଳେ ପରମେଶ୍ୱର ଏହି ପ୍ରତିଜ୍ଞାକୁ ବାସ୍ତବ ରୂପ ଦେବା ପାଇଁ ତଳକୁ ଓହ୍ଲାଇ ଆସିଥିଲେ, କାହିଁକି ପରମେଶ୍ୱର ଅବ୍ରାହମଙ୍କୁ ଶହ ଶହ ବର୍ଷ ପୂର୍ବରୁ କହିଥିଲେ ଯେ ସେ ଏହା କରିବାକୁ ଯାଉଛନ୍ତି? ଏହା ଶାସ୍ତ୍ର ସଙ୍ଗତ ଥିଲା। ଯୋସେଫ କହିଥିଲେ, ତୁମେମାନେ ମୋର ଅସ୍ଥିକୁ ଏଠାରୁ ସେ ପର୍ଯ୍ୟନ୍ତ ଘୁଞ୍ଚାଇବ ନାହିଁ ଯେପର୍ଯ୍ୟନ୍ତ କି ତୁମେମାନେ ସେହି ପ୍ରତିଜ୍ଞାତ ଦେଶକୁ ନ ଯାଅ ଏବଂ ମୋତେ ମୋର ଅବଶିଷ୍ଟ ପିତୃପୁରୁଷମାନଙ୍କ ସହିତ କବର ନ ଦେଇଦିଅ। କାରଣ ସେ ଜାଣିଥିଲେ ଯେ ସେ ପୁନରୁତ୍ଥାନଟି ଆସୁଅଛି, ଯେତେବେଳେ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେବେ, କାରଣ ସେ ତାହା ଜାଣିଥିଲେ ଯାହା ଆୟୁବ କହିଥିଲେ। ବୁଝିଲେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଭବିଷ୍ୟତ ବକ୍ତା ସଠିକ ଭାବରେ ତାହା ଜାଣିଥିଲେ ଯାହା ଅନ୍ୟ ଭବିଷ୍ୟତ ବକ୍ତା ଜଣକ କହିଥିଲେ, ଏବଂ ଏହା ଜାଣିଥିଲେ ଯେ ସେମାନଙ୍କର ଆତ୍ମା ସମାନ ଥିଲା ଏବଂ ସେମାନେ ଲକ୍ଷ୍ୟ ରଖୁଥିଲେ। ହେ ଭାଇ, ଓହ, ତାହା ଆମକୁ ଆମର ସାଂସାରିକ ସ୍ଥିତିରୁ ଦୋହଲାଇ ଦେବା ଉଚିତ। ସେମାନଙ୍କର ଦୃଷ୍ଟି ସେଥି ଉପରେ ନଥିଲା ଯାହା ଲୋକମାନେ କହୁଥିଲେ, ବରଂ ତାହା ପ୍ରତି ଥିଲା ଯାହା ଭବିଷ୍ୟତ ବକ୍ତାମାନେ କହିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଲକ୍ଷ୍ୟ ରଖୁଥିଲେ। ଅବ୍ରାହମ କହିଲେ, ମତେ ଠିକ ସେଇଠାରେ ହିଁ କବର ଦିଅ ଯେଉଁଠାରେ ଆୟୁବଙ୍କୁ କବର ଦିଆଯାଇଅଛି। କହିଲେ, ସାରା, ମୁଁ ଖଣ୍ଡେ ଜମି କିଣିବାକୁ ଯାଉଅଛି, ଆମେମାନେ ଏଠାରେ ସମାଧି ପାଇବାକୁ ଯାଉଅଛୁ। ଇସାକ ତାଙ୍କ ପିତାଙ୍କ ସଦୃଶ ଜଣେ ଭବିଷ୍ୟତ ବକ୍ତା ଥିଲେ। କହିଲେ, ଶୁଣ, ତୁମେମାନେ ମତେ ଅନ୍ୟ କୌଣସି ସ୍ଥାନରେ ସମାଧି ଦେବ ନାହିଁ, ଏଠାରେ ମିଶରରେ ନୁହେଁ, ମାତ୍ର ତୁମେମାନେ ମତେ ଠିକ ପ୍ରତିଜ୍ଞାତ ଦେଶକୁ ନେଇଯିବ, ତୁମେମାନେ ମତେ ଠିକ ଏଠାରେ କବର ଦେବ। ଯାକୁବ ପ୍ରତିଜ୍ଞାତ ଦେଶର ବାହାରେ ମୃତ୍ୟୁବରଣ କରିଥିଲେ, ମାତ୍ର ତାଙ୍କ ପୁତ୍ରଙ୍କୁ, ଯେ କି ଜଣେ ଭବିଷ୍ୟତବକ୍ତା ଥିଲେ, କହିଲେ, ତୁମେ ଜାଣିଛ, ଗୋଟେ ରାତିରେ ସେ ସ୍ୱର୍ଗଦୂତ ମତେ ପାର୍ଶ୍ୱରେ ସ୍ପର୍ଶ କରିଥିଲେ, ସେହି ସମୟଠାରୁ ନେଇ ମୁଁ ଛୋଟେଇ ଚାଲୁଅଛି। ଆସ, ତୁମର ହାତ ରଖ, ଓ ଦୟା ହେଉ, ମୋର ଭବିଷ୍ୟତବକ୍ତା ପୁତ୍ର, ମୁଁ ବୃଦ୍ଧ ଏବଂ ମୁଁ ଅନ୍ଧ ଅଟେ, କିନ୍ତୁ ତୁମେ ନିଜେ ଜଣେ ଭବିଷ୍ୟତବକ୍ତା ହୋଇଥିବାରୁ ତୁମର ପବିତ୍ର ହାତକୁ ରଖ, ଏହାକୁ ସେହି ସ୍ଥାନରେ ରଖ ଯେଉଁଠାରେ କି ସ୍ୱର୍ଗଦୂତ ନିଜେ ହାତ ଦେଇଥିଲେ, ଏବଂ ସ୍ୱର୍ଗର ପରମେଶ୍ୱରଙ୍କ ନିକଟରେ ଶପଥ କର ଯେ ତୁମେ ମୋତେ ଏଠାରେ ସମାଧି ଦେବ ନାହିଁ। ଧନ୍ୟ ହେଅନ୍ତୁ। କଣ ଆପଣ ବାକ୍ୟର ସେ ଆତ୍ମିକ ପ୍ରକାଶନକୁ ଦେଖୁଛନ୍ତି କି? କାହିଁକି ସେମାନଙ୍କ ମଧ୍ୟରୁ ଅଧେ, ପ୍ରାୟ 90% ଜାଣିନଥିଲେ ଯେ ସେ କେଉଁ ବିଷୟରେ କହୁଥିଲେ, ମାତ୍ର ସେ ଜାଣିଥିଲେ ଯେ ସେ କେଉଁ ବିଷୟରେ କହୁଅଛନ୍ତି। ତୁମେ ତୁମର ଭବିଷ୍ୟତବକ୍ତାର ହାତ ଏହି ସ୍ଥାନରେ ରଖ ଯେଉଁଠାରେ ସ୍ୱର୍ଗଦୂତ ନିଜର ହାତ ଦେଇଥିଲେ। ମୁଁ ଥରେ ଜଣେ ବଡ଼ ବଳିଷ୍ଠ ମଣିଷ, ଜଣେ ଦୃଢ଼ ଭୀରୁ ବ୍ୟକ୍ତି ଥିଲି, କିନ୍ତୁ ସେ ମୋତେ ସ୍ପର୍ଶ କରିଥିଲେ, ଏବଂ ସେହି ସମୟଠାରୁ ମୁଁ ଜଣେ ଛୋଟା ବ୍ୟକ୍ତି ହୋଇଯାଇଅଛି। ମାତ୍ର ମୁଁ ଛୋଟା ବ୍ୟକ୍ତି ହେବା ଦିନଠାରୁ ମୁଁ ଜଣେ ରାଜକୁମାର ହୋଇଯାଇଛି। ସେହି ସମୟଠାରୁ ମୁଁ ମୋର ଚାଲିବାର ଢଙ୍ଗ ବଦଳାଇଅଛି, ମୁଁ ଜଣେ ରାଜକୁମାର ହୋଇଯାଇଅଛି। ହଁ, ଏଠାରେ ତୁମର ହାତ ରଖ, ସ୍ୱର୍ଗର ପରମେଶ୍ୱରଙ୍କ ନିକଟରେ ଶପଥ କର, ତୁମେ ମୋତେ ଏଠାରେ ସମାଧି ଦେବ ନାହିଁ। କାହିଁକି? କେହି ହେଲେ ତାହା ଜାଣିନଥିଲେ ଯେ ସେ କେଉଁ ବିଷୟରେ କଥା କହୁଥିଲେ। ଯୋସେଫ ଜାଣିଥିଲେ। ସେ କହିଲେ, ମୋତେ ସେହି ସ୍ଥାନକୁ ନେଇଯିବ ଏବଂ ସେହି ପ୍ରତିଜ୍ଞାତ ଦେଶରେ କବର ଦେବ, ସେଠାରେ ହିଁ ଅଟେ ଯେଉଁଠାରେ କି ତାହା ଥିଲା। ନିଶ୍ଚିତ ଭାବରେ ଅନେକ ବର୍ଷ ପରେ ଯେତେବେଳେ ଯୋସେଫଙ୍କ ମୃତ୍ୟୁ ହେଲା, ସେ କହିଲେ, ତୁମେମାନେ ମୋତେ ଏଠାରେ କବର ଦେବ ନାହିଁ, ମାତ୍ର ଯେତେବେଳେ ତୁମେମାନେ ଅତିକ୍ରମ କରିଯିବ ସେତେବେଳେ ମୋ ଅସ୍ଥିକୁ ଦୃଷ୍ଟି ପକାଇବ, କାରଣ କୌଣସି ଦିନେ ତୁମେମାନେ ଏଠାରୁ ବାହାରି ଯିବାକୁ ଯାଉଅଛ, ଏବଂ ଯେତେବେଳେ ତୁମେ ଯିବ ମୋର ଅସ୍ଥିକୁ ତୁମ ସାଙ୍ଗରେ ଘେନିଯିବ। ସେଠାରେ ଆପଣ ଅଛନ୍ତି, ଜଗତ ଯାହା କହିବାକୁ ଚାହେଁ ସେମାନେ ତାହା କୁହନ୍ତୁ, ଏବଂ ସେମାନେ ଯାହା କରିବାକୁ ଚାହାନ୍ତି ତାହା କରନ୍ତୁ। ପ୍ରଭୁଙ୍କର ନାମ ଧନ୍ୟ ହେଉ। ମୋତେ ଖ୍ରୀଷ୍ଟଙ୍କ ଠାରେ ରଖ, ଯଦି ମୋତେ କିଛି ବି ଡକାଯାଏ, ଜଣେ ପାଗଳ କିମ୍ବା ପବିତ୍ର ପାଖଣ୍ଡ। କୌଣସି ଦିନ ସେ ଆସୁଅଛନ୍ତି, ଏବଂ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି, ପରମେଶ୍ୱର ସେମାନଙ୍କୁ ନିଜ ସହିତରେ ନେଇକରି ଆସିବେ ଯେତେବେଳେ ସେ ଆଗମନ କରନ୍ତି। ଏହାସବୁ କିଛି ଏକ ଆତ୍ମିକ ପ୍ରକାଶିତ ସତ୍ୟ ଭାବରେ ସେଠାରେ ରହିଅଛି, ଏବଂ ଏହାକୁ ଧରିବା ପାଇଁ ଏକ ଆତ୍ମିକ ମନ ଆବଶ୍ୟକ କରେ। ଦିନସାରା ତାହା ଉପରେ ବିଶ୍ରାମ କରନ୍ତୁ, ଏହା ବିଷୟରେ ଚିନ୍ତା କରନ୍ତୁ। ଯଦିଓ ଆପଣ ତାହା ନିଜର ରାତ୍ରି ଭୋଜନ ବି ନାହିଁ କରନ୍ତି, ଏହା ବିଷୟରେ ଚିନ୍ତା କରନ୍ତୁ। ଏବଂ ଆଜି ରାତିରେ ଆମେମାନେ ତାହାଙ୍କ ବିଶ୍ରାମକୁ ଯିବା ଯାହାକି ବାକି ରହିଯାଇଥିଲା, ଏବଂ ଦେଖିବା ଯେ ଆଜି ଏହି ପ୍ରତିଜ୍ଞାଟି କଣ ଅଟେ, ଆଜି ଏହି ଜିନିଷଟି କଣ ଅଟେ। ଯଦି ପରମେଶ୍ୱର ଏହାକୁ ଏଠାରେ ବାଇବଲରେ ନ ରଖିଥାନ୍ତି ଏବଂ ଏହାକୁ ପ୍ରମାଣ ନ କରିଥାନ୍ତି ଯେ ଏହା ଠିକ ବର୍ତ୍ତମାନ ଏଠାରେ ଅଛି, ତେବେ ମୁଁ ଜଣେ ଭଣ୍ଡ ଭବିଷ୍ୟତ ବକ୍ତା ଅଟେ। ତମେ କଣ ଠିକ, ମାତ୍ର ଏହା ଠାରେ ଅଛି, ଏ ବିଶ୍ରାମ କଣ ଅଟେ? କହିଲେ, ତେବେ ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ଯେପରିକି ସେମାନଙ୍କର ରହିଥିଲା, ଏବଂ ଏହାକୁ ସେ ସମାନ ପ୍ରତିଜ୍ଞା ହେବା ଆବଶ୍ୟକ ଅଟେ, ଏହାକୁ ସେ ସମାନ ବିଶ୍ରାମ ହେବା ଆବଶ୍ୟକ ଅଟେ, ଏହାକୁ ସେ ସମାନ ପରମେଶ୍ୱର ହେବା ଆବଶ୍ୟକ ଅଟେ, ଏହାକୁ ସେ ସମାନ ଚିହ୍ନମାନ ହେବା ଆବଶ୍ୟକ ଅଟେ, ଏହାକୁ ସେ ସମାନ ଜିନିଷ ହେବା ଆବଶ୍ୟକ ଅଟେ। ମାତ୍ର ଆସନ୍ତୁ, ଆମେମାନେ ବିଶ୍ରାମ କରିବା। ତେବେ ଏହା କଣ ଅଟେ? ଆଜି ରାତିରେ ପ୍ରଭୁ ଆମକୁ ତାହା ପ୍ରଦାନ କରନ୍ତୁ, ତେବେଳେ ଆମେମାନେ ଆମର ମସ୍ତକ ଗୁଡିକୁ ନତ କରିଅଛୁ। ହେ ଧନ୍ୟ ପ୍ରଭୁ, କେବଳ ଅନନ୍ତତା ହିଁ ସେହି ମହାନ ବିଷୟ ଗୁଡିକୁ ପ୍ରକାଶ କରିବ ଯାହାକି ଆମେମାନେ ବର୍ତ୍ତମାନ ଏକତ୍ର ଅଂଶୀଦାର କରୁ। ଛୋଟ ଅନେକ ଅଛନ୍ତି ଯେଉଁମାନେ କି ନିନ୍ଦା ନିମନ୍ତେ ନିଯୁକ୍ତ ଅଟନ୍ତି, ଯେପରିକି ତୁମେ ଯିଉଦା ପୁସ୍ତକରେ କହିଅଛ ଯେ ପ୍ରାଚୀନ ଶାସ୍ତ୍ର ମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରି ପରିଣତ କରନ୍ତି। ଏବଂ ଆଜି ଅନେକ ଲୋକ ସୁସମାଚାର ପ୍ରଚାର କରୁଅଛନ୍ତି, ପରମେଶ୍ୱରଙ୍କ ଅନୁଗ୍ରହକୁ ଏହାକୁ ଏକ ଅର୍ଥ ଉପାର୍ଜନ ଯୋଜନାରେ ପରିଣତ କରୁଅଛନ୍ତି, ଯାହାଙ୍କର ଏକ ବହୁତ ବଡ଼ ମଣ୍ଡଳୀ ରହିଛି ଏବଂ ରବିବାର ଶ୍ରେଣୀର ଶିକ୍ଷାରେ ସର୍ବାଧିକ ସଂଖ୍ୟା ରହିଛି। ପରମେଶ୍ୱରଙ୍କ ଅନୁଗ୍ରହକୁ ନେଇ ତାହାକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରି ପରିଣତ କରୁଅଛନ୍ତି
ଏବଂ ଜଗତ ଅନ୍ଧ ଅଟେ ଏବଂ ଅନ୍ଧ ଘୁଷୁରୀ ପରି ଯାଉଅଛି, ସେମାନେ ବୁଝନ୍ତି ନାହିଁ। ହେ ପରମେଶ୍ୱର, ଆମର ବୁଝାମଣାକୁ ଫିଟାଇ ଦିଅ। ଏହା ହେଉଛି ଆମର ବୁଝାମଣା ଏହି ଜଗତର ସନ୍ତାନମାନଙ୍କ ପରି ନ ହେଉ, କାରଣ ତୁମେ ନିଜ ବାକ୍ୟରେ କହିଅଛ ଯେ ଏହି ଜଗତର ସନ୍ତାନମାନେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ଅଟନ୍ତି। ଆରମ୍ଭରେ ତାହା ସେହିପରି ହିଁ ଥିଲା। କୈନର ସନ୍ତାନଗଣ ମହାନ ଗୁରୁ ବୈଜ୍ଞାନିକମାନେ ହୋଇଥିଲେ, ସେମାନେ ମହାନ ଶିକ୍ଷାବିତ୍ ହୋଇଥିଲେ, ସେମାନେ ବସ୍ତୁର କାରୁକାର୍ଯ୍ୟକାରୀମାନ ହୋଇଥିଲେ, ସେମାନେ ଉନ୍ନତି ସାଧନ କଲେ, ଅତ୍ୟଧିକ ଧାର୍ମିକ ଥିଲେ, ମାତ୍ର ନିନ୍ଦିତ ହୋଇଥିଲେ ଏବଂ ନ୍ୟାୟ ବିଚାରରେ ବୁଡ଼ି ଯାଇଥିଲେ ଏବଂ ସେମାନଙ୍କର ଶବ ଜଳ ଉପରେ ଭାସମାନ ହୋଇଥିଲା ଏବଂ ସେମାନଙ୍କର ପ୍ରାଣଗୁଡ଼ିକ ନରକକୁ ଚାଲି ଯାଇଥିଲା। ଏବଂ ଯୀଶୁ ଯେତେବେଳେ ମୃତ୍ୟୁବରଣ କଲେ, ସେ ଯାଇ ସେମାନଙ୍କୁ କଥା କହିଲେ ଏବଂ ନରକକୁ ଯାଇ କାରାଗାରରେ ଥିବା ପ୍ରାଣଗୁଡ଼ିକୁ ପ୍ରଚାର କଲେ, ଯେଉଁମାନେ କି ନୋହଙ୍କ ସମୟରେ ଦୀର୍ଘ ସହିଷ୍ଣୁତାର ଦିନରେ ମନ ଫେରଣ କରିନଥିଲେ, ଶାସ୍ତ୍ର କୁହେ। ଏବଂ ପରମେଶ୍ୱର ଯେତେବେଳେ ସେ ପୃଥିବୀ ପୃଷ୍ଠରେ ଛିଡ଼ା ହୋଇଥିଲେ, ସେ କହିଲେ ଯେପରି ତା ନୋହଙ୍କ ସମୟରେ ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ସେହିପରି ଘଟିବ। ମାତ୍ର ଆମେମାନେ ଲକ୍ଷ୍ୟ କରୁ, ତେବେ ସେଥର ସେହି ବଂଶ ବିନମ୍ର ପୁରୁଷମାନେ, ପରମେଶ୍ୱରଙ୍କ ପ୍ରକୃତ ପୁରୁଷମାନେ ଜଗତର ବିଷୟବସ୍ତୁ ସମ୍ବନ୍ଧରେ ଅଧିକ କିଛି ଜାଣିନଥିଲେ, ଜଗତର ବିଷୟବସ୍ତୁ ପାଇଁ କିଛି ଚିନ୍ତା କରିନଥିଲେ, ମାତ୍ର ପ୍ରତ୍ୟେକ ଭାରଗ୍ରସ୍ତ ବିଷୟକୁ ପୃଥକ କରି ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ ଏବଂ ଭବିଷ୍ୟତ ବକ୍ତା ଓ ରାଜ୍ୟର ମହାନ ବ୍ୟକ୍ତିମାନ ହୋଇଥିଲେ। ଯେତେବେଳେ କି ଅନ୍ୟମାନେ, ଅନ୍ୟ ଧାର୍ମିକ ଜଗତ ସେମାନଙ୍କ ଉପରେ ହସିଥିଲା, ସେମାନଙ୍କୁ ଥଟ୍ଟା ପରିହାସ କରିଥିଲା, ମାତ୍ର ସେହି ସମୟ ଉପସ୍ଥିତ ହେଲା ଯେତେବେଳେ ଜଳପ୍ଲାବନ ଓ ବିଚାର ଆସିଥିଲା। ଠିକ ତଦ୍ରୂପେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ସମୟରେ ମଧ୍ୟ ଏହା ଘଟିଥିଲା। ସେମାନେ କିପରି ତାହାଙ୍କ ଉପରେ ହସିଥିଲେ ଏବଂ ତାଙ୍କୁ ପରିହାସ କରିଥିଲେ, ଯେତେବେଳେ କି ସେମାନଙ୍କର ନିଜର ଧର୍ମମାନ ଏବଂ ସେମାନଙ୍କର ମହାନ ମଣ୍ଡଳୀମାନ ରହିଥିଲା, ମାତ୍ର ସେମାନେ ତ ସେହି ପ୍ରଭାତି ତାରାକୁ ପରିହାସ କରିଥିଲେ ଏବଂ ସେମାନେ ତାହାଙ୍କ ଉପରେ ହସିଥିଲେ, କିନ୍ତୁ ତଥାପି ସେମାନେ ବିଚାର ମଧ୍ୟକୁ ପ୍ରବେଶ କରିଥିଲେ ଏବଂ ଯେତେବେଳେ ସେମାନେ ପଳାୟନ କରି ଜେରୁସାଲାମ ଭିତରକୁ ପ୍ରବେଶ କରିଥିଲେ, ସେଠାରେ ସେମାନେ ଭୋକରେ ସେମାନଙ୍କର ନିଜର ସନ୍ତାନମାନଙ୍କୁ ଭୋଜନ କରିଥିଲେ ଏବଂ ସେମାନଙ୍କର ରକ୍ତ ରାସ୍ତାର ଫାଟକ ଦେଇ ବାହାରି ଆସିଥିଲା ଯେତେବେଳେ ସେମାନେ ସେହି ନଗର ଓ ମନ୍ଦିରକୁ ଜାଳି ଦେଇଥିଲେ ଏବଂ ସେମାନଙ୍କର ପ୍ରାଣଗୁଡ଼ିକ ନରକକୁ ଚାଲିଗଲା। ପ୍ରଭୁ, ଏଠାରେ ଆମେମାନେ ପୁନର୍ବାର ତୃତୀୟ ଥର ଅଛୁ। ଏହା ହେଉଛି ଜୀବନର ସମୟ, ତିନି ସଂଖ୍ୟା ହେଉଛି ଜୀବନର ସଂଖ୍ୟା ଏବଂ ଏଠାରେ ଆମେମାନେ ସ୍ୱର୍ଗାରୋହଣ ପାଇଁ ପ୍ରସ୍ତୁତ ଅଟୁ। ମଣ୍ଡଳୀ ଆଗକୁ ବଢୁଅଛି। ସେହି ମହାନ ବୈଜ୍ଞାନିକ ଜଗତ ମଣ୍ଡଳୀଗୁଡ଼ିକ ଆଜି ସନ୍ଦେହୀ ବିଶ୍ୱାସୀମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଅଟେ। ହଜାର ହଜାର ଲୋକମାନେ ପୁସ୍ତକରେ ସେମାନଙ୍କର ନାମ ସହିତ ଅଛନ୍ତି, ହଁ ଲକ୍ଷ ଲକ୍ଷ, ଏବଂ ସେହି ସୁସମାଚାର ଉପରେ ହସୁଥାନ୍ତି ଏବଂ କୁହନ୍ତି ଯେ ସେମାନେ ଅଶିକ୍ଷିତ ଅଟନ୍ତି, ସେମାନେ ଜାଣନ୍ତି ନାହିଁ। ବୋଧହୁଏ ତାହା ସେହିପରି ଅଟେ ପ୍ରଭୁ, ମାତ୍ର ଆମର ଶିକ୍ଷାରେ ଯାହା ଅଭାବ ଅଛି ତୁମେ ତା ଅନୁଗ୍ରହରେ ପରିପୂର୍ଣ୍ଣ କରିବ। ତୁମର ଆଲୋକର ଦୂତକୁ ପଠାଇ ନିଜର ଶକ୍ତିକୁ ପ୍ରଦର୍ଶନ କରି ସେମାନଙ୍କ ନିକଟରେ ସେ ବାକ୍ୟଗୁଡ଼ିକୁ ସୁନିଶ୍ଚିତ କରି, ଯେଉଁମାନେ କି ଆମ ପରି ଦରିଦ୍ର ଏବଂ ଅଶିକ୍ଷିତ ଅଟନ୍ତି, ମାତ୍ର ଆମେମାନେ ତୁମକୁ ଏଇଥିପାଇଁ ପ୍ରେମ କରୁ କାରଣ ଏହା ପରମେଶ୍ୱରଙ୍କ ଅନୁଗ୍ରହ ଅଟେ ଯାହାକି ଏହାକୁ କରିଥିଲା, ଏବଂ ଆମେମାନେ ଜାଣୁ ଯେ ଆମେ ଜନ୍ମ ହୋଇଅଛୁ ଏବଂ ଆମେମାନେ ଆଦୌ ସୁନ୍ଦର ନୁହୁଁ, ଆମେମାନେ ବହୁତ ଅପ୍ରିୟ ଅଟୁ, ମାତ୍ର ତୁମେ ଅନୁଗ୍ରହ ଦ୍ୱାରା ତୁମର ଦୟାଳୁ ହସ୍ତକୁ ତଳେ ପଠାଇଅଛ ଏବଂ ଆମମାନଙ୍କର ଆଖିକୁ ଖୋଲିଅଛ, ଯେପରିକି ଯୀଶୁ ଆମ ପାଇଁ ପ୍ରାର୍ଥନା କରିଥିଲେ, ଯେପରି ଏଲିୟ ଗେହେଜି ପାଇଁ କରିଥିଲେ ଯେତେବେଳେ କି ସେ ତାଙ୍କ ଚତୁର୍ଦ୍ଦିଗକୁ ଦେଖିବା ପାଇଁ ଅନାଇଥିଲା। ଏବଂ ଆଜି ଆମର ଆଖିଗୁଡ଼ିକ ଖୋଲା ଅଛି ଏବଂ ଆମେ ପରମେଶ୍ୱରଙ୍କ ଜିନିଷଗୁଡ଼ିକୁ ଦେଖୁ ଏବଂ ଜାଣୁ ଯେ ଆମେ ଶେଷ ସମୟରେ ଗତି କରୁଅଛୁ। ଯେତେବେଳେ କି ବିଜାତି ଲୋକମାନଙ୍କର ଦିନଗୁଡ଼ିକ ସମାପ୍ତ ହେବା ଉପରେ ଅଛି ଏବଂ ସେ ତାହାଙ୍କ ନାମ ନିମନ୍ତେ ଏକ ଲୋକଙ୍କୁ ଗ୍ରହଣ କରିବେ, ତେବେ ଆସୁ ଆମେମାନେ ସେଥିରେ ସମ୍ମିଳିତ ରହୁ। ହେ ପ୍ରଭୁ, ଆମେ ନମ୍ର ଭାବରେ ଭିକ୍ଷା କରୁଅଛୁ। ଆମେମାନେ ପ୍ରାର୍ଥନା କରୁଛୁ ଯେ ତୁମେ ଏହାକୁ ପ୍ରଦାନ କରିବ, ଆମକୁ ଆଶୀର୍ବାଦ କର। ଆଜି ସକାଳେ ଏହି ଛୋଟ ଶ୍ରୋତାବୃନ୍ଦଙ୍କୁ ଆଶୀର୍ବାଦ କର। ସେମାନେ ସମସ୍ତ ପ୍ରକାରର ବିଭିନ୍ନ ଧର୍ମ ଏବଂ ବିଶ୍ୱାସ ମତକୁ ନେଇ ଗଠିତ ଅଟନ୍ତି, ମାତ୍ର ହେ ପରମେଶ୍ୱର, ଆଜି ସେଗୁଡ଼ିକୁ ଅଲଗା କରିଦିଅ ଏବଂ ଏହା ହେଉ ଯେ ସେମାନେ ସିଧାସଳଖ କାଲବରୀ ଆଡ଼କୁ ଅନାଇ କୁହନ୍ତୁ, ହେ ପରମେଶ୍ୱର, ମୋତେ ଭାଙ୍ଗି ଗଢ଼, ମୁଁ ତ ସେହି ପ୍ରକାର ଅଟେ। ଭବିଷ୍ୟତ ବକ୍ତା କହିଲେ ଯେ ସେ କୁମ୍ଭାର ଘରକୁ ଯାଇଥିଲେ, ଯେପରିକି ସେ ଭଙ୍ଗା ଯାଇ ପୁନଃ ଗଢ଼ା ଯାଇପାରନ୍ତି। ଆମକୁ ଭାଙ୍ଗି ଦିଅ ଏବଂ ଆମକୁ ସେହି ରୂପରେ ଗଢ଼ ଯେପରିକି ଆମେ ହେଉ ବୋଲି ପରମେଶ୍ୱର ଚାହାନ୍ତି। ଏଥିରେ କିଛି ଯାଏ ଆସେ ନାହିଁ ଯେ ଆମେ ପ୍ରଭୁଙ୍କ ଘରେ ଦ୍ୱାରି ହେଉ। ଦୁଷ୍ଟମାନଙ୍କ ସହିତ ତମ୍ବୁରେ ବାସ କରିବା ଅପେକ୍ଷା ବରଂ ମୁଁ ତ ଦ୍ୱାରି ହେବାକୁ ପସନ୍ଦ କରିବି, ଏବଂ ଏହାକୁ ପ୍ରଦାନ କର। ହେ ପ୍ରଭୁ, ବର୍ତ୍ତମାନ ଆମକୁ ଆଶୀର୍ବାଦ କର ଏବଂ ଆମକୁ ନମ୍ର କରି ରଖିଥାଅ। ପରମେଶ୍ୱରଙ୍କ ବିଷୟଗୁଡ଼ିକ ପ୍ରତି
ଆମ ହୃଦୟ ଖୋଲା ରହୁ, ଆମର ମନଗୁଡ଼ିକ ସ୍ପଷ୍ଟ ରହୁ, କାରଣ ଆମେ ଏହାକୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ।
ଆମମାନଙ୍କର ମସ୍ତକ ଗୁଡ଼ିକ ନତ ଥିବା ଅବସ୍ଥାରେ ମୁଁ ଆଶ୍ଚର୍ଯ୍ୟ କରେ ଯଦି କେହି ନିଜର ପ୍ରାଣର ତାଙ୍କର ଉଦ୍ଧାର ନିମନ୍ତେ ପ୍ରାର୍ଥନାର ଏକ ଶବ୍ଦରେ ସ୍ମରଣ କରାଯାଉ ବୋଲି ଚାହିଁବେ କି। କ'ଣ ଆପଣ ନିଜର ହାତ ଉଠାଇବେ କି? କେବଳ ଜଣେ ପାପୀ ହେ ଯୁବା ଲୋକ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଅନ୍ୟ କେହି ଅଛନ୍ତି କି? ପରମେଶ୍ୱର ଆପଣଙ୍କୁ ସେଠାରେ ପଛରେ ଆଶୀର୍ବାଦ କରନ୍ତୁ ମହାଶୟ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ମହିଳା। କ'ଣ ଆଉ କେହି ବର୍ତ୍ତମାନ ନିଜର ପ୍ରାଣ ପାଇଁ ପ୍ରାର୍ଥନାରେ ମନେ ପକାଯାଉ ବୋଲି ଚାହାନ୍ତି କି? ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ମହାଶୟ, ଆପଣ ଯିଏକି ନିଜର ହାତ ଉଠାଇଛନ୍ତି, ଏବଂ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କୁ ଏଠାରେ ଅଦ୍ଭୁତ ସମାପ୍ତ କରିବା ପୂର୍ବରୁ ଠିକ୍ କ'ଣ ଆଉ କେହି ଅଛନ୍ତି କି? ମୁଁ ଅନୁଭବ କରୁଛି ଯେ ସେଠାରେ ଥିବେ। ପରମେଶ୍ୱର ଆପଣଙ୍କୁ ସେଠାରେ ପଛରେ ଆଶୀର୍ବାଦ କରନ୍ତୁ ମହାଶୟ, ସେଠାରେ ପଛପଟରେ। ତେବେ ବର୍ତ୍ତମାନ ଦେଖନ୍ତୁ, ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ମୁଁ ଆଦୌ ଚାହେଁ ନାହିଁ ଯେ ଆପଣ ଏହା ଭାବନ୍ତୁ ଯେହେତୁ ଏହା ଏହି ଛୋଟ ଆରାଧନାଳୟ ଅଟେ। ମୁଁ ଚାହେଁ ନାହିଁ ଯେ ଏହା ତାହା ଅଟେ ବୋଲି ଆପଣ ଭାବନ୍ତୁ ଯେହେତୁ ଏହା ଏହି ଲୋକମାନେ ଅଟନ୍ତି, ଏବଂ ଦୟାଳୁ ପରମେଶ୍ୱର ଏହା ତାହା ଅଟେ ବୋଲି ଭାବନ୍ତୁ ନାହିଁ ଯେହେତୁ ପ୍ରଭୁଙ୍କର ସେହି ଦୂତ ନିଜର ଫଟୋଚିତ୍ରକୁ ମୋ ସହିତ ଟାଣିବାକୁ ଦେଲେ, ଏବଂ ମୁଁ ଏବଂ ତାହା କରିବାକୁ ସେହିପରି କିଛି ଗୋଟାଏ ଅଟେ। ହେ ପରମେଶ୍ୱର, ଯଦି ମୁଁ ସେହିପରି ଭାବରେ ଅନୁଭବ କରିଥାଏ ତାହେଲେ ଭାଇ, ମୋତେ ତ ଆପଣଙ୍କୁ ପଚାରିବା ପରିବର୍ତ୍ତେ ସେଠାରେ ବେଦୀରେ ରହିବା ଆବଶ୍ୟକ। ମାତ୍ର ମୁଁ ଏହା କେବଳ କହୁଅଛି, ମୁଁ ଏହାକୁ କେବଳ ଶାସ୍ତ୍ର ଦ୍ୱାରା କହୁଅଛି, ଯେପରିକି ଆପଣ ଦେଖିବେ ଯେ ଏହା ସତ୍ୟ ଅଟେ। ଯଦି ମୁଁ ଏହା କହିଥାଏ ଏବଂ ତାହା ସହିତ ସେଠାରେ ଏହା ହିଁ ସବୁକିଛି ଅଟେ, ଅନ୍ୟ କୌଣସି ପ୍ରଚାରକ କିମ୍ବା ଅନ୍ୟ କାହାରି ପରି କହିଥାଏ କିମ୍ବା ଅନ୍ୟ କିଛି ପରି, ତେବେ ତାହେଲେ ତ ଏହା ଅଲଗା ହେବ। ମାତ୍ର ଆପଣ ସେ ବିଷୟକୁ ଦେଖନ୍ତୁ, ପରମେଶ୍ୱର ପୁନର୍ବାର ଫେରି ଆସନ୍ତି ଏବଂ ପ୍ରମାଣ କରନ୍ତି ଯେ ଏହା ସତ୍ୟ ଅଟେ। ବୁଝିଲେ? ତାହା ହିଁ ଅଟେ ଯାହାକି ଏହାକୁ ବାସ୍ତବ କରେ ଯେ ପରମେଶ୍ୱର ଏହାକୁ ପ୍ରମାଣ କରୁଅଛନ୍ତି, ଏବଂ ତାପରେ କେବଳ ସେତିକି ନୁହେଁ, ମାତ୍ର ତାହାଙ୍କ ବାକ୍ୟ କୁହେ ଯେ ସେ ଏହାକୁ କରିବେ, ଏଠାରେ ସେ ଏହାକୁ କରୁଅଛନ୍ତି। ବର୍ତ୍ତମାନ ଯଦି ଆପଣ ସଠିକରେ ନାହାନ୍ତି, ଆପଣଙ୍କର ହୃଦୟ ପରମେଶ୍ୱରଙ୍କ ସହିତ ସଠିକ ନୁହେଁ, ତେବେ କ'ଣ ଆପଣ କେବଳ ନିଜର ହାତକୁ ଉଠାଇବେ କି? କହିବେ, ମୋ ପାଇଁ ପ୍ରାର୍ଥନା କରନ୍ତୁ। ଠିକ୍ ଅଛି, ଆପଣ ଯେଉଁଠାରେ ବି ଅଛନ୍ତି ଠିକ୍ ସେହିଠାରେ ପ୍ରାୟ 8 କିମ୍ବା 10 ହାତ ଉପରକୁ ଉଠିଅଛି, ଯେଉଁମାନେ କି ସେମାନଙ୍କ ପ୍ରାଣ ନିମନ୍ତେ ଦୟା ଚାହୁଁଛନ୍ତି। ଯେତେବେଳେ କି ଆପଣମାନେ ନିଜର ମସ୍ତକ ଗୁଡ଼ିକୁ ନତ କରିଛନ୍ତି, ବର୍ତ୍ତମାନ ଆପଣମାନେ ପ୍ରାର୍ଥନା କରନ୍ତୁ। ମନେ ରଖନ୍ତୁ, ଆପଣ ହିଁ ସେ ଜଣକ ଅଟନ୍ତି ଯାହାଙ୍କୁ ଅନୁତାପ କରିବାକୁ ଅଛି। ମୁଁ ତ କେବଳ ଆପଣମାନଙ୍କ ପାଇଁ ମାଗୁଅଛି ଯେ ପରମେଶ୍ୱର ଦୟାବନ୍ତ ହୁଅନ୍ତୁ, ମାତ୍ର ତାହା ଯଜ୍ଞବେଦୀ ଅଟେ। ପରମେଶ୍ୱର ଆପଣଙ୍କ ମନରେ ଆପଣଙ୍କୁ ଏପରି ଏକ ସ୍ଥାନକୁ ଆଣିଅଛନ୍ତି, ତାହା ହେଉଛି ଯଜ୍ଞବେଦୀ। ଆମେ ଯଜ୍ଞବେଦୀକୁ ଆସିବାରେ ବିଶ୍ୱାସ କରୁ ନିଶ୍ଚିତରେ, ମାତ୍ର ତାହା ନୁହେଁ, ଏହା ଠିକ୍ ଅଟେ। ମାତ୍ର ଆପଣଙ୍କର ପ୍ରକୃତ ଯଜ୍ଞବେଦୀ ତ ସେଠାରେ ଅଛି ଯେଉଁଠାରେ ପରମେଶ୍ୱର ଆପଣଙ୍କୁ ଭେଟିଥାନ୍ତି, ଏବଂ ସେ ଆପଣଙ୍କୁ ଠିକ୍ ସେଠାରେ ଭେଟିଥାନ୍ତି ଯେଉଁଠାରେ ଆପଣ ବସିଅଛନ୍ତି, ତାହା ଆପଣଙ୍କର ଯଜ୍ଞବେଦୀ ଅଟେ। ବର୍ତ୍ତମାନ କୁହନ୍ତୁ, ହେ ପରମେଶ୍ୱର, ମୋ ଭଳି ଜଣେ ପାପୀ ପ୍ରତି ଦୟା କର, ଏବଂ ଏହି ଦିନଠାରୁ ଯଦି ତୁମେ ମୋତେ ସାହାଯ୍ୟ କରିବ, ମୁଁ ତୁମ ପାଇଁ ବଞ୍ଚିବି, ମୁଁ କରିବି, ମୁଁ ତୁମର ସେବା କରିବି। ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ କେହି କ'ଣ କୁହନ୍ତି। ମୁଁ ତ ଆଜି ସକାଳେ ବାହାରକୁ ଯାଉଅଛି, ମୁଁ ଠିକ୍ ଏଠାରେ ପ୍ରାର୍ଥନା କରୁଅଛି, ଏବଂ ତୁମେ ଏହି ପୁରୁଣା ଗର୍ବୀ ଆତ୍ମାକୁ ମୋ ଠାରୁ ଦୂରେଇ ନିଅ, ତୁମେ ଏହି କ୍ରୋଧକୁ ମୋ ଠାରୁ ଦୂରେଇ ନିଅ। ମୁଁ ଜାଣେ ଯେ ମୁଁ ସେହିପରି ଭାବରେ ଆଚରଣ କରିପାରେ ନାହିଁ ଏବଂ ପରମେଶ୍ୱରଙ୍କ ସହିତ ସଠିକ୍ ରହିପାରେ ନାହିଁ, ଏବଂ ମୋ ହୃଦୟରେ ଘୃଣା ଅଛି, ମୁଁ ଈର୍ଷା କରେ, ମୋ ଠାରେ ଦ୍ୱେଷ ଅଛି, ମୋ ପାଖରେ ଏହା ତାହା ଅଛି। ହେ ପରମେଶ୍ୱର, ଏହାକୁ ବାହାର କରିନିଅ, ମୁଁ ସେହିପରି ହେବାକୁ ଚାହେଁ ନାହିଁ। ମୋତେ ମଧୁର, ବିନମ୍ର ଏବଂ ଦିନହୀନ କର, ମୋତେ ଭଦ୍ର କର, ମୋତେ ଏପରି ଏକ ବ୍ୟକ୍ତି କର ଯେପରିକି ମୁଁ ଅନ୍ୟମାନଙ୍କୁ ତୁମ ପାଇଁ ଜିତିପାରିବି। ମୋତେ ତୁମ ପାଇଁ କିଛି କରିବାକୁ ଦିଅ ଯଦ୍ୱାରା ମୋ ଜୀବନରେ କୃତଜ୍ଞତାକୁ ଦେଖାଇପାରେ। ତାହିଁ ସେହି ପ୍ରାର୍ଥନା ବର୍ତ୍ତମାନ ଆପଣମାନେ କରନ୍ତୁ ଯେତେବେଳେ କି ଆମେମାନେ ଏକାଠି ପ୍ରାର୍ଥନା କରୁଅଛୁ। ସ୍ୱର୍ଗୀୟ ପିତା, ସେମାନେ ତୁମର ଅଟନ୍ତି, ସେମାନେ ଆଜି ସକାଳେ ଏହି ବାର୍ତ୍ତାର ଫଳ ଅଟନ୍ତି। ସେମାନେ ସେମାନଙ୍କର ହାତଗୁଡ଼ିକ ଉଠାଇଥିଲେ, କିଛି ଗୋଟାଏ ବିଷୟ ସେମାନଙ୍କୁ ତାହା କରିବାକୁ ବାଧ୍ୟ କରିଥିଲା। ସେମାନେ ମାଧ୍ୟାକର୍ଷଣ ନିୟମକୁ ଅବମାନନା କଲେ ଯେତେବେଳେ ସେମାନେ ସେମାନଙ୍କର ହାତଗୁଡ଼ିକୁ ଉଠାଇଥିଲେ। ସେମାନଙ୍କ ମଧ୍ୟରେ ଏକ ଆତ୍ମା ଥିଲା ଯାହାକି ଏକ ନିଷ୍ପତ୍ତିକୁ ନେଇଥିଲା। ସେମାନେ ସେମାନଙ୍କର ହାତକୁ ଉଠାଇଥିଲେ ଯେ ସେମାନେ ସୃଷ୍ଟିକର୍ତ୍ତାଙ୍କୁ ଗ୍ରହଣ କଲେ ଯିଏକି ସେମାନଙ୍କୁ ସୃଷ୍ଟି କରିଛନ୍ତି। ତେବେ ସ୍ୱର୍ଗୀୟ ପିତା, ମୁଁ ପ୍ରାର୍ଥନା କରୁଛି ଯେ ତୁମେ ସେମାନଙ୍କୁ ଠିକ୍ ବର୍ତ୍ତମାନ ହିଁ ଆଶୀର୍ବାଦ କରିବ ଏବଂ ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବ। ସେଠାରେ ଏପରି କିଛି ନାହିଁ ଯାହାକି ମୁଁ କରିପାରେ। ସେମାନଙ୍କୁ ବେଦୀ ଚାରିପାଖରେ ଡାକିଥାଏ, ସେମାନଙ୍କୁ ଏକ ଅତିରିକ୍ତ କୋଠରୀ ରଖିଥାଏ, ସମସ୍ତ କିଛି କାର୍ଯ୍ୟ କରିଥାଏ। ଏହା କରିବା ତୁମକୁ ଆବଶ୍ୟକ କରେ ହେ ପ୍ରଭୁ। ଆମେ ବାକ୍ୟ ପ୍ରଚାର କରିବା ଛଡ଼ା ଆଉ କିଛି କରିନପାରୁ। ତୁମେ କହିଛ ବିଶ୍ୱାସ ଶ୍ରବଣ ଦ୍ୱାରା ଆସେ, ବାକ୍ୟ ଶ୍ରବଣ କରିବା ଦ୍ୱାରା, ପରମେଶ୍ୱରଙ୍କ ବାକ୍ୟ ଶ୍ରବଣ ଦ୍ୱାରା ଆସେ। ବର୍ତ୍ତମାନ ଆମେମାନେ ବାକ୍ୟ ପ୍ରଚାର କରିଅଛୁ ଏବଂ ସେମାନେ ନିଜର ହାତ ଉଠାଇ ଅଛନ୍ତି ଯେ ସେମାନେ ଏହାକୁ ବିଶ୍ୱାସ କରନ୍ତି। ତେବେ ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କର, କାରଣ ତୁମେ ଏହା କରିବ ବୋଲି ପ୍ରତିଜ୍ଞା କରିଥିଲ। ଯଦି ସେମାନେ ନିଜର ହାତ ଉଠାଇବାରେ ସଚ୍ଚୋଟ ଥିଲେ, ତାହେଲେ ସେମାନେ ଆଜି ସକାଳେ ଏହି ଭବନରୁ ଜଣେ ମଧୁର, ଦିନହୀନ, ନମ୍ର ଖ୍ରୀଷ୍ଟିଆନ ଭାବରେ ବାହାରିଯିବେ, କାରଣ ତୁମେ ଏହାକୁ ପ୍ରତିଜ୍ଞା କରିଥିଲ।
ଏବଂ ତୁମର ବାକ୍ୟ ବିଫଳ ହୋଇପାରେ ନାହିଁ। ମୁଁ ଏହାକୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ବର୍ତ୍ତମାନ ଉପାସନା କରନ୍ତୁ। ଆପଣ କେବଳ ତାହାଙ୍କୁ ପ୍ରେମ କରନ୍ତି ନାହିଁ କି? ବର୍ତ୍ତମାନ ବାର୍ତ୍ତାଟି ସମାପ୍ତ ହୋଇଅଛି, ଏହା ଉପାସନା ଅଟେ। ଆମେ କେବଳ ଏକ ବାର୍ତ୍ତା ଶୁଣିବା ନିମନ୍ତେ ମଣ୍ଡଳୀକୁ ଆସିନଥାଉ। ଆମେମାନେ ଉପାସନା କରିବାକୁ ଆସିଥାଉ। ଆପଣଙ୍କ ପାଖରେ ଛିଡ଼ା ହୋଇଥିବା ପରବର୍ତ୍ତୀ ବ୍ୟକ୍ତିଙ୍କୁ ଭୁଲି ଯାଆନ୍ତୁ, କେବଳ ତାହାଙ୍କୁ ଉପାସନା କରନ୍ତୁ। ଓ କେତେ ସୁନ୍ଦର, କେତେ ଅଦ୍ଭୁତ! କେବଳ ଆପଣଙ୍କଠାରେ ତାହାଙ୍କୁ କୁହନ୍ତୁ। ଆପଣଙ୍କୁ ଉଚ୍ଚ ସ୍ୱରରେ ତାହାଙ୍କୁ କହିବାକୁ ପଡ଼ିବ ନାହିଁ, କେବଳ ନିଜ ହୃଦୟରେ ତାହାଙ୍କୁ କୁହନ୍ତୁ, ହେ ପ୍ରଭୁ, ମୁଁ ତୁମକୁ ପ୍ରେମ କରେ, ମୋର ପାପ ପାଇଁ ମୋତେ କ୍ଷମା କର, ଓ ମୋର ପ୍ରଭୁ। ହେ ଆମ୍ଭମାନଙ୍କର ପିତା ପରମେଶ୍ୱର, ଆମମାନଙ୍କୁ ଗ୍ରହଣ କର। ଆମେମାନେ ଅପେକ୍ଷା କରୁଅଛୁ, ଯେତେବେଳେ କି ଆମେମାନେ ବାକ୍ୟ ଶୁଣି ଲାଳସା କରୁଅଛୁ। ହରିଣୀ ଯେମିତି ଜଳଧାରା ପାଇଁ ଧକାଏ, ସେହିପରି ଆମର ହୃଦୟ ତୁମ ପାଇଁ ଧକାଏ। ହେ ପରମେଶ୍ୱର, ଆମର ପ୍ରାଣ ତୁମ ପାଇଁ ଧକାଏ। ଲାଳସା କରୁଅଛୁ ଏବଂ ଅପେକ୍ଷା କରୁଅଛୁ, ସେହି ଘଟିକା ନିମନ୍ତେ ଅପେକ୍ଷା କରୁଅଛୁ ଯେତେବେଳେ କି ଯୀଶୁ ଆସିବେ। ସେହି ସମୟକୁ ଅପେକ୍ଷା କରୁଅଛୁ ଯେତେବେଳେ ଆମକୁ ଆକାଶମଣ୍ଡଳକୁ ଡକାଯିବ, ବିଚାରରେ ସେ ବିଚାରପତିଙ୍କ ସମ୍ମୁଖରେ ଛିଡ଼ା ହେବା ପାଇଁ ନୁହେଁ। ଏହା ତ ହୋଇସାରିଛି। ଆମେ ତ ଜଗତର ଜିନିଷଗୁଡ଼ିକ ପାଇଁ ମୃତ ଅଟୁ ଏବଂ ଖ୍ରୀଷ୍ଟଙ୍କ ଠାରେ ପ୍ରବେଶ କରିଅଛୁ, ଏବଂ ସେ ଆମର ବିଚାରକୁ ଗ୍ରହଣ କରିନେଇଛନ୍ତି। ସେ ବର୍ତ୍ତମାନ ନ୍ୟାୟ ଆସନରେ ଆମର ଓକିଲ ଅଟନ୍ତି, ଆମର ଧନ୍ୟ ଓକିଲ, ଯିଏକି ଆମର ସ୍ୱୀକାରୋକ୍ତି ଉପରେ ସେ ଆମର ମାମଲାକୁ ନିବେଦନ କରନ୍ତି, ଏପରିକି ଆମେ ଏହା ଜାଣିଯାଉ ଯେ ଆମେମାନେ ଅଯୋଗ୍ୟ ଅଟୁ। ଯେପରିକି ଆଜି ସକାଳେ ଜଣେ ପ୍ରିୟ ବୃଦ୍ଧ ଭଉଣୀ ନିଜ ସାକ୍ଷରେ କହୁଥିଲେ ଏବଂ ତାଙ୍କର ଅଳ୍ପ ଟଙ୍କାକୁ ସଞ୍ଚିତ ରଖିଥିଲେ, ଯେଉଁ ସମୟଠାରୁ ମୁଁ ଏଠାକୁ ଆସିଅଛି, ମୁଁ ଶିଖିଅଛି ଯେ ଏହା ମୋର ପବିତ୍ରତା ନୁହେଁ, ଏହା ତ ପରମେଶ୍ୱରଙ୍କ ପବିତ୍ରତା ଅଟେ। ପ୍ରକୃତରେ ପ୍ରଭୁ, ଆମେ ଲୋକମାନଙ୍କୁ ଶିକ୍ଷା ଦେଇଥାଉ, ମଣିଷ ମଧ୍ୟରେ କୌଣସି କିଛି ଉତ୍ତମ ବିଷୟ ନାହିଁ, ଗୋଟିଏ ବି ବିଷୟ ନୁହେଁ। ମଣିଷ କିଏ ଯେ ତୁମେ ତାହା ପ୍ରତି ମନୋଯୋଗୀ ହେବ? ମାତ୍ର ଏହା ତ ପରମେଶ୍ୱରଙ୍କ ଅନୁଗ୍ରହ ଅଟେ, ଯାହାକି ଆମମାନଙ୍କ ଠାରେ ପ୍ରକଟିତ ହୋଇଅଛି, ଏବଂ ଆମେ କେବଳ ତାହାଙ୍କ ଯୋଗ୍ୟତା ଉପରେ ଭରସା କରୁଅଛୁ, ଆମର ନିଜର ଯୋଗ୍ୟତା ଉପରେ ନୁହେଁ। ଏବଂ ଅତି ପବିତ୍ର ପରମେଶ୍ୱର, ଆମେ ତୁମକୁ ତୁମର ଉତ୍ତମତା ନିମନ୍ତେ ଉପାସନା କରୁଅଛୁ, ଯେ ତୁମେ ଆମକୁ ତୁମର ମହାନ ରାଜ୍ୟରେ, ତୁମର ମହାନ ଯୋଜନାରେ ଅନ୍ତର୍ଭୁକ୍ତ କରିବ। ଆମେମାନେ ବିଶ୍ୱାସ ଦ୍ୱାରା ତୁମକୁ ଆମ ହୃଦୟରେ ଗ୍ରହଣ କରୁଅଛୁ, ଏବଂ ଅନୁଗ୍ରହ ଦ୍ୱାରା ଆମେମାନେ ବିଶ୍ୱାସ କରୁ ଯେ ତୁମେ ଏହାକୁ ପରମେଶ୍ୱରଙ୍କ ମହିମା ପାଇଁ, ପରମେଶ୍ୱରଙ୍କ ସେବା ପାଇଁ ଆମକୁ ଦେଇଅଛ। ବର୍ତ୍ତମାନ ହେ ପ୍ରଭୁ, ଆଜି ସକାଳେ ରୋଗୀମାନଙ୍କୁ ସୁସ୍ଥ କର। ଯେତେବେଳେ କି ସେମାନେ ପ୍ରାର୍ଥନା କରାଇବା ନିମନ୍ତେ ଆସୁଥାନ୍ତି, ସେମାନଙ୍କୁ ସେହି ଆନନ୍ଦ ଦିଅ ଯେ ସେମାନେ ଭଲ ହେବାକୁ ଇଚ୍ଛା କରନ୍ତି। ସେମାନେ ଏହା ଜାଣନ୍ତୁ ଯେ ଏହି ଅଳ୍ପ ଟିକିଏ ଛୋଟ ଦୁଃଖ ପୀଡ଼ା ଯାହା ସେମାନଙ୍କ ଉପରେ ଦିଆଯାଇଅଛି, ତାହା କେବଳ ଏକ ଛୋଟ ପରୀକ୍ଷାର ସମୟ ଅଟେ। ପରମେଶ୍ୱର ଏହା ବିଷୟରେ ସବୁକିଛି ଜାଣନ୍ତି। ସେ ଏହା ଏଇଥିପାଇଁ କଲେ ଯେ ସେ ଦେଖିବେ ଯେ ଆମେ ଏହା ବିଷୟରେ କ'ଣ କରିବୁ। ପରମେଶ୍ୱର କିପରି ଏହା ହେଉ ଯେ ସେମାନେ ଠିକ୍ ସେଠାରେ ପାଦ ଦିଅନ୍ତୁ ଓ ସେହି ସମାପ୍ତ କାର୍ଯ୍ୟକୁ ଦାବି କରନ୍ତୁ। ଏହା ହେଉ ଯେ ତୁମେ ସେମାନେ ଏଠାରେ ଓ ସେଠାରେ ଦୌଡ଼ାଦୌଡ଼ି କରିବା ଦ୍ୱାରା ତୁମକୁ ବିରକ୍ତ ନ କରନ୍ତୁ ଏବଂ ଭିତର ଓ ବାହାର ନ ହୁଅନ୍ତୁ। ତେବେ ମୁଁ ଏହା ତାହା ଜାଣେ ନାହିଁ। ପ୍ରଭୁ ଏହା ହେଉ ଯେ ସେମାନେ ଏକ ସିଧାସଳଖ ପକ୍ଷ ନିଅନ୍ତୁ। କୁହନ୍ତୁ, ହେ ପ୍ରଭୁ, ତୁମେ ହିଁ ଅଟ ଯିଏକି ମୋତେ ରକ୍ଷା କରିଥିଲ। ତୁମେ ହିଁ ଅଟ ଯିଏକି ମୋ ପାଇଁ ଏହିସବୁ ବିଷୟଗୁଡ଼ିକ କରିଥିଲ। ମୁଁ ତୁମକୁ ବିଶ୍ୱାସ କରେ ଏବଂ ଆଜି ମୁଁ ତୁମ ଉପରେ ଭରସା କରୁଅଛି ଏବଂ ମୁଁ ପ୍ରାର୍ଥନା କରେ ଯେ ଖ୍ରୀଷ୍ଟଙ୍କ ନାମରେ ତୁମେ ଏହାକୁ ଲୋକମାନଙ୍କୁ ପ୍ରଦାନ କରିବ। ଆମେନ୍।